नारायणं नमस्कृत्यं नरों चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुलङ्गयते गिरिं यत्कृपातमहं वन्दे परमानन्दमाधव श्रीगुरुदिनतारिणी ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय
सर्वप्रथम मुमर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमल प्रणति निवेदन करी कृपा भिक्षा करी समर्पित हो समस्त साधु गुरु वैष्णव आचार्य चरण कमल प्रणति निवेदन करी कृपा भिक्षा करी संस्थार संस्थापक आचार्य कृष्ण कृपा श्रीमती श्री श्रीमद अभय चरणारविंद भक्ति वेदांत स्वामी प्रभुपाद जी महाराज चरण कमल प्रणति निवेदन पूर्वक कृपा प्रार्थना पूर्वक ଉପସ୍ଥିତ ଶ୍ରୋତା ବୈଷ୍ଣବମାନଙ୍କୁ ପ୍ରଣତି ନିବେଦନ କରି ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତ୍ୟାନନ୍ଦଙ୍କର ମହତ କରୁଣାରୁ ଆମମାନେ ଶ୍ରୀମଦ୍ ଭାଗବତମର ନବମ ସ୍କନ୍ଦରୁ ଯଯାତି ମହାରାଜଙ୍କ ଚରିତ ଆମମାନେ ଶ୍ରବଣ କରୁଛେ। ଟିକେ ଏକ କମେଇ ଦିଅ। ଗତକାଲି ଯେଉଁଠି କଥା ବିଶ୍ରାମ ଥିଲେ ତାର ସମ୍ୟକ ସ୍ମରଣ କରି ଆମମାନେ ଆଗକୁ ଯିବା। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ସମ୍ମୁଖରେ ବ୍ରହ୍ମାଙ୍କଠାରୁ ଆସୁଥିବା ଭଗବାନ ବିଷ୍ଣୁଙ୍କଠାରୁ ଆସୁଥିବା ବ୍ରହ୍ମା, ବ୍ରହ୍ମାଙ୍କ ପରେ ଅତ୍ରି, ଅତ୍ରିଙ୍କ ପରେ ସୋମ, ଏଭଳି ପୂର୍ବବା ବଂଶ ସୋମ ବଂଶର ବର୍ଣ୍ଣନା କରିକରି ଯାଉଛନ୍ତି। ନୌସଙ୍ଗ ନିକଟରେ ପହଞ୍ଚନ୍ତି। ଗତକାଲି ଆମମାନେ ଶୁଣୁଥିଲେ ନୌସଙ୍ଗର ଛଅଟି ପୁତ୍ର ଥିଲେ, ଯତି, ଯଜାତି, ସଂଜାତି। ଯତି ପ୍ରଥମ ପୁତ୍ର ରାଜା ହେବା ପାଇଁ ଇଚ୍ଛା କଲେ ନା, ଏବଂ ନହୁଷ ସ୍ୱର୍ଗକୁ ଯାଇଥିବା ବେଳେ ଐଶ୍ୱର୍ଯ୍ୟରେ ମଦମତ ହେଇ ସଚିଙ୍କୁ ପ୍ରାପ୍ତ ହେବାର କାମନା କରି ଋଷିଙ୍କ ଦ୍ୱାରା ଅଭିଶାପ ହେଇ ଭ୍ରଷ୍ଟ ହେଇଗଲେ। ସେହି ସମୟରେ ଯଜାତି ହିଁ ରାଜା ହେଲେ, ଏବଂ ସୁଖଦେବ ଗୋସ୍ୱାମୀ କହୁଥିଲେ ଯେ ଯଜାତିଙ୍କର ଦୁଇଟି ସ୍ତ୍ରୀ ଥିଲେ, କାବ୍ୟସ୍ୟ ବୃଷପର୍ପଣା। ସଂସାରର ସବୁଠୁ ବଡ଼ ବିଦ୍ୱାନ, ଲୋକ ସବୁଠୁ ବଡ଼ ଆଶ୍ଚର୍ଯ୍ୟ, ଭାଗବତ ଲୋକମାନେ ପଢ଼ିନାହାନ୍ତି, ତାର ସମ୍ବାଦ ଜାଣନ୍ତିନି। ସଂସାରରେ ସବୁଠୁ ଯାହାର ଅତି ଜ୍ଞାନୀ ପତ୍ନୀ, ଶୁକ୍ରାଚାର୍ଯ୍ୟ ସଂସାର ସବୁଠୁ ବଡ଼ ଜ୍ଞାନୀ, ତାଙ୍କର ଝିଅ ଦେବଯାନୀ, ତାଙ୍କୁ ବିବାହ କରିଥିଲେ କିଏ, ଯଯାତି ମହାରାଜ। କିନ୍ତୁ ତାଙ୍କର ପାରିବାରିକ ଜୀବନରେ ଯେଉଁ ଅଶାନ୍ତି, ପାରିବାରିକ ଜୀବନରେ ଯେଉଁ କଳହ, ଏଇଟାକୁ ଆମମାନେ ଶୁଣିବା। ଅତି ବିଦ୍ୱାନର ଝିଅ ସିଏ, ଏବଂ ବୃଷପର୍ବାଙ୍କର କନ୍ୟା ଶର୍ମିଷ୍ଠାଙ୍କୁ ବିବାହ କରିଥିଲେ। ଏଇଠି ପ୍ରଶ୍ନ କଲେ ସୁଖଦେବ ଗୋସ୍ୱାମୀଙ୍କୁ ପରୀକ୍ଷିତ ମହାରାଜ, ହେ ଗୁରୁଦେବ, ହେ ବ୍ରହ୍ମନ୍, ଇଏ କ୍ଷତ୍ରିୟ ଆଉ ବ୍ରାହ୍ମଣ ଭିତରେ ବିବାହ ପ୍ରତିଲୋମ କାହା, ଏ ପ୍ରତିଲୋମ ବିବାହ କିଭଳି କରାଗଲା ସମାଜରେ? ବେଦବିଧି ଯେଉଁ ଅଛନ୍ତି ତା ଭିତରେ ତିନୋଟି ବିବାହ ପ୍ରସିଦ୍ଧ, ଦୁଇଟି ବିବାହ ପ୍ରସିଦ୍ଧ, ଏ ପ୍ରତିଲୋମ ବିବାହକୁ ବେଦ ଅନୁମୋଦନ କରୁନାହାନ୍ତି। ସମବର୍ଣ୍ଣରେ ବିବାହ ହବ, ବ୍ରାହ୍ମଣ ବ୍ରାହ୍ମଣକୁ, କ୍ଷତ୍ରିୟ କ୍ଷତ୍ରିୟକୁ, ବୈଶ୍ୟ ବୈଶ୍ୟକୁ, ଶୂଦ୍ର ଶୂଦ୍ରକୁ, କିମ୍ବା ଉଚ୍ଚବର୍ଣ୍ଣର ପୁରୁଷ ଅନୁଲୋମ ବିବାହରେ ଉଚ୍ଚବର୍ଣ୍ଣର ପୁରୁଷ ନୀଚ କନ୍ୟାକୁ, ନୀଚ ଜାତିର କନ୍ୟା ରତ୍ନଙ୍କୁ ତାଙ୍କୁ ଗ୍ରହଣ କରିବେ। কিন্তু প্রতিলম বিবাহ শাস্ত্রে অনুমোদন করা যায়নি। প্রতিলম বিবাহ অজ্ঞানী মানক মধ্যে হয়ে যায়, যে জ্ঞান না দেহ সুখ পছরে ধাবমান হয়ে সে বিবাহ করে দিও। ব্রাহ্মণ কন্যা কি বিবাহ হয়ে গেল, কি বৈশ্য হয়ে কি শূদ্র হয়ে কি ক্ষত্রিয় কন্যা ব্রাহ্মণ কন্যা বিবাহ হচ্ছেন, এ অজ্ঞানী মানক ভিতরে সম্ভব হয়ে পড়ে। কিন্তু শুক্রাচার্য ভাবে জ্ঞানী সে কাহি অনুমোদন করবে, সে তো কেবে অনুমোদন করবে নি। মতো কুহতু কাহি এ প্রতিলম বিবাহ হল, তার উত্তরের গতকাল আমি শুণুলে শর্মিষ্ঠা আউ দেবযানী সহস্র মা কে পাটি করছেন, সহস্র সহস্র সখী মানুষ ধরি উদ্যান ভিতরক যাইছেন সুন্দর সরোবর দেখি কি স্নান করিয়া ইচ্ছা করে বস্ত্রক রখি দিয়েছেন। ঈশ্বরঙ্কর ইচ্ছার ভগবান ইচ্ছার আজ প্রতিলম বিবাহ হয়েছে, কিভাবে হয়েছে আমরা শুনবা, তা প্রশ্নের উত্তর আসব। বস্ত্রক রখি স্নান করুয়া সময় আসুছেন কি মহাদেব আসুচার, সহ দেব্যা বৃষস্থিতম, বৃষভ উপরে নন্দীঙ্ উপরে আরোহণ করি মহাদেব সতীঙ্ সহিত আসুচার। এতে লজ্জা প্রতি সে ভয়ভীত লে, সাপ সংকিতা লে, বস্ত্র রখি দিয়েছেন ন্যস্তে দুকুলানি, এ পিলা বস পছক পড়া বস্ত্রকু রখি দিয়েছেন পাখে, তেমন বস্ত্রটি ধারণ করা সময় ওল্টা হয়ে গেল। শর্মিষ্ঠা জাণন্তি দেবযানী বস্ত্রক পিঁধিদেলে, এ সংসার সম্পর্ক কেতে ক্ষণ স্থায়ী মানুষ বিচার করা দরকার। বিদ্বান মান ভিতরে জ্ঞানী মান মধ্যে সম্পর্ক অতি ক্ষণ স্থায়ী, মূঢ় মান ভিতরে সম্পর্ক কোণ কহা, এ অজ্ঞানী মান ভিতরে যে সরল চেতনার রয়েছেন ভোগ করা সংসার করছেন সে ভিতরে কোণ কহা, যে ভিতরে অতি যা জ্ঞান অ্যাঁ জ্ঞান স্তর লোক ভিতরে দেখুন কিভাবে। শর্মিষ্ঠা জন রাজকন্যা, দেবযানী জন সংসার বড় বিদ্বান ঝিও, বস্ত্রটিকে ওল্টা হয়ে গেল, কেমতি বড় কলহ আসছে। এই কলহ অবশ্য প্রকৃতরে এ শিবজী ইচ্ছা রয়েছে, ভগবতী ইচ্ছা রয়েছে, কারণ এই কলহ নহলে যজাতি কেবে স্বীকার করে পারবে না, গ্রহণ করবে না, কাহকু দেবযানী। শর্মিষ্ঠা জনাতি বাস গুরুপুত্র সমবয়ত সিয়ং মত্বা প্রকুপিতা দেবযানীদম অব্রবীত, সিয়ং মত্বা এ মোর শাড়ি গুড়া যুয়া হয়েছিল সাদৃশতা লা, এত সাদৃশতা শাড়ির লা সে জাঁপারে নি। শিবং মত্বা শর্মিষ্ঠা নিজর বলে ভাবিকি দেবযানী গুরুপুত্রঙ্কর গুরুপুত্রীঙ্কর বস্ত্রক পিঁধিদেলে, দেবযানী ইদম অব্রবীত, দেবযানী এ কহবে দেখ অবশ্য ই যে বচন বাহুছে ঈশ্বরঙ্কর ইচ্ছার ভগবত ইচ্ছার বাহুছে বচন, কদাপি দেবযানী জীবনের এভাবে ভাষা কহি না, কিন্তু সংসার লোক শিক্ষা দিয়ে যাচ্ছি এ দেহ সম্পর্ক শরীর সম্পর্ক সম্মান উচ্চ পদবীর এভাবে এক মহিমা আছে, সে টিকি ক্ষুণ্ণতা আসলা মানে লোক যেকোন বচন কহিপার। দেবযানী কোণ কুমার সে শর্মিষ্ঠা ওহো নিরীক্ষতামস্যা দাস্যা কর্মায় সম্প্রতম অস্মদ্ধার্যম দ্রুতবতী সুনিবাহ বিরধ্বরে, বহুত কঠোর কথা কুচন, আরে দেখ অহো নিরীক্ষতাম অস্যা দাস্য কর্ম অস্যাম প্রথম, জন দাসী তাকে গোটে অভিমান নিয়েছি, আমি হচ্ছে ব্রাহ্মণর কন্যা, মু ব্রাহ্মণর কন্যা, ই জন অসুরর ঝিও, ই দাসী মোর, প্রকৃতির দাসী ভাবে সেবা করুলে কি শর্মিষ্ঠা, দাসী মানুষ ধরি কি সে সেবা করুলে দেবযানী কাহি না সংসারের বড় বিদ্বান এ ঝিও, মোর গুরু গুরুদেবঙ্কর এ ঝিও, কিন্তু তাঙ্কর সেবার ভাবনা যেটা লা সুন্দর সেবার ভাবনা বর্তমান ওল্টা ভাবে সে ପ୍ରତିଷ୍ଠିତ କରୁଛନ୍ତି। ଈଶ୍ୱର ଇଚ୍ଛା, ଇଏ ଈଶ୍ୱରଙ୍କର ଇଚ୍ଛା ଏଭଳି, ଭଗବାନଙ୍କର ଇଚ୍ଛା ଏଭଳି, ଆହୁରି ଆହୁରି କମ୍ୟ। ହରେ କୃଷ୍ଣ ମିଶ୍ୱର କମ, ହରେ କୃଷ୍ଣ। ଇ ପ୍ରଭୁଙ୍କର ଇଚ୍ଛା ଆଜି କୁକୁର ସହିତ ତୁଳନା କଲେ କାହାକୁ? ଶର୍ମିଷ୍ଠ। ଏମିତି କଥା କ'ଣ କୁହାଯାଏ? ସାଧାରଣ ଲୋକମାନେ କହିପାରନ୍ତି ତୁ କୁକୁର, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଏଭଳି ବଚନ କେମିତି କହିବେ? କହିଲେ ସୁନି ଇବ କୁକୁର ଯେଭଳି ଯଜ୍ଞ ପାଇଁ ଥିବା ଘୃତକୁ ଧରିକି ପଳାଏ, ତାମାନେ ଘୃତ କ'ଣ ହେଲା? ତାଙ୍କର ଶାଢ଼ୀ। ମୋ ଶାଢ଼ୀ ଏତେ ପବିତ୍ର, ମୁଁ ବ୍ରାହ୍ମଣର କନ୍ୟା, ତୁମେ କୁକୁର ଭଳି ମୋର ଶାଢ଼ୀଟାକୁ ଧରିକି ପଳାଇଗଲ, ତାମାନେ ଏଠି ବ୍ରାହ୍ମଣ ଅଭିମାନଟା ତାଙ୍କର ପ୍ରଚୁର ରହିବ। ବ୍ରାହ୍ମଣର ବ୍ରାହ୍ମଣ ଅତି ପ୍ରିୟ ପ୍ରଭୁଙ୍କର ଅତି ପ୍ରିୟ, କିନ୍ତୁ ବ୍ରାହ୍ମଣ ସଂସ୍କୃତିରେ ବା ବ୍ରାହ୍ମଣ ସମାଜରେ ବ୍ରାହ୍ମଣ ଜୀବନରେ ସବୁଠୁ ଗୋଟେ ବଡ଼ ପ୍ରତିବନ୍ଧକ କ'ଣ? ଆଜ୍ଞା, ଅଭିମାନ। ବ୍ରାହ୍ମଣ ପଣ୍ଡିତ ଧନୀ ଏ ତିନି ଜଣ ପ୍ରଭୁଙ୍କର କୃପା ପାଇବାର ଟିକେ ବିଳମ୍ବ ହବ ଯଦି ତିନି ଜଣଙ୍କର ଗୋଟିଏ ଜିନିଷ ରହିବ। ବ୍ରାହ୍ମଣର ବ୍ରାହ୍ମଣ ଅଭିମାନ, ଧନୀର ଧନାଭିମାନ, ପଣ୍ଡିତର ପଣ୍ଡିତାଭିମାନ। ଏଠି ଆମେ ବ୍ରାହ୍ମଣ କୂଳରେ ଜନ୍ମ ହେଇଛେ, ଏଇଟା ପ୍ରଭୁଙ୍କର ବହୁ ବଡ଼ ଦାନ। କିନ୍ତୁ କ'ଣ ଆଉ ଥରେ ବ୍ରାହ୍ମଣ ଭୁଲ କର୍ମ କରିଦେଲେ ବ୍ରାହ୍ମଣ ଜୀବନରେ ତାପରେ ଆଉ ଥରେ ବ୍ରାହ୍ମଣ ସ୍ୱର ମିଳିବ କି? ମିଳିବ। ବ୍ରାହ୍ମଣ ଚୋରି କଲା ପରେ ବି କ'ଣ ତାକୁ ପୋଲିସ ଷ୍ଟେସନରେ ବ୍ରାହ୍ମଣ ବୋଲି କହି କେହି ଛାଡ଼ି ଦେଉଛନ୍ତି? ନାଇଁ, ଏ ବ୍ରାହ୍ମଣ ଚୋର, ଏ ସାଧୁ ଚୋର, ଏ କ୍ଷତ୍ରିୟ ଚୋର କୁହାଯାଉଛି କି? ବ୍ରାହ୍ମଣର ସବ ଭଲ। ବ୍ରାହ୍ମଣ ଯଦି ଅଭିମାନ ଆସିଗଲା, ବ୍ରାହ୍ମଣର ଅଭିମାନୀ ବ୍ରାହ୍ମଣ ସେ ହେଇପାରିବନି। ବିପ୍ରାଦିଷ ଗୁଣଯୁତ ରବିନ୍ଧନାବମ ପାଦାର ବିନ୍ଦ ବିମୁଖ ସୁପଚମ ବରିଷ୍ଠମ। ଏଇ ଆଗରେ ବସିବୁ, କିଛି କଥାବାର୍ତ୍ତା ହବାନି। ପାଦାର ବିନ୍ଦ ବିମୁଖ ସୁପଚମ ବରିଷ୍ଠମ ମନ୍ୟେ ତଦର୍ପିତ ମନୋ ବଚନ ହିତାର୍ଥ ପ୍ରାଣ ପୁନାତି ସକୁଲମ ନତ ଭୂରିମାନ। କିଏ କହୁଛନ୍ତି? ଅସୁର କୂଳରେ ଜନ୍ମ ପ୍ରହ୍ଲାସି କହୁଛନ୍ତି। ଏ ପ୍ରଭୁ, ବିପ୍ରା ଦିଶଟ ଗୁଣଯୁକ୍ତ ଅରବିନ୍ଦନାଭ, ହେ ଅରବିନ୍ଦନାଭ, ହେ ପଦ୍ମନାଭ, ବ୍ରାହ୍ମଣ ଦ୍ୱାଦଶ ଗୁଣଯୁକ୍ତ ହେଇଛି, କିନ୍ତୁ ପାଦାର ବିମୁଖ, ଆପଣଙ୍କ ପାଦ ପଦ୍ମରୁ ବିମୁଖ। ସିଏ ବିଷ୍ଣୁ ଭକ୍ତ ନୁହେଁ, କୃଷ୍ଣ ଭକ୍ତ ନୁହେଁ, ଜଗନ୍ନାଥଙ୍କର ପାଦାର ବିନ୍ଦ ବିମୁଖାତ୍ ସୋପଚମ ବରିଷ୍ଠମ। ବିପ୍ରକୁ ଛୋଟ କଲେନି ପ୍ରହ୍ଲାଦ, ବ୍ରାହ୍ମଣ ଭଗବାନଙ୍କର ହୃଦୟ ସଦୃଶ। କିନ୍ତୁ ବ୍ରାହ୍ମଣ ଯଦି ଭଗବାନଙ୍କର ବିମୁଖ ହୋଇଯାଏ, ତା ଅପିକା ଶ୍ରେଷ୍ଠ କିଏ? ନା ସୋପଚ ବରିଷ୍ଠମ, ସୋପଚ ବରିଷ୍ଠମ ଚଣ୍ଡାଳ ମଧୁ ବରିଷ୍ଠମ, ଚଣ୍ଡାଳ ଚଣ୍ଡାଳ କୂଳରେ ଜନ୍ମ ହେଇଗଲେ ବରିଷ୍ଠ ହେଲାନି। ଏଠି ବ୍ରାହ୍ମଣକୁ ନିନ୍ଦା କଲାନି, କରାଗଲା ନାହିଁ, କିମ୍ବା ଚଣ୍ଡାଳକୁ ଶ୍ରେଷ୍ଠ କରାଗଲାନି ନା? ସେ ଚଣ୍ଡାଳ କୂଳରେ ଜନ୍ମ ହେଇକି ସେ ଶ୍ରେଷ୍ଠ କିଭଳି ହେବ? ତଦାର୍ପିତ ମନୋବଚନ ହିତାର୍ଥା ପ୍ରାଣ ପୁନାତି ସକୁଲମ ନତ ଭୂରିମାନ। ଯଦି ଚଣ୍ଡାଳ କୂଳରେ ଜନ୍ମ ହେଇକି ମନ ପ୍ରାଣ ଇହ କର୍ମ ସବୁକିଛି ଭଗବାନଙ୍କୁ ଅର୍ପିତ କରିଦେଲା, ସିଏ ହେଉଛି ଶ୍ରେଷ୍ଠ। ଆଚ୍ଛା, ବ୍ରାହ୍ମଣ ବ୍ରାହ୍ମଣ କୂଳ ଜନ୍ମ ହେଇଛି, କାହିଁକି ଶ୍ରେଷ୍ଠ ହେଇପାରିବନି? କହିଲେ ଭୂରିମାନ ବଡ଼ ଅଭିମାନୀ, ମୁଁ ବ୍ରାହ୍ମଣ, ସେ ନିଜକୁ ପବିତ୍ର କରିପାରିବନି। ପ୍ରାଣ ପୁନାତି ସକୁଲମ ନତ ଭୂରିମାନ, ଏଇ ସୋପଚ କୂଳ ସହିତ ନିଜକୁ ପବିତ୍ର କରିଦେବ, କିନ୍ତୁ କିନ୍ତୁ ବ୍ରାହ୍ମଣ ନିଜକୁ ହିଁ ପବିତ୍ର କରିପାରିବନି, କାରଣ ଅଭିମାନ ରହିଗଲା। ସେଥିପାଇଁ ଅଭିମାନୀ ଭକ୍ତ ବି ଭକ୍ତ ନୁହେଁ, ଅଭିମାନୀ ଭକ୍ତ ବି ଭକ୍ତିର ଫଳ ପାଇପାରିବେ, ଅଭିମାନୀ ବ୍ରାହ୍ମଣ ବ୍ରାହ୍ମଣର ଫଳ ପାଇପାରିବେ। ଆଜି ଏତେ ବଡ଼ ଅଭିମାନ ତାଙ୍କର ଆସିଛି, ମୁଁ ହେଉଛି ଗୁରୁପୁତ୍ରୀ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା, ଜଣେ ରାଜକନ୍ୟାକୁ ଏଇଭଳି କଠୋର ଭାଷାରେ ଯିଏ ସେବିକା ଭଳି ତାଙ୍କର ସେବା କରୁଥିଲେ, ତାଙ୍କୁ କହୁଛନ୍ତି ଆରେ ଦାସ୍ୟା ଓହୋ ପଶ୍ୟତମ ଦାସ୍ୟା ଅସାମ୍ପ୍ରତିକମ, ଏ ନିଚ କର୍ମ, ଅନ୍ୟାୟ କର୍ମ କରୁଛି, ମୋର ଶାଢ଼ୀକୁ যে ঘৃত ভাই পবিত্র কুকুর ভাই ধরে নিয়ে পড়ে গেল সে ভক্তিবিনোদ ঠাকুর কে ভাই তুমি অদার ব্যাপারে অদারি ব্যাপারে যদি সে জাহাজর মূল্য করব কিছু লাভ অছি তুমি যে বর্ণর হ কিন্তু সাবধান রুহ বর্ণ অভিমান কেবে কর না বর্ণ অভিমান কেবে কর না কারণ বর্ণ অভিমান দ্বারা তোমার ভক্তি হবনি ভগবান চরণরে প্রভু চরণে সমর্পিত হয়ে পারি নি
যদি ভালো কর্ম কর স্বর্গ ভোগ অতপর যদি ভালো কর্ম কর স্বর্গ ভোগ তাতে বিপ্র চন্ডাল সমান তাতে বিপ্র চন্ডাল নর কেও দুই জনে দণ্ড পাবে কসনে নর কেও দুই জনে জন্মান্তরে সমান বিধান জন্মান্তরে সমান বিধান
বহু সুন্দর কথা বহু সুন্দর তিনোটি উদাহরণ দেলে তিনোটি কথা কইলে যদি ভালো কর্ম কর স্বর্গ ভোগ অতপর তাতে বিপ্র চণ্ডাল সমান যদি চণ্ডাল এটি ভাল কর্ম করে স্বর্গকু গলা না স্বর্গ কেবল ব্রাহ্মণ যাবে না নরক কেবল শূদ্র যাবে যাবে কি যে পাপ কর্ম করিব সে নরক যাব ব্রাহ্মণ পাপ কর্ম কলে নরক যাব যেভাবে আমি এটি ভুল কর্ম কলে জেল কু যা এটি কোন লেখা যাই যে কেবল ব্রাহ্মণ সাধু ছড়া সমস্ত জেল কু যাবে এটি যে ভুল কর্ম করিব সে জেল কু যাব সেইভাবে নরক কি যাব নরক গলা পরে তাতে বিপ্র চণ্ডাল সমান সেটি ব্রাহ্মণ আউ চণ্ডাল সেটি বর্ণ দেখা যাবনি যমরাজ দেখিবেনি যে ইয়ার পৈতা আছে তার পৈতা নাই সেটি সব সমান তাহলে যদি ভালো কর্ম কর স্বর্গ ভোগ অতপর তাতে বিপ্র চণ্ডাল সমান বিপ্র চণ্ডাল সমান হয়ে যাবে স্বর্গরে সমান আউ নরকরে নরকরে বি সমান নরকক যদি যা ভুল কর্ম করি ব্রাহ্মণ হয়ে নরকক যা ক্ষেত্রে হয়ে বা বৈশ্য হয়ে নরকক যা নরকরে দণ্ডটা সমান না না আউ কিছু কম আছে সমান তাহলে স্বর্গরে সমান নরকরে সমান এইটি কেবল আমি দেখুছে মু হচ্ছে ব্রাহ্মণ সে হচ্ছে শূদ্র সে হচ্ছে ক্ষত্রিয় কে জন্মান্তর সমান বিধান এই জন্ম পরে বি সমান বিধান মৃত্যু সময় ভগবান কেন বাছি বাছিকি নেবে কি ই তো করবেন এই জিনিস নাই এই অভিমান যে আসি যাইছে এত বড় অভিমান শুক্রাচার্যঙ্কর মু কন্যা কত বড় কঠোর কথা কইদেলে কিন্তু বহু সুন্দর গোটিয়ে পয়েন্ট তাঙ্কর শিখিয়া পড়ব বড় ঘরের ঝিও সে জ্ঞানীর ঝিও যদিও কঠোর কথা কৌন কিন্তু কথা ভিতরে গোটে ব্রাহ্মণ সংস্কৃতির মর্যাদাকে প্রতিষ্ঠা করছেন ব্রাহ্মণ মানে এইভাবে কিন্তু আক্ষেপ করিকি সন্মিষ্ঠ কৌন বহু কঠোর ভাষার ভক্তিম ঠাকুর মনা করছেন এভাবে ব্রাহ্মণ অভিমান কেবে কর না ভাই কাহকু ঘৃণা কর না কোণী জাতি বর্ণ লোক ঘৃণা কর না
তবে কেন অভিমান লয়ে তুচ্ছ বর্ণমান তবে কেন অভিমান লয়ে তুচ্ছ বর্ণম মরণ বাধি যার মান মরণ বাধি যার মান উচ্চ বর্ণ পদ ধরি বর্ণান্তরে ঘৃণা করি উচ্চ বর্ণ পদ ধরি বর্ণান্তরে घर के ना कर संधान
बहुत सुंदर कथा कहले ये जो ब्राह्मण क्षत्रिय वैश्य शूद्र यार अवधि के वर्ण अभिमान के पर्यंत मरण अवधि जार मान ब्राह्मण को ब्राह्मण सम्मान मरणी मरण अवधि पर्यंत ना मरण पर्यंत ना ब्राह्मण हो क्षत्रिय हो वैश्य हो शूद्र हो तार जाति वर्णटा रहिव मरण पर्यंत कले या पय अभिमान काई करूछ केन करो अभिमान लये तुच्छ वर्णमान मरणर अवधि जार मान उच्च वर्ण पदधरी दीटा कथा कहले केवल उच्च वर्णर जन्म है आउ पद धरिक मु ब्राह्मण बा मु क्षत्रिय बा मु होउ साधु मु उच्च पदर अछि कुछ ना वर्णांतरे घृणा करी अन्य वर्णर लोक मान को घृणा करिबेनि से नीच कुल छुआ कहले नरकर नाकर संधान नरक रास्ता खोलनी मना ये बड़ा अभिमान नहीं कहते अरे ए छुआ अस्मत दार्जिया धृत प्रति ये मोर साड़ी को धरला कि बोली ना सुनी बह यज्ञ पाई प्रस्तुत शुद्ध शुद्ध घृत को जब गोटे कुकुर धरिकी नहीं जाए मोर साड़ी एत शुद्ध ताकू ये शर्मिष्ठा कुकुर भली पिंदेला एती कहले देखंतु बड़ घर झी ज्ञानी झी वर्तमान ए गाली माध्यम रे सनातन धर्म रे ब्राह्मणंकर मर्यादा कहचंदी ये इदं तपसा सृष्टा मुख पुंसा परस्यते धार्यते जरिह ज्योति शिव पंथा सनातनम ब्राह्मण संस्कृतिर बहु बड़ गोटे प्रतिष्ठा को मर्यादा को दौंती ये रिदम तपसा सृष्टम ए ब्राह्मण मान सृष्टि कर तपस्या को तपस्या करके ब्राह्मण आदि ब्रह्मांगर पुत्र माने ब्राह्मण संपन्न पुत्र माने ए सृष्टि कर ब्राह्मणे भृगुवादि भी तपसा परम पुरुष से मुख स्थानीय इदम ब्राह्मणम कुलम सृष्टम भगवान मुखर मुख स्थानीय ब्राह्मण माने ब्राह्मण जिते बड़े वैष्णव हो जाए तो अधिक अपनी पूज्या ब्राह्मण जदि वैष्णवा ब्राह्मण यदि वैष्णव हे से तत्धिक पूज्य हो गला ब्राह्मण वैष्णव विष्णु भक्त है तार स्वाभाविक धर्म को से आसे कुछ नारे ब्राह्मण देख मु ब्राह्मण पड़े जन्म कुकुर को कुकुर जब यज्ञ वस्तु को नहीं जाए से नहीं जाए से ब्राह्मण किए ना जय रिदम तपसा सृष्टम आम तपस्या करके आम ब्राह्मण कुल मान तपस्या करके सृष्टि कर वंशीधर स्वामी टीका लिखले निज असम द्वारा भगवत तृप्ति जनक न ब्राह्मण आसब किंचित अस्ति भगवान ब्राह्मण मुखरे खाते लोक मैंने कहते कौन भगवान खाऊ कि भगवान भक्त को कहते भगवान केमती भोजन भगवान खाते ना भगवान भोजन करती भक्त से बड़े प्रार्थना कले भोजन करेंगे कि प्रतिदिन भगवान का जा पाखरे जहाँ रखुचे भगवान प्रतिदिन ता खाते कि बोली खाते श्लोक कहते नैवेद्यम पुरतो न्यस्त चक्षुषा गृहित मया जो नैवेद्यम भक्त दौर मु चक्षुरे ग्रहण कैसे କି ପ୍ରଶ୍ନ କରେ ଚକ୍ଷୁର ଭଗବାନ କେମିତି ଖାଇବେ, ଭଗବାନ ଚକ୍ଷୁର କେମିତି ଖାଇବେ? ଅଙ୍ଗାଣି ଯଶ୍ୟ ସକଲେନ୍ଦ୍ର ବୃତ୍ତି ମନ୍ତି, ଆମ ଆଖିଟା ଆଖି କାମ କରିପାରିବ, ହାତଟା ହାତ କାମ କରିପାରିବ, ଆମର ଗୋଡ଼ଟା ହାତ କାମ କରିପାରିବ, ଆଖିଟା କାନ କାମ କରିପାରିବେ, କିନ୍ତୁ ଭଗବାନଙ୍କର ସବୁ ଇନ୍ଦ୍ରିୟ ମାନେ ସବୁ କର୍ମ କରିପାରିବେ, ତାର ପ୍ରମାଣ ବ୍ୟାସଦେବ ଦେଖୁନାହାନ୍ତି ଚକ୍ଷୁ ଦ୍ୱାରା ଅମ୍ବିକା ଅମ୍ବାଳିକାଙ୍କର ଗର୍ଭଦାନ ସଂସ୍କାର କରିଦେଲେ, ଗର୍ଭଦାନ ଦେଇଦେଲେ, ଆମେ କରିପାରିବା? ସବୁ କିଛି କରିପାରିବ ଭଗବାନ, ସେଥିପାଇଁ ସେ ଭଗବାନ ନୈବେଦ୍ୟ ପୂର୍ତ୍ତମୟା, ଭଗବାନଙ୍କ ଆଗରେ ଯେଉଁ ନୈବେଦ୍ୟ ରଖାଯାଉଛି ଭଗବାନ ଚକ୍ଷୁର ଭୋଜନ କରନ୍ତି। ଯଦି ଭଗବାନ ଚକ୍ଷୁର ଭୋଜନ କଲେ ତାହେଲେ ଭଗବାନ ପେଟକୁ କେମିତି ଯିବ, ସ୍ୱାଦ କେମିତି, ଚକ୍ଷୁରେ ସ୍ୱାଦ କେମିତି ଜାଣିବେ କି ପ୍ରଶ୍ନ କରିବେ? କାହିଁକି ନା ନା ନା, ମୁଁ କେବଳ ଚକ୍ଷୁର ଭୋଜନ କରୁନି, ପ୍ରକୃତ ଭୋଜନ ମୁଁ କେମିତି କରୁଛି ଏଠି କହୁଛନ୍ତି। ରସ ତୁ ଦାସ ଜୀବନ, ମୁଁ ଯେଉଁ ରସ ନଉଛି, ମୋ ଆଗରେ ଯେଉଁ ଜିନିଷ ରଖାଯାଉଛି, ଦାସ ଜିହ୍ୱାୟାମ, ମୋର ଯିଏ ଦାସ ଯିଏ ଭକ୍ତ ତା ଜିହ୍ୱାରେ ମୁଁ ଭୋଜନ କରେ। ଅସ୍ନାମୀ କମଲ ଲୋଚନ, ସେଥିପାଇଁ ଲୋକମାନେ କ'ଣ କରନ୍ତି ନା, ଆଜ୍ଞା ବୈଷ୍ଣବ ଭୋଜନ ଟିକେ ଦେବି, ବ୍ରାହ୍ମଣ ଭୋଜନ ଟିକେ ଦେବି, କାରଣ ଭଗବାନ ତାଙ୍କ ମୁଖରେ ରସଟା ଏ ଏକ ପିଲା କ'ଣ କିରେ ଖେଳୁଛ, କ'ଣ ଚୁପ୍ କିଣି ବସ, ଏଠି ଖେଳିବା ପାଇଁ ଆସିଛ କି? ରସତୁମ ଦାସ ଜିହ୍ୱାନାମ, ଦାସର ସେବକର ଜିହ୍ୱାରେ ମୁଁ ଭୋଜନ କରେ। ସେଥିପାଇଁ ଲୋକମାନଙ୍କର ଏବେ ବି ଅଛି, କ'ଣ କଲେ ଶ୍ରାଦ୍ଧ ହେଲେ, ଆଜ୍ଞା ବ୍ରାହ୍ମଣ ଭୋଜନ ଟିକେ ଦେବି, ବୈଷ୍ଣବ ଭୋଜନ ଟିକେ ଦେବି, କାହିଁକି ଭଗବାନ ଚକ୍ଷୁରେ ଭକ୍ତ ଦେଇଦେଲେ, ଭକ୍ତ ଯାହା ନୈବେଦ୍ୟ କଲା, ବ୍ରାହ୍ମଣ ଯାହା ନୈବେଦ୍ୟ କଲା, ଭଗବାନ ତାଙ୍କ ଚକ୍ଷୁରେ ଭୋଜନ କରିନେଲେ, ତା ସ୍ୱାଦଟାକୁ ଭଗବାନ ପ୍ରକୃତ ସ୍ୱାଦ ଭକ୍ତର ଜୁହାରେ ବସିକି ନିଅନ୍ତି। ଏଇ ବର୍ତ୍ତମାନ ଏଠି କହୁଛନ୍ତି, ଆରେ ଆମେ ବ୍ରାହ୍ମଣ, ଆମେ ବ୍ରାହ୍ମଣ କୂଳେ ଜନ୍ମ ହେଇଛୁ, ଆମେ ତପସ୍ୟା କରିକି ସୃଷ୍ଟି କରୁଛୁ, ତୁମେ ଏଇଭଳି ବ୍ରାହ୍ମଣର ଏଇ ବ୍ରାହ୍ମଣ କୂଳେ ଜନ୍ମ, ମୋର ବାବା ଶୁକ୍ରାଚାର୍ଯ୍ୟଙ୍କର ଅତି ବିଦ୍ୱାନ ତାଙ୍କର କନ୍ୟା, ମୋର ଶାଢ଼ୀକି ତୁମେ ପିନ୍ଧିଦେଲ। କିନ୍ତୁ ଦେଖନ୍ତୁ, ବଡ଼ ଘରର ଛୁଆ ଯିଏ, ଗୋଟିଏ ଶ୍ଳୋକ ଅଛି, ନୀତି ଅଛି, ସାଧୁ ଘରେ ଥିବା ଶୁଆ ସବୁବେଳେ ରାମ ରାମ କରିବ, କାହିଁକି ନା ତାଙ୍କର ସବୁ କଥାରେ ସାଧୁବେଳେ ସବୁ କଥାରେ ହରେ କୃଷ୍ଣ କିଏ ଡାକୁଛି, କିଏ ରାମ ନାମ ଡାକୁଛି, ସାଧୁଟା ଶୁଆଟା ଶୁଣି ଶୁଣିକି ତାର ରାମ ରାମ ଅଭ୍ୟାସ ହେଇଗଲାଣି। କିନ୍ତୁ ସେଇ ଶୁଆ ଯଦି ଦୁଷ୍ଟ ଘରେ ଥିବ, ସେ ସବୁବେଳେ ଗାଳି ଦେବ, ଯେଉଁ ଲୋକକୁ ଦେଖିବ ଗାଳି ଦେବ, କାହିଁକି ତା ମାଲିକ ଗାଳି ଦେଉଛି। ଶୁକ ସମାନ, କିନ୍ତୁ ସାଧୁ ଘରେ ରାମ ରାମ କହୁଛି, କିନ୍ତୁ ଦୁଷ୍ଟ ଘରେ ରହିଲେ ଯିଏ ଦ୍ୱାର ମୁହଁକୁ ଆସିଲେ ବି ତ ଗାଳି ଦେଉଛି, କାହିଁକି ନା ମାଲିକ ଗାଳି ଦେଉଛି। ଆଜି ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଯଦିଓ ଅଭିମାନ ସେ ଯନ୍ତ୍ର ବ୍ରାହ୍ମଣ ଅଭିମାନ, କିନ୍ତୁ ଉଚ୍ଚ ବର୍ଣ୍ଣର ଷ୍ଟାଣ୍ଡାର୍ଡ ପ୍ରବଚନ ଦେଉଛନ୍ତି, କିନ୍ତୁ ଇଏ ସିଏ କ'ଣ ପ୍ରବଚନ ଦେବେ, ଶର୍ମିଷ୍ଠା କ'ଣ ଗାଳି ଦେବେ ଦେଖିବେ। ସେଥିପାଇଁ ସାଧୁର ଗାଳିର ବି ଲାଭ ଅଛି, କ'ଣ ବୁଝିଲେ ନା, ଦୁଷ୍ଟର ପ୍ରଶଂସାରେ କିଛି ଲାଭ ନାହିଁ, ଦୁଷ୍ଟ ଲୋକର ପ୍ରଶଂସାରେ କିଛି ଲାଭ ନାହିଁ, ସାଧୁର ଗାଳିରେ ବି ଲାଭ ଅଛି, କାରଣ ସାଧୁ ଯେତେବେଳେ ଗାଳି ଦେବ ସେଥିରେ କେଉଁ କଥା କହିବ, ଭଗବାନଙ୍କ କଥା ବି କହିବ ଦୀପଦ। ଅସାଧୁ ପ୍ରଶଂସା କଲେ ବି ତାର କେବେ ସଙ୍ଗ କରିବେ ନା, ମନା କରୁଛନ୍ତି, ଏଇ ଉଠ ଯାଅ, ପୋଳ ପଛୁ ପୋଳ ବାପା, ପୋଳା 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 ପୋଳା, ତୁମେ ଆଜି କେଉଁଠି ଚାଲି ଆସିଛ, ଦୁଇ ଜଣ ପୋଳ, କାଲି ସେ ଛୁଆଟି ବସିଥିଲା ଭଲ ଛୁଆଟି, ସିଏ ନାହିଁ ଆଜି, ସାଧୁ ଭଳିଆ ସେ ବସିକି ଶୁଣୁଛି, ପୋଳ ପାଟି କରୁନି, ଆଜି ପଛରେ କିଏ ପାଟି କରୁଛନ୍ତି, କ'ଣ କହୁଥିଲି, ହଁ ସାଧୁର ଗାଳିରେ ଲାଭ ଅଛି, ଅସାଧୁର ପ୍ରଶଂସାରେ ଲାଭ ନାହିଁ, କାହିଁକି ନା ଅସାଧୁ କିଭଳି, ତାର ଯେକୌଣସି ପ୍ରକାର ସଙ୍ଗ କଲେ ଆମର ଜୀବନ ନଷ୍ଟ ହୋଇଯିବ, ଯେକୌଣସି ପ୍ରକାର ସଙ୍ଗ କଲେ ଆମ ଜୀବନ ନଷ୍ଟ, ନା କିଭଳି ନଷ୍ଟ, ଗୋଟେ ନୀତିକାର ମାନେ ଗୋଟେ ଉଦାହରଣ ଦେଉଛନ୍ତି, ଯଦି କେହି ଅଙ୍ଗାରକୁ ଧରେ, ଅଙ୍ଗାରକୁ, ଅଙ୍ଗାର ବୁଝିପାରୁଛନ୍ତି ନା, ସୀତେ କୃଷ୍ଣାୟିତେ କର, ଅଙ୍ଗାରଟାରେ ତାର ତାପ ନାହିଁ, ଆପଣ ହାତରେ ଧରି ନେବେ, କ'ଣ ହେଇଯିବ, ହାତଟା କଳା ହେଇଯିବ। ଆଉ ତାତି ଥିଲେ ଅଙ୍ଗାର ହାତକୁ ପୋଡ଼ିବ, ଯେଉଁ ବାଟ ହେଲେ ସେ ଲସ୍ କରିବ। ଅସାଧୁ ଲୋକ ଯଦି ଥଣ୍ଡା ବି ଅଛି ପ୍ରଶଂସା କରୁଛି, କିନ୍ତୁ ଆପଣ ସାର ଯଦି ତାଙ୍କ ସାଙ୍ଗରେ ମିଶିଲେ ଅନ୍ତର କ'ଣ ହେଇଯିବ, କଳା ହେଇଯିବ। କହିବେ ସେ ଭଲ ଲୋକ, ସେ ତ ଭଲ ଭଲ ମୋର ପ୍ରଶଂସା କରୁଛି, ଅସାଧୁ ବା ସିଏ ହୃଦୟ କଳା କରିଦେବ। ଆଉ ଯଦି ରାଗିବ ପଡ଼ିଦେବ, ତାର ସଙ୍ଗ କଦାପି କରିବନି। ସେଥିପାଇଁ କୁହାଯାଏ ଘୋଡ଼ାର ବରଂ ଘୋଡ଼ାକୁ ଚଢ଼ିବାକୁ ଯାଇ ଲାତ ଖାଇଲେ କ'ଣ ଅସୁବିଧା ଅଛି, ଘୋଡ଼ା ଚଢ଼ି ପାରିଲେନି, ଘୋଡ଼ା ଦୁଇ ଚାରି ଲାତ ପକେଇଲା ପଡ଼ିଯିବେ। କହିବେ ଯାହା ଘୋଡ଼ା ଚଢ଼ି ଘୋଡ଼ାକୁ ଚଢ଼ି ଚଢ଼ି ଲାତ ଖାଇଲା, ଆଉ ଗଧ ଉପରେ ଚଢ଼ିକି ବୁଲିବେ, କିଏ ପ୍ରଶଂସା କରିବ, କହିବେ ଗଧ ଉପରେ ଚଢ଼ିଛି। ଏଇ କଥାରେ ମୁଁ କହୁଥିଲି, ବୁଦ୍ଧିମାନ ଯିଏ, ବଡ଼ ଘରର ଛୁଆ ଯିଏ, ଜ୍ଞାନୀ ଘରର ପିଲା, ଦେଖନ୍ତୁ କେତେ ସୁନ୍ଦର ପ୍ରବଚନ ଦେଉଛନ୍ତି। ଯଦିଓ କ୍ରୋଧରେ କହୁଛି, ମହତ କଥା କହୁଛି। ପ୍ରତିଷ୍ଠାନ୍ତେ ଲୋକନାଥ ସୁରେଶ୍ୱର ଭଗବାନ ଅପି ବିଶ୍ୱାତ୍ମା ପାବନ ଶ୍ରୀ ନିକେତନମ୍। କେତେ ସୁନ୍ଦର କଥା କହୁଛନ୍ତି, କ୍ରୋଧରେ କହୁଛନ୍ତି ଜ୍ଞାନୀ ଲୋକ, ବା କ୍ରୋଧରେ କହିଲେ ବି ମହତ କଥା କହିବେ। କହିଲେ ୟାଙ୍ଗ ବଦନ୍ତି, ଆରେ ଏ ବ୍ରାହ୍ମଣ କୁଳକୁ କେଉଁମାନେ ବନ୍ଦନା କରନ୍ତି, ସୁରେଶ୍ୱରା ବ୍ରହ୍ମା ଶିବ ଏଇ ବ୍ରାହ୍ମଣକୁ ବନ୍ଦନା କରନ୍ତି, ତୁ ସେ ବ୍ରାହ୍ମଣ ଶାଢ଼ୀ ପିନ୍ଧିଲୁ। କହିଲେ କେବଳ ବ୍ରହ୍ମା ଶିବ ନାହିଁ, ଲୋକନାଥ ସୁରେଶ୍ୱରା ଭଗବାନ ଅପି ବିଶ୍ୱାତ୍ମା ପାବନ ଶ୍ରୀ ନିକେତନ, ତିନିଟା କଥା କହିଲେ। ଭଗବାନ ଯିଏ ସମସ୍ତଙ୍କୁ ପବିତ୍ର କରନ୍ତି, ଯିଏ ବିଶ୍ୱଭାବନ, ଯିଏ ବିଶ୍ୱାତ୍ମା, ଯିଏ ଶ୍ରୀନିକେତନ, ସିଏ ବି ଆମକୁ ପ୍ରଣାମ କରନ୍ତି, ନୁହେଁ କି ଆଜ୍ଞା? ଭଗବାନ ବ୍ରାହ୍ମଣମାନଙ୍କୁ ପ୍ରଣାମ କରନ୍ତି, ସୁଦାମାଙ୍କୁ ଏ ସୁଦାମା ଚରିତ୍ର ଏଇଟା ଶୁଣିନଥିଲି କି, ପ୍ରଣାମ କଲେ ନା ପାଲଧୂତ କରି ମସ୍ତକରେ ଜଳକୁ ଧରିଲେ ଭଗବାନ, ଏ ବ୍ରାହ୍ମଣ ମୋର ଇଷ୍ଟ ଦେବ। ଭଗବାନଙ୍କୁ ପଚରାଗଲା ପଞ୍ଚମ ସ୍କନ୍ଧ ଭାଗବତରେ, ପ୍ରଭୁ ଏ ସଂସାର ଶ୍ରେଷ୍ଠ କିଏ? ଭଗବାନ ଜୀବ କତୁରୁ ଆରମ୍ଭ କରି ତାଙ୍କ ପାଖରେ ପହଞ୍ଚାଇଲେ, ଦେବ ସୁରେଭ୍ୟ ଭଗବାନ ପ୍ରଧାନ, ମଣିଷ ଆଉ ଦେବତା ଭିତରେ ଇନ୍ଦ୍ର ହେଉଛନ୍ତି ଶ୍ରେଷ୍ଠ। କହିଲେ ଦକ୍ଷା ଦୟୋ ବ୍ରହ୍ମ ସୁତା ସୁତେଷାମ, ଇନ୍ଦ୍ରଙ୍କ ଠାରୁ ଦକ୍ଷଙ୍କର ଯେଉଁ ପୁତ୍ର ଅଛନ୍ତି ସେମାନେ ଶ୍ରେଷ୍ଠ। ଦକ୍ଷିଙ୍କ ପୁତ୍ର ଠାରୁ ଶ୍ରେଷ୍ଠ କିଏ? ଭବଃ ପରସ୍ୱ ଅପି ବୀରଞ୍ଜିବେରିୟଃ, ତାଙ୍କଠାରୁ ଶ୍ରେଷ୍ଠ ହେଉଛନ୍ତି କିଏ? ଶିବ। ଦକ୍ଷଙ୍କଠାରୁ ଦକ୍ଷଙ୍କର ପୁତ୍ର ଠାରୁ ଶ୍ରେଷ୍ଠ ହେଉଛନ୍ତି ଶିବ। ଶିବଙ୍କ ଠାରୁ ଶ୍ରେଷ୍ଠ କିଏ? ନା ବୀରଞ୍ଜି। ଆଚ୍ଛା, ବ୍ରହ୍ମାଙ୍କ ଠାରୁ ଶ୍ରେଷ୍ଠ କିଏ? ସମତ୍ପରା, ମୁଁ ଶ୍ରେଷ୍ଠ। ଯଦି କେହି ପଚାରେ ପ୍ରଭୁ ଆପଣଙ୍କ ଠାରୁ ଶ୍ରେଷ୍ଠ କିଏ, ସମତ୍ପରାହମ୍ ଦ୍ୱିଜ ଦେବ ଦେବ, ବ୍ରାହ୍ମଣ ହେଉଛନ୍ତି ମୋର ଦେବର ଦେବତା, ମୁଁ ସମସ୍ତଙ୍କର ଦେବତା, କିନ୍ତୁ ବ୍ରାହ୍ମଣ ହେଉଛନ୍ତି ମୋର ଦେବତା। ଦେଖୁନ୍ ଆଜି କ୍ରୋଧରେ କେମିତି କହୁଛନ୍ତି, ଭଗବାନ ଅପି ବିଶ୍ୱାତ୍ମା ପାବନ ଶ୍ରୀ ନିକେତନ ଜାନ ବନ୍ଦନ୍ତି ଉପତିଷ୍ଠନ୍ତି, ଯେଉଁ ଭଗବାନ ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତି, ଯେଉଁ ଭଗବାନ ବ୍ରାହ୍ମଣଙ୍କୁ ପୂଜା କରନ୍ତି, ସେବା କରନ୍ତି, ତା ସହିତ ଲୋକ ପାଲା, ତୁମେ ସେଇ ବ୍ରାହ୍ମଣର କନ୍ୟାର ବସ୍ତ୍ରକୁ ନେଇଗଲ, ପିନ୍ଧିଦେଲ କୁକୁର ଭଳି। ଭଗବାନ ଏକାଦଶ ସ୍କନ୍ଧ ଭାଗବତରେ ଏକଥା କହିଲେ, ପୁଅମାନଙ୍କୁ ଶିଖେଇଲେ ଏ ନୃଗ ଚରିତ ପରେ, ବିପ୍ରାମ କୃତାଗ ସାମପି ନୈବ ଦୁଇହ ମାମ ନୈବ ଦୁଇହତ ମାମକା, ହେ ମାମକା ହେ ମୋ ପୁତ୍ରଗଣ, ବ୍ରାହ୍ମଣ ପାପୀ ହେଲେ ବି ତାକୁ ତାଙ୍କୁ କେବେ ହେଲେ ନିନ୍ଦା କରିବନି। କହିଲେ ବ୍ରାହ୍ମଣ ଯଦି ଆମକୁ ମାରନ୍ତି, ଭଗବାନଙ୍କ ପୁଅମାନେ ପଚାରୁଛନ୍ତି, କହନ୍ତି ଗ୍ରନ୍ଥି ବହୁ ସପନ୍ତବା ନମସ୍କୁରୁ ନିତ୍ୟଶ, ସେ ତୁମକୁ ଅଭିଶାପ ଦିଅନ୍ତି, ତୁମକୁ ମାରିବା ପାଇଁ ଚେଷ୍ଟା କର, କିନ୍ତୁ ପ୍ରତିଦିନ ପ୍ରଣାମ କରିବ। ଭଗବାନ ସେଠି ପ୍ରତିଦିନ ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତି ବୋଲି ନିଜେ କହୁଛନ୍ତି ଭଗବାନ ଶ୍ରୀକୃଷ୍ଣ। ବ୍ରାହ୍ମଣ ମାନେ ଯେଉଁମାନେ ବିଷ୍ଣୁ ଭକ୍ତ, ବ୍ରାହ୍ମଣ କୂଳେ ଜନ୍ମ ହୋଇ ବିଷ୍ଣୁଙ୍କୁ ଆରାଧନା କରୁଛନ୍ତି, କୌଣସି ପାପ କରୁନାହାନ୍ତି, ସେମାନଙ୍କୁ ଭଗବାନ ପ୍ରତିଦିନ ପ୍ରଣାମ କରନ୍ତି। ଯଥାହମ୍ ପ୍ରଣମେ ବିପ୍ରାନ୍ ଅନୁକାଳ ସମାହିତମ୍ तथा नमति जुयम च जो अन्य मे सदंड वाक कहले जथा अहम अनुदीनम प्रतिदिन मु प्रणाम कर ब्राह्मण मान तुम्हें माने से भली प्रतिदिन प्रणाम कर नमस्कुर नित्य सह प्रतिदिन ब्राह्मण को प्रणाम कर यान उपतिष्ठन्ति जहां को वंदना करनी वंदन्ति उपतिष्ठन्ति लोकपाल सहस्वरा ईश्वर मान सहित तो लोकपाल मान समस्ते समस्त ब्राह्मण को देखिकी शुद्ध ब्राह्मण को देखिकी सब देवता मैंने प्रणाम करते ब्राह्मण कदापि आमिष भोजन करवा उचित ना कदापि सुरापान करवा ब्राह्मण नैवेद्य भोजन कर सी यदि भगवान को नैवेद्य दौर ताले से तो पवित्र हवा दरकार ना ना भगवान ता नैवेद्य ग्रहण करेंगे कि ब्राह्मण कदापि ये जिन भोजन आप आज भी जानते दक्षिण भारत में ब्राह्मण मान के बड़ संस्कार कदापि आमिष प्याज रसुण खाइबे कदापि खाइबे जो मंदिर आप देखिए दक्षिण भारत मंदिर में सब तिलक करते श्रीरंगम जातु नृसिंहनाथ जो भी जातु बड़ा संस्कार द्वारा भगवान आम दुख शुणे ना आज्ञा आम जिते बड़ हेले भी कौन जाए मंदिर भितर ठाकुर पूजा करते धनी हेले भी सी नना को कह नना पचारे तो ना कौन आज्ञा मो ना या तमें आम पाई सी गुहारी करेंगे सी शुद्ध हवा दरकार ना कि प्रश्न कर पारे आम यदि ब्राह्मण नुहे आम प्रभु कृपा पाई कि ना एक प्रश्न आसना ना भगवान का भजन करने प्रभु भक्ति करने सब सब प्रशस्त सबकि प्रशस्त चैतन्य महाप्रभु यही शिक्षा टी दे हरिबोल जी आसब पचर पचर बस आगक आसबे आगे जी आसबे चुप धीरकिन आस मत जना पड़े कथा कह भागवत के नियम अच्छा कथा शुणवार नियम वक्ता आसवा पूर्व प्रथम श्रेणी श्रोता किए वक्ता आसवा पूर्व जो श्रोता आसिक बस थे कदापि उठिक जी जीवन शयन करें अन्नमनस्क अपराध हुए भागवत कथार अपराध हुए आपड़ जमी आसवे चुप कि बस मुझे जापर भगवान कथा मान यहाँ कौन सी अलग जिनस नुह तेणु अपराध हो कारण मु कथा को विचार करके आसुनि ये कथ गोटे लाइन लाऊँगी भगवान कौन जिन स्मरण दूसरी आप अन्नमनस्क अन्नमनस्क ब्राह्मण चैतन्य महाप्रभु शिक्षा दूसरी ब्राह्मण के जी न हम सी कौन ठाकुर डाक पारे सी कौन प्रभु को डाक पारे महाप्रभु कह ना भक्ति समस्ते कर चैतन्य महाप्रभु सनातन गोस्वामी शिक्षा दे निच जाति न हे कृष्ण भजने अयोग्य निच जाति न हे कृष्ण भजने अयोग्य सात कुल विप्राण हे जाने राजोग्य सात कुला विप्राण है जे भजे से बड़ा अभक्ति ना छारा जे भजे से भक्ति कृष्ण भजने नाही जाति कुला विचार कृष्ण भजनते नाही कुला विचार बड़ किए किए बड़ ब्राह्मण बड़ ना क्षत्रिय बड़ ना वैश्य बड़ ना शूद्र बड़ आज्ञा हाँ बेले बेले कलह लगुच अरे मु बड़ कत साधु कह ब्रह्मचारी कह बड़ किए कह गृहस्थ कह बड़ अरे बड़ा किए ये दुनिया रे बड़ा किए जे भक्तिमान से बड़ा जे ही भजे से ही बड़ा अवक्त ही न चार ब्राह्मण कुल एटी कहले बा नीच जाति नहे जो भजन रा अयोग्य नीच कुल जन्म हिची जने प्रश्न करिवे समस्त कोन विष्णु भक्ति करि परिवे अरे जाति शरीरटा सिना जन्म हिची नीच कुल रे आत्मार केउ जाति आत्मा स्त्री ना पुरुष आत्मा ब्राह्मण ना क्षत्रिय ना वैश्य ना शूद्र आत्मा परमात्मा के अंश सीएटा करि परिवे हरि भजन समस्त करि परिवे आपण के प्रमाण दे परिवे जने मां मते प्रश्न पचाल भुवनेश्वर एई चरित जयत्र चार शुणिले भल लगे सी ब्राह्मण घर सी कह बाबा पचारे ब्राह्मण मान कहीं वैष्णव है ब्राह्मण मान वैष्णव है कौन प्रमाण अच्छी आज जन से झील पा मैंने सब तुला कर कलेज बसता कौटी आम जलेश्वर सब समस्त तिल कर ये उत्तर बालेश्वर गोटे बड़ संस्कार झील पिला सब कलेज पिला भी सब तिल कर बस क्या क्या हाई बस जन पंडित चली आसे स्कूल पंडित कहे तुम ब्राह्मण छुआ गुटा कौन तिलक मार तुम ब्राह्मण तिलक मार भाई स्वरटा ब्राह्मण को जन्म है आत्माटा कौन भगवान हृदय अच्छा भगवान कौन धारण करती कस्तूरी तिलकम ललाट पटले भगवान तिल भगवान तो हृदय अच्छा तिलक लगे कौन असुविधा है ब्राह्मण लगे कौन छोटा से मत पचारे से माँ मुझे शास्त्र हजार प्रमाण मुझे देवा दरकार नहीं वैष्णव धर्म टा किए सृष्टि कर मत कह जो चारि संप्रदायर आचार्य मैंने कौन मत कह चैतन्य महाप्रभु कौन रामानुजाचार्य कौन मैं शास्त्र कौन खोजुच्च म अरे से ब्राह्मण संस्कृति ब्राह्मण गुरु हे से प्रचार करेंगे कौन किए वैष्णव छोटी जाए ना कौन बेले बेले लोक पचारती अरे वैष्णव मान ए बार जाति तेरह गला वैष्णव है सब गला वैष्णव मान जाति पति किसी ना कि मो जानवर वैष्णव मान जाति अच्छी अलग लोक मान जाति ना केमी आप प्रमाण मुझे देदेवी आप होटेल रू खाऊ होटेल गोटे मुसलमान आसला चा पी गला से ग्लास कौन फोपाड़ दे होटेल वाला फाइव स्टार होटेल को जाऊँच से होटेल रोसे कर जानते जिते फाइव स्टार होटेल इंडिया रे एक नंबर रोसे आज सब मुसलिम आप पैता पक चोबे आईले ब्राह्मण रहा ना क्षेत्रत्व रहा चाह ग्लास लोक कहते काच ग्लास मारा हवन किए कह आम प्लास्टिक ग्लास खाऊ लोक कौन पारे कि आपड़ से हजार जुक्ति बा करेंगे आज्ञा आप रोष कर खाऊँ कौन आप पचारू जातिर बोली ना वैष्णव मान आम समस्त वैष्णव हेले भी आम आम प्लेट आमर आम वस्त्र आमर रु समस्त विष्णु भजन करुछन्ति समस्त आत्मकर्म करुछन्ति आमर जाति आमर मंदिर केत प्रकार अछन्ति भक्त केउ जातिर भी अछन्ति तांग सहित आमर कोन संपर्क एबे तो आपण कह आमे लुगा वस्त्र सब कोन आगरु थिला छुथिले लुगा धोइबे एबे केउ लुगा धोउछन्ति स्टेशन रे स्टेशन गले बस रे गले बस स्टैंड रे गले हाटु गले कोन लुगा धोउछन्ति लोक ए सामाजिक प्रथा अलग हरिभक्त प्रथा अलग जानिछन्ति कोन हला भगवान जाति वर्ण प्रथा सारी समस्त विश्व जान ना कि आम जगन्नाथ आमको शिखे अच्छा मत कह जगन्नाथ भाई रोसे किए करती ना जगन्नाथ जो रोसे करते क्यों मैंने रोसे करते ब्राह्मण नाम ना दैतापति रोसे करते दैतापति केवल अणसर घर सेवा करेंगे से कार छुआ सब पूजा कले जगन्नाथ कहना मत ये जाति वर्ण लोक प्रश्न पचारे प्रश्न जगन्नाथ को पचार जाएंगे जगन्नाथ कहीं कर भगवान भक्त वत्सल जाति वत्सल नुहति ब्राह्मण वत्सल नुहति साधु वत्सल नुह जो साधु कथा आस भक्त भगवान भक्त वत्सल से जो जाति रो कौन कले आज्ञा विद्यापति जाएंगे देखीदेले क्यों विश्ववसुं कन्या ललिता हाथ कर ने ଜଗନ୍ନାଥଙ୍କୁ ଦର୍ଶନ କରି ଇନ୍ଦ୍ରଦ୍ୟୁମ୍ନ ପଠାଇଛନ୍ତି। ଦେଖିଲେ ତାଙ୍କର ଘର ଭିତରକୁ ଯେତେବେଳେ ବିଶ୍ୱାସ ଫେରୁଛନ୍ତି ସେ ଘର ଭିତରେ ଗୋଟେ ସୁନ୍ଦର ମହକ ଆସୁଛି, କୁଟିଆ ଛୋଟ କୁଟିଆ ଭିତରେ ସୁନ୍ଦର ମହକ ଆସୁଛି, ବାସନା ଆସୁଛି। ଇଏ ଜାଣିଦେଲେ ଏବେ ବି ଆପଣ ଯାଉନାହାନ୍ତି ଦେଖିବେ ଜଗନ୍ନାଥ ମନ୍ଦିର ଭିତରେ ନନା ଯେଉଁ ବାହାରିକି ଆସୁଥିବେ ପୂଜା ପଣ୍ଡା, ପୂଜା ପଣ୍ଡାଙ୍କର ସିମ୍ବଲ ହେଲା ପଛ କଡ଼ରେ ଯେଉଁ ଶିଖା ରଖିଥିବେ ସେ ପୂଜା ପଣ୍ଡା, ସେ ଜଗନ୍ନାଥଙ୍କୁ ପୂଜା କରିବେ, ଆଉ କିଏ କରିପାରିବେନି। ସେ ଯଦି କାହାର ଛୁଆ ବିଦ୍ୟାପତିଙ୍କର ବ୍ରାହ୍ମଣୀ, ବିଦ୍ୟାପତିଙ୍କର ସ୍ତ୍ରୀ ଥିଲା ନା ନାହିଁ, ତାଙ୍କର ବଂଶ, ସେମାନେ କେବଳ ପୂଜା କରିବେ, ସେମାନେ କେବଳ ଭୋଗ ନିବେଦନ କରିବେ। ଏଇ ଶିଖାରେ ଦେଖିବେ ତୁଳସୀ ଫୁଲ ଲଗାଇଥିବେ, ଏମିତି ଅଣ୍ଟାରେ ସେ ତୁଳସୀ ଧରିକି ଆସୁଥିବେ, ସେ ସବୁ ଦେବାଙ୍କୁ ସବୁ ଦେବତାଙ୍କୁ ପ୍ରଭୁଙ୍କର ପ୍ରସାଦ ଦେଇ ଦେଇକି ଆସୁଥିବେ। ଜାଣିବେ ସେ ହେଉଛନ୍ତି ପୂଜା ପଣ୍ଡା, ସେ ହେଉଛନ୍ତି ବିଦ୍ୟାପତିଙ୍କର, ତାଙ୍କର ଯେଉଁ ନିଜ ସ୍ତ୍ରୀ ବ୍ରାହ୍ମଣୀଙ୍କର ପୁତ୍ରମାନ। ଯେତେବେଳେ ଗଲେ ଦେଖିଲେ କିଏ ବିଦ୍ୟାପତି, ଆରେ ଇଏ ତ ନୀଳମାଧବଙ୍କୁ ସେବା କରିକି ଫେରିଲା ବେଳକୁ ବଡ଼ ସୁନ୍ଦର ବାସନା ଆସୁଛି, ଏଇଠି ପ୍ରଭୁ ଅଛନ୍ତି। ମୁଁ ଯେଉଁ ସନ୍ଧାନ କରୁଛି, ଝିଅକୁ ଲଳିତାକୁ କହିଲେ ଦେଖ ମୋର ଗୋଟିଏ କଥା, ଲଳିତାକୁ ହାତ କରିଦେଲେ, ସ୍ତ୍ରୀ ଲୋକମାନଙ୍କ ସହିତ ପ୍ରଭୁଙ୍କର ଇଚ୍ଛା, ସ୍ତ୍ରୀ ଲୋକମାନେ ତ ସରଳ, କହିଲେ ମୋ ବାପା ଯାଉଛି ନୀଳମାଧବ ଡେଲି ପୂଜା କରେ, କେଉଁଠି ଅଛନ୍ତି ନା ସେଇଠି ଅଛନ୍ତି, କାହା ମୋତେ ବି ମୋତେ ନଉଛନ୍ତି ଯେ ମୁଁ ଦେଖିଛି ଯେ, କିନ୍ତୁ ମନା କରିଛନ୍ତି ବାପା କାହାକୁ କହିବ। ତ ଅଛି କଥା ଆପଣମାନେ ଜାଣିଥିବେ, ସୋରିଷ ଧରିକି ଚାଲିଗଲା, ଇଏ ଚାଲାକ ଭଗବାନଙ୍କୁ ପାଇବ, ଇଏ ସୋରିଷ ରଖିଛି, ଗଲେ ସୋରିଷ ପକେଇ ପକେଇଆ ଚାଲିଗଲେ। ତାପରେ ଆପଣ ସବୁ ଜାଣିଥିବେ ଦର୍ଶନ ହେଲା, ଏ ଦର୍ଶନ ତ ପାଇଲେନି, ଆକାଶବାଣୀ ହେଲା, ପଳେଇ ଆଇଲେ। ପଳେଇ ଆସିଲା ପରେ କହିଲେ ଯା ଦାରୁ ବ୍ରହ୍ମ ରୂପରେ ମୋତେ ପ୍ରାପ୍ତ ହବ, କେଉଁଠି ବାଙ୍କି ମୁହାଣ ପାଖରେ, ଯେଉଁଠୁ ଆସିକି ଦାରୁ ଲାଗିଥିଲେ, ଏବେ ସେ ସ୍ଥାନ କ'ଣ ଚକ୍ରତୀର୍ଥ ପରିକ୍ରମାରେ ଯାଉନାହାନ୍ତି, ଚକ୍ରତୀର୍ଥ ସେଠି ଦାରୁ ଲାଗିଥିଲେ, କିନ୍ତୁ ଦାରୁ ଉଠିପାରିଲେନି, ଇନ୍ଦ୍ରଦ୍ୟୁମ୍ନ ଉଠିପାରିଲେନି। ଭଗବାନ ଦେଖନ୍ତୁ କେମିତି ଲୀଳା କଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ ଇନ୍ଦ୍ରଦ୍ୟୁମ୍ନ ତୁମେ ଉଠେଇ ପାରିବନି, ତୁମର ଏ ଶକ୍ତି ନାହିଁ, ମୋର ଭକ୍ତ ଗୁଡାକ କିଏ, ଆଜ୍ଞା ଇନ୍ଦ୍ରଦ୍ୟୁମ୍ନ ତ ଭକ୍ତ ବିଦ୍ୟାପତି, କହିଲେ ବିଦ୍ୟାପତି ଆସିବେ ତୁମେ ରହିବ, କିନ୍ତୁ ବିଶ୍ୱାବସ ଗୁଡାକ, ଆଜ୍ଞା ଶବରୁ କାହିଁକି ଡାକିଲେ, ଶବର ବିଶ୍ୱାବସ ନ ଆସିଲେ ମୁଁ ଉଠିବିନି, ଆଜ୍ଞା ବିଶ୍ୱାବସକୁ ଡକରା ହେଲା, ବିଶ୍ୱାବସ ଆସିଲେ ଇନ୍ଦ୍ରଦ୍ୟୁମ୍ନ ସହିତ ସ୍ୱର୍ଣ୍ଣ ରଥରେ ଦାରୁଙ୍କୁ ରଖିକି ଅଣାଗଲା ନା ଚକ୍ରତୀର୍ଥରୁ ଏଠିକି ଆଉ, କିନ୍ତୁ ବିଶ୍ୱାବସକୁ କାନ୍ଦୁଥାନ୍ତି, ପ୍ରଭୁ ମୋ ପାଖରୁ ଆଉ ସେବା ଆପଣ ଦେବେନି, ଆପଣ ଦେବେ ବ୍ରାହ୍ମଣର ସେବା ନେବେ, କହିଲେ ନା 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 ନା, ଜଗନ୍ନାଥ ମନ୍ଦିରରେ ତିନି ଜଣଙ୍କର ଅଧିକାର ରହିଲା, ଜାତିବର୍ଣ୍ଣ କଥା କିଏ ଜାଣୁ ନ ଜାଣୁ, ଆମେ ବା ଓଡ଼ିଶାବାସୀ ଜଗନ୍ନାଥଙ୍କର ପୁଅ ଆମେ ଜାଣିବାନି, ଜାତିବର୍ଣ୍ଣ ପାଇଁ ଅଲଗା ଅଲଗା ଆଡ଼େ ଗଣ୍ଡଗୋଳ ଲାଗିବ, ଏଠି ଗଣ୍ଡଗୋଳ ନାହିଁ। କହିଲେ ଦେଖ ଜଗନ୍ନାଥ ଭାଗ କରିଦେଲେ, ପୁଅର ଭାଗ ସବୁ କରନ୍ତି, ଭାଗ କରିଦେଲେ, ମୋର ପୂଜା ସେବା କେଉଁମାନେ କରିବେ ନା, ବିଦ୍ୟାପତି ଯେହେତୁ ମୋତେ ପ୍ରାପ୍ତ ହେଇଛନ୍ତି, ହେ କିଏ ରେ ତୁମେ, ଚୁପ୍ କିଣି ବସ, ବିଦ୍ୟାପତିଙ୍କର ବ୍ରାହ୍ମଣ ସ୍ତ୍ରୀଙ୍କ ଠାରୁ ଯେଉଁ ସନ୍ତାନମାନେ ଆସିଲେ ସେମାନେ କ'ଣ ହେଲେ, ପୂଜା ପଣ୍ଡା ହେବେ, ଜଗନ୍ନାଥ କହିଲେ ପୂଜାରୀ ହେବେ, ଭୋଗ ନିବେଦନ କରି। ଆଚ୍ଛା ବିଦ୍ୟାପତି ଲଳିତାଙ୍କୁ ବିବାହ ହେଲେ ନା ନାହିଁ, ବିଶ୍ୱବିଷ୍ଣୁଙ୍କର କନ୍ୟା ଲଳିତାଙ୍କୁ ବିବାହ ହେଲେନି, ତାଙ୍କ ପାଖରୁ ଯେଉଁମାନେ ଆସିବେ ସେମାନେ ଦୈତାପତି, ଏଇ ଯେଉଁ 15 ଦିନ ଆଉ କେହି ଛୁଇଁପାରିବେନି, ଏ ନା ନା ଭୁଲ କହିଲି, ସେ ଯେଉଁ ସୁପକାର ସେମାନେ ରୋଷେଇ କରିବେ, ସୁପକାର ଯେଉଁ ଅଛନ୍ତି ସେ ରୋଷେଇ କରିବେ, ସେ ହେଉଛନ୍ତି ବିଦ୍ୟାପତିଙ୍କର ପାଖରୁ ଜନ୍ମ, କାହା ଦ୍ୱାରା, ଲଳିତାଙ୍କ ଦ୍ୱାରା। ବିଶ୍ୱାସ ମନ ଦୁଃଖ କଲେ, ଆରେ ମୋ ଲଳିତାଙ୍କର ପୁଅମାନେ ସେବା କରିବେ, ବିଦ୍ୟାପତିଙ୍କର ପୁଅମାନେ ସେବା କରିବେ, ମୋର ପୁଅମାନେ, ସେ ସବୁରିକି ବିବାହ ହେଇଥିଲେ, ମୋର ପୁଅମାନେ ରହିଯିବେ, ଜଗନ୍ନାଥ କହିଲେ ତୋ ପୁଅମାନେ ବି ସେବା ପାଇବେ ମୋର, ସେମାନେ କ'ଣ ଏଇ ଅଣସର ଘର, ଏହାର ଏଇ ବର୍ଷ ଆସୁଛି କ'ଣ ଏଇ ନବୟ କଳବର, ଏଇ ଯେଉଁ ଅଣସର ଘରର ସେବା ସେମାନେ ପାଇବେ, ସେମାନେ ବିଶ୍ୱବସୁଙ୍କର ତାଙ୍କର ନିଜର ଶବରୀ ପତ୍ନୀଙ୍କ ଠାରୁ ଜାତ ପୁତ୍ର ମାନେ ତାଙ୍କୁ ହିଁ ଭଗବାନ ସେବା ଦେବେ। ଇଏ କ'ଣ ଅଛି ଆଜ୍ଞା, ଭଗବାନ କାହାର, ଯେଇ ଭଜେ ସେଇ ବଡ଼ ଗଣ୍ଡଗୋଳ, ଆଉ କିଏ ଲାଗିବ, ଆମେ ଜଗନ୍ନାଥ ଭକ୍ତ ଆମେ ଗଣ୍ଡଗୋଳ ଲାଗିବା ନାହିଁ, ବରଂ ଭକ୍ତ ଦିନ ହେଇଗଲେ ଭଲ, ନିଚୁ ଜାତିରେ ହେଇଗଲେ ଭଲ, କାହିଁକି
ଦିନର ଅଧିକ ଦୟା କରେ ଭଗବାନ, ଦିନର ଅଧିକ ଦୟା କରେ ଭଗବାନ, ଦିନର ଅଧିକ ଦୟା କରେ ଭଗବାନ, ଦିନରେ ଅଧିକ କରେ ଭଗବାନ, କୁଲିନ ପଣ୍ଡିତ ଧନୀର ବଡ ଅଭିମାନ, କୁଲିନ ପଣ୍ଡିତ ଧନୀର ବଡ ଅଭିମାନ,
ଦିନର ଅଧିକ ଦୟା କରେ ଭଗବାନ, ଦିନ ପ୍ରତି ଅଧିକା ଦୟା ନା, ଆଉ ଅଧିକା ଦୟା ଭଗବାନ ତ ନିରପେକ୍ଷ, ଅଧିକା ଦୟା କାହିଁ କରିବେ ନା, ଦିନର ଗୋଟେ ଜିନିଷ ଥାଏ, ଦିନ ଲୋକର ଅଭିମାନ ନଥାଏ, ଅଭିମାନଟା ହେଉଛି ଭଗବାନଙ୍କର କରୁଣା ପାଇବାର ଗୋଟିଏ କଣା ଭଳି, ଛିଦ୍ର ଭଳି, ଯାହାର ଯେତେ ଅଭିମାନ ତା ହୃଦୟରେ ସେତେ ବଡ଼, ଯାହାର ଯେତେ ବଡ଼ ଅଭିମାନ ଅଛି ବୁଝିବାକୁ ପଡ଼ିବ, ତାର ସେତେ ବଡ଼ ହୃଦୟରେ ଛିଦ୍ର ଅଛି, ଭଗବାନଙ୍କର କରୁଣା ସେ ଲାଭ କରିପାରିବନି, ଆଉ ତିନି ଜଣଙ୍କର ବଡ଼ ବଡ଼ ଛିଦ୍ର ଥାଏ, ଏଠି କହୁଛନ୍ତି କିଏ କିଏ, ଦିନରେ ଅଧିକ ଦୟା କରେ ନ ଭଗବାନ, କୁଲିନ ପଣ୍ଡିତ ଧନୀ, କୁଲିନ ମାନେ ମୁଁ ବଡ଼ ଘର ଛୁଆ, ମୁଁ ଚକ୍ରବର୍ତ୍ତୀ ପରିବାରର ଜନ୍ମ, କିଏ କହିବ ମୁଁ ହେଉଛି ମହାନ୍ତି ପରିବାରର ଜନ୍ମ, କିଏ କହିବ ମୁଁ ଏଇ ମିଶ୍ର ପରିବାର, ଏ କୁଳିନ କୁଳିନତା, ଆଉ ଦ୍ୱିତୀୟ ହେଲେ ଧନୀ, ତୃତୀୟ ହେଲେ ପଣ୍ଡିତ, ନିଜକୁ ଶାସ୍ତ୍ର ଜ୍ଞାନ ଯାହାର ଜୋର ଅଛି ତାର ବଡ଼ ଅଭିମାନ, ଆରେ ମୋ ଭଳିଆ ଜ୍ଞାନୀ ସଂସାର କି, ଇଏ ତିନି ଜଣଙ୍କର ବଡ଼ ବଡ଼ ଛିଦ୍ର, ଭଗବାନଙ୍କର କରୁଣାକୁ ପାଇପାରିବେନି, ଦେଖୁନାହାନ୍ତି କ'ଣ କହୁଛନ୍ତି, ବିଶ୍ୱେଶ୍ୱରାହା, ବିଶ୍ୱେଶ୍ୱର ଯାହାଙ୍କୁ ବନ୍ଦନା କରନ୍ତି ଉପତିଷ୍ଠନ୍ତି, ଆଉ ଭଗବାନ ଲୋକ ପାବର ଶ୍ରୀ ନିକେତନ, ଭଗବାନ ଯାହାଙ୍କୁ ବନ୍ଦନା କରନ୍ତି, ଆରେ ଶର୍ମିଷ୍ଠା ତୁ ଦାସୀ ହେଇକି ବ୍ରାହ୍ମଣର କନ୍ୟାର ବସ୍ତ୍ରକୁ ତୁ ନେଇଗଲୁ, କିନ୍ତୁ ଗାଳି ଦଉଛନ୍ତି, କିନ୍ତୁ କେଉଁ ଭାଷାରେ ଗାଳି ଦଉଛନ୍ତି ଦେଖୁଛନ୍ତି ନା, ଏ ହେଲା ମହତ ଲୋକର କଥା,
ବୟାମ ତତ୍ରାପି ଭୃଗବଃ ଶିଷ୍ୟାସୋ ନଃ ପିତା ସୁରଃ ଅସ୍ମତ ଧାର୍ଯ୍ୟଂ ଧୃତବତୀ ଶୂଦ୍ର ବେଦମ୍ ଇବ ସତିହି। ଓହ କଠୋର କଥା କହୁଛନ୍ତି, କିନ୍ତୁ ବେଦରୁ ଆଣିକି ଶାସ୍ତ୍ରରୁ ଆଣିକି ଉଦାହରଣ ଦେଇ କହୁଛନ୍ତି, ବୟମ ତତ୍ରାପି ଭୃଗବଃ, ବ୍ରାହ୍ମଣ ବହୁତ ଅଛନ୍ତି ଯେଉଁ ବ୍ରାହ୍ମଣଙ୍କୁ ଭଗବାନ ପୂଜା କରନ୍ତି, କିନ୍ତୁ ଆମ ବଂଶର ବ୍ରାହ୍ମଣ ଭଳିଆ ବ୍ରାହ୍ମଣ ନା, ଆଉ ତୁମ ବଂଶର ବ୍ରାହ୍ମଣ କ'ଣ ସ୍ପେଶାଲ ବ୍ରାହ୍ମଣ ନା, କହିଲେ ହଁ ଭୃଗବଃ, ଆମେ ଭୃଗିବଂଶୀୟ ବ୍ରାହ୍ମଣ, ଭୃଗବଂଶ ବ୍ରାହ୍ମଣ, ଏଠି ଜଣେ ଆଚାର୍ଯ୍ୟ ଲେଖୁଛନ୍ତି, ଭୃଗବଃ ଅତି ତପସ୍ୟୁ ନବା ୟତ୍ ପାଦତାଡ଼ନମ ସର୍ବେଶ୍ୱରମ ଅପି ସୁଢ଼ମ, ଏତେ ତପସ୍ୟ ଭୃଗୁ ଥିଲେ ମୁନିମାନଙ୍କ ସଭାରେ, ଏଇଠି ମୁଁ କହିଦେଲି ଆପଣଙ୍କୁ ସୁଦାମା ଚରିତ୍ରରେ, ଏତେ ତପସ୍ୟ ଥିଲେ ଯେତେବେଳେ ବିଚାର କରାଗଲା ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ଭିତରେ କିଏ ହେଉଛି ସବୁଠୁ ଶ୍ରେଷ୍ଠ ଦେବତା, କଳହ ଲାଗି, ଦଶମ ସ୍କନ୍ଦ ଭାଗବତ ରହୁଛନ୍ତି, କଳହ ଲାଗିଲା, ଆରେ ଭଗବାନଙ୍କୁ ଯିଏ ବାଛିବ, ଭଗବାନଙ୍କୁ ଯିଏ ଚିହ୍ନିବ, ଭଗବାନଙ୍କର ଗୁଣକୁ ଯିଏ ଜାଣିବ, ସେ କ'ଣ ହେଇଥିବ, ସେଭଳିଆ ସମର୍ଥ ଲୋକ ହେଇଥିବ ନା, ମୁନିମାନଙ୍କ ଭିତରେ ବିଚାର ପଡ଼ିଲା, କିଏ ଜାଣିବ କିଏ ହେଉଛନ୍ତି ଶ୍ରେଷ୍ଠ ବୋଲି, ଭଗବାନ ବ୍ରହ୍ମା ଆଉ ବିଷ୍ଣୁ ଆଉ ମହେଶ୍ୱରଙ୍କ ଭିତରେ କିଏ ଶ୍ରେଷ୍ଠ, କହିଲେ କାହାକୁ ପଠାଯିବ, ତତ୍ରାପି ବୟମ ଭୃଗବଃ, ଦେଖନ୍ ବଡ଼ ଘର ଝିଅ ମାସେ ଜ୍ଞାନୀର ଝିଅ, ଆରେ ଆମେ ଭୃଗବଂଶ ବ୍ରାହ୍ମଣ, ଯତ୍ ପାଦ ତାଡ଼ନ, ଯାହାଙ୍କର ପାଦ ତାଡ଼ନକୁ ବିଷ୍ଣୁ ସହିଥିଲେ, ଅତି ତପସ୍ୱୀ, ସବୁ ବିଚାର କଲେ, କହିଲେ ତପସ୍ୱୀ ଲୋକ ନହେଲେ ବିଷ୍ଣୁଙ୍କୁ କେହି ଜାଣିପାରିବେନି, କିଏ ଦେଖା ତପସ୍ୱୀ, ତା ଭିତରେ ଦେଖିଲେ ଖୋଜି ଖୋଜି ଏ ଭୃଗୁ, ଭୃଗୁ ବଡ଼ ତପସ୍ୱୀ, ସେଥିପାଇଁ ପଚାରିଲେ ଯାହା ତୁମେ ପରୀକ୍ଷା କରିବ, ଭୃଗୁ ରାଜି ହେଇଗଲେ, ଭୃଗୁ ରାଜି ହେଇଗଲେ, ଆସିଲେ ବ୍ରହ୍ମାଙ୍କ ପାଖକୁ, ବ୍ରହ୍ମାଙ୍କୁ ଦେଖିବା ଇଏ କେତେ, ଇଏ ଭଗବାନ ଇଏ କ'ଣ, ବ୍ରହ୍ମା ସଭା ଭିତରେ ବସିଛନ୍ତି, ଇନ୍ଦ୍ରାଜି ଦେବତାମାନେ ଅଛନ୍ତି, ସମସ୍ତେ ସମ୍ମାନ ଦେଉଛନ୍ତି, ଭୃଗୁ ଆସିକି ପ୍ରଣାମୀ ଟିକେ କଲେ, ଗୋଟେ ପ୍ରଣାମକୁ ବ୍ରହ୍ମାଜୀ ହଜମ କରିପାରିଲେନି, କହିଲା ଆରେ ମୋ ପୁଅ ମୋତେ ପ୍ରଣାମ କରୁନି, କ୍ରୋଧ ଆସିଗଲା, କହିଲା ଇଏ ଭଗବାନ ହେଇପାରିବେନି, ଭଗବାନଙ୍କର ଭଗବାନ କେମିତି ଆଜ୍ଞା, ଭଗବାନ କିଏ ସେ ଗୋଟେ ବନ୍ଦନାରେ ଅଛି, ବିଷ୍ଣୁଙ୍କର ବନ୍ଦନାରେ, ଭଗବାନଙ୍କର ଶାନ୍ତାକାରମ ପ୍ରଥମ ପାଖକୁ ଆଗଲା, ଶାନ୍ତାକାରମ ଶାନ୍ତ ନା ଶାନ୍ତ ଆକାର, ମଣିଷ ଅଶାନ୍ତ, ଦେଖୁନ ଚକ୍ଷୁ କର୍ଣ୍ଣ ନା ଏଇଠି ବସିଲେ ବି ଚୁଙ୍ଗ 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 ଚୁଙ୍ଗ, ମନ ତ କୁଆଡ଼େ ପଳେଇଲାଣି, ଆଡ଼େ ଇନ୍ଦ୍ର ଗୁଡ଼ା କୁଆଡ଼େ ପଳେଇଗଲାଣି, ଭଗବାନଙ୍କୁ ଦେଖିଲେ ସବୁବେଳେ ସ୍ଥିର ଶାନ୍ତାକାରମ, ଭଗବାନଙ୍କୁ ଭଜନ କଲେ ଜଣେ ଶାନ୍ତି ପ୍ରାପ୍ତ ହବ, ଶାନ୍ତ ହେଇଯିବ, ଇନ୍ଦ୍ରିୟ ମାନେ ଶାନ୍ତ ହେଇଯିବେ, ଶାନ୍ତ ଅବସ୍ଥା ଆସିବ, ଶାନ୍ତାକାରମ। ତାପରେ ଭୁଜଗ ଶୟନମ, ଛଅଟା ଐଶ୍ୱର୍ଯ୍ୟର ମାଲିକ ଶୋଉଛନ୍ତି କେଉଁଠି, ସର୍ପ ଉପରେ, ଦେଖ ଯାହାଙ୍କର ଏତେ ଶାନ୍ତ ଅବସ୍ଥା ସାପ ବି ଶାନ୍ତ, ସେଇଟା ହେଲା ତାଙ୍କର ବେଡ୍, ବୈରାଗ୍ୟର ସୂଚନା ଦେଉଛନ୍ତି। ଶାନ୍ତାକାରମ ଭୁଜଗ ଶୟନମ ପଦ୍ମନାଭମ, ସେ ସୃଷ୍ଟିକର୍ତ୍ତା, ତାଙ୍କ ନାଭିରୁ ପଦ୍ମ, ପଦ୍ମନାଭମ ସୁରେଶମ, ସୁରମାନଙ୍କର ଈଶ। ତାପରେ ପଦ୍ମନାଭମ ସୁରେଶମ ବିଶ୍ୱାଧାରମ, ଆଚ୍ଛା ଆଉ କିଏ କ'ଣ ଭଗବାନ ଅଛନ୍ତି କହିଲେ, ନା ବିଶ୍ୱର ସିଏ ଆଧାର, ଲୋକ ସବୁ ଏହାକୁ ପଢ଼ୁଥିବ କି ଜାଣିନଥିବେ ଭଗବାନ କିଏ, ବିଷ୍ଣୁ କାହିଁକି ଭଗବାନ ହେବ, ଆଉ କିଏ ଭଗବାନ ବାହାରିଲେଣି, କିଏ କେତେ କାହାକୁ ଭଗବାନ ବୋଲି, ଆରେ ବିଶ୍ୱାଧାରମ, ଆଜି ବିଶ୍ୱର ଆଧାର ସେ କେମିତିକା, ତାଙ୍କୁ ପାଇ ହବ ନା, କେତେ ବଡ଼ ସିଏ, କହିଲେ ଗଗନ ସଦୃଶମ, ଏ ଆକାଶ ଯେଭଳି ଗଲେ ଦେଖି ଆକାଶକୁ ଖୋଜି ଖୋଜିବା କୁଆଡ଼େ, ଦୀଘା ବର୍ଡର ଯାଆନ୍ତୁ, ଏପଟର ଆନ୍ଧ୍ରା ବର୍ଡର ଯାଆନ୍ତୁ, ଓଡ଼ିଶା ବର୍ଡର ପାରିକି ଇଣ୍ଡିଆ ବର୍ଡର ବୁଲିଲେ ଦେଖି ଆକାଶ କେଉଁଠି ଅଛି ଖୋଜିବେ ନା, ଗଗନ ସଦୃଶମ, ଏ ଗଗନ ସଦୃଶ ମାନେ ଭଗବାନ ନିରାକାର ହେଇଥିବେ, ତାଙ୍କର ଆକାର ଫାକାର ନଥିବ, ଆକାଶର କ'ଣ ଆକାର ଅଛି କି, କହିଲେ ନା ନା ନା, ଗଗନ ସଦୃଶମ ମେଘବର୍ଣ୍ଣମ ଶୋଭାଙ୍ଗମ, ମେଘବର୍ଣ୍ଣ ଆଉ ଶୋଭା ଅଙ୍ଗ ଅଛି, ତାମାନେ ସାକାର, ମେଘବର୍ଣ୍ଣମ ଶୁଭାଙ୍ଗମ। ତାପରେ ଲକ୍ଷ୍ମୀକାନ୍ତମ କମଳନୟନମ, ଭଗବାନ ପାଇ ହବ କି, କହିଲେ ନା 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 ନା, ଏତେ ସହଜ ଭଗବାନ ନୁହନ୍ତି, ଯୋଗୀ ବିଧ୍ୟାନ ଗମ୍ୟମ, ଯୋଗୀ ମାନଙ୍କର ଧ୍ୟାନର ଗମ୍ୟ ବସ୍ତୁ, ସିଏ କିଏ କହିଦେଉଛି ନା ମୁଁ ଭଗବାନ ପାଇଗଲିନି, ମୋର ଆରେ ଭଗବାନ ଏତେ ଶସ୍ତା ଜିନିଷ ନା କ'ଣ, ଶହେ ଟଙ୍କା ତିନିଶହ ଟଙ୍କା ରୋଜଗାର କରିବା ପାଇଁ ଛଅ ଘଣ୍ଟା ତତେ ଖଟିବାକୁ ପଡୁଛି, ନାକରୁ କାନରୁ ଆଖିରୁ ପାଣି ବାହାରୁଛି, ତିନିଶହ ଟଙ୍କା ପାଇଁ କେତେ ଗାଳି ଶୁଣିକି କେତେ ଖଟିକି ତିନିଶହ ଟଙ୍କା ପାଉଛୁ, ଭଗବାନଙ୍କୁ ପାଇବୁ, ଇଏ ଶହେ ଦୁଇଶହ ଟଙ୍କାରେ ମିଳିଯିବେ ନା ନା, ଏଇ କ'ଣ ଏଇ ଜନ୍ମରେ ମିଳିଯିବେ, ମ ଯୋଗୀ ବିଧ୍ୟାନ ଗମ୍ୟମ, ଯୋଗୀମାନଙ୍କର ଧ୍ୟାନର ଗମ୍ୟ ବସ୍ତୁ ସିଏ, ଭକ୍ତି ଯୋଗ ଧ୍ୟାନ ଯୋଗରେ ରହିଲେ ତାଙ୍କୁ ପ୍ରାପ୍ତ ହେଇପାରିବ। ତାପରେ ଯୋଗୀ ବିଧ୍ୟାନ ଗମ୍ୟମ, ତାପରେ ବନ୍ଦେ ବିଷ୍ଣୁ ଭବଭୟହରମ, ଆଉ କ'ଣ କି ଭଗବାନ ଅଛନ୍ତି, କହିଲେ ନାଇଁ ନାଇଁ ନାଇଁ, ସର୍ବଲୋକୈକନାଥମ, ବନ୍ଦନା କିନ୍ତୁ ଡେଲି ବୁଲା ଚାଲିଛି, ଭଗବାନ କିଏ ସେ, ସର୍ବଲୋକୈକନାଥମ, ସବୁ ଲୋକର ନାଥ ସିଏ, ତାଙ୍କୁ ପରୀକ୍ଷା କରିବେ କିଏ, ଭୃଗୁ, ବ୍ରହ୍ମାଙ୍କ ପାଖକୁ ଗଲେ ବ୍ରହ୍ମା କ୍ରୋଧ କଲେ, କହିଲା ଇଏ ଭଗବାନ ହେବେ, ଇଏ କ'ଣ ଅଶାନ୍ତି ହେଲେଣି, ଗୋଟେ ପ୍ରଣାମକୁ ହଜମ କରିପାରୁନାହାନ୍ତି, ଇଏ କି ଭଗବାନ ହେବ, ମାନସିକ ଅପରାଧ କଲେ, ମନରେ ଟେଷ୍ଟ କଲେ, ଦେଖିବା ଏ ମୋ ବାପା କେମିତିକା, ବ୍ରହ୍ମା ରାଗିଗଲେ, କହିଲେ ଇଏ ଭଗବାନ, କ୍ରୋଧ କଲେଣି ପଳେଇଆଇଲେ, ଶିବଜୀଙ୍କ ପାଖକୁ ଗଲେ ଭୃଗୁ, ଦେଖିବା ଇଏ ଭଗବାନ, ଶିବଜୀ ଦେଖି ଦେଖି, ସେ ତ ଭୋଳା ବାବା ବୈଷ୍ଣବ ଲୋକ, ଦେଖି ଦେଖି ବୈଷ୍ଣବ, ବୈଷ୍ଣବ ଦେଖିଲେ କ'ଣ କରିବ, ବୈଷ୍ଣବମ ବୈଷ୍ଣବମ ଦୃଷ୍ଟା ପ୍ରଣମେ ଦଣ୍ଡବତ ଭୂମୌ, ବୈଷ୍ଣବ ବୈଷ୍ଣବକୁ ଦେଖିଲେ ଭୂମିରେ ଦଣ୍ଡବତ କରିବେ, କିନ୍ତୁ ଇଏ ତ ଭାଇ ହେବେ ନା, ଇଏ ଗଲେ ଆଲିଙ୍ଗନ କରିବା ପାଇଁ, ସମ ବୟସ୍କ ବୈଷ୍ଣବମାନେ ପରସ୍ପରକୁ ଆଲିଙ୍ଗନ କରନ୍ତି, ଇଏ ତ ଆଲିଙ୍ଗନ କରିବା ପାଇଁ ଗଲେ, ଆ ଭୂତରାଟ ଏ ଶ୍ମଶାନରେ କ'ଣ କ'ଣ ଲଗେଇକି, ମୁଁ ଶୁଦ୍ଧ ବ୍ରାହ୍ମଣ ଭୃଗୁ ମୋତେ ଛୁଇଁବା ପାଇଁ ଆସୁଛୁ, ଆଜ୍ଞା ତ୍ରିଶୂଳ ଉଠେଇଲେ ମାରିବାନି କି, ଏତିକି ପଦେ କଥା ଶୋଇପାରିଲେନି, ଭୃଗୁ କହିଲେ ଇଏ ବି ଭଗବାନ, ଇଏ ଭଗବାନ ନୁହନ୍ତି, ଆଙ୍କ ପାଖରେ ଦୁଇଟା ଅପରାଧ ଲଗେଇଲେ, ବାଚିକ ଅପରାଧ କହିଲେ ଏ ମୋତେ ସ୍ପର୍ଶ କର ନା ମୁଁ ଅପବିତ୍ର, ଏ ମୁଁ ପବିତ୍ର ତୁମେ ଅପବିତ୍ର, ଆଉ ମାନସିକ ମାନସରେ କ୍ରୋଧ କଲେ କିଏ ଭୃଗୁ,
ଦିଟା ଅପରାଧ ଲଗେଇଲେ ଏ ଆଜ୍ଞା ମାରିବା ପାଇଁ ଶକ୍ତି ଥିଲେ ବୋଲି ଭୃଗୁ ଫେରିଲେ ମାନେ ମାରିଦେଇଥାନ୍ତ, ଥଣ୍ଡା ଲୋକ ରାଗିଲା ମାନେ ତାର କିଛି କୁଆଡ଼େ ରହିବନି, ଜ୍ଞାନ କିଛି ରହିବନି, ବଳିଆ ହେଲେ ଫେରି ଫେରିକି ବଳିଆ ଆସି ବୈକୁଣ୍ଠକୁ ଗଲେ, ବୈକୁଣ୍ଠ ଦେଖନ୍ତୁ ତିନିଟା ଅପରାଧ ଭଗବାନ ବିଷ୍ଣୁଙ୍କ ପାଖରେ ଲଗେଇବେ, ଯିଏ ଯେତେ ବଡ଼ ଅପରାଧକୁ ସହିପାରିବ ସେ ସେତେ ବଡ଼ ନା, ଆଉ ଯେ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ରଖନ୍ତି ହରି, ଅନ୍ତକାଳେ ତାକୁ ପିନ୍ଧାଇ ଦିଅନ୍ତି ନିଜ ହସ୍ତେ ଚକ୍ରଧାରୀ। ଆମର ସ୍ୱୟଂ ସ୍ୱାମୀ ମହାରାଜ ଥିଲେ ଏଇଟାକୁ ଗାଁ, ଯିଏ କଷ୍ଟ ସହିବ ସେ ବଡ଼ ହବ ନା, ଆଉ ଭଗବାନ ତା ହାତରେ ମୁକୁଟକୁ ଭଗବାନ ନିଜ ସ୍ୱହସ୍ତରେ ତାକୁ ମସ୍ତକରେ ମୁକୁଟ ପିନ୍ଧେଇ ଦେବେ। ଭଗବାନ କମ୍ ସହିଷ୍ଣୁ କି ଆଜ୍ଞା, ଲକ୍ଷ୍ମୀଙ୍କ କୋଳରେ ସହିଛନ୍ତି ସେଇଦିନ, ଭୃଗୁ ଯାଇକି ପହଞ୍ଚିଲା, କାୟିକ ବାଚିକ ମାନସିକ ବ୍ରହ୍ମାଙ୍କ ପାଖରେ କେବଳ କ୍ରୋଧ ଦେଖେଇଥିଲେ, ଏ ପ୍ରଣାମ ନ କରିକି ଗର୍ବ ଦେଖେଇଥିଲେ, ଶିବଜୀଙ୍କ ପାଖରେ ବଚନ କଠୋର ବଚନ କହିଲେ, ମାନସିକ ଅପରାଧ ବି କହିଲେ, ଆଙ୍କ ପାଖରେ ତିନିଟା ଅପରାଧ କଲେ, ରାଗି କହିଲେ ଅଳସୁଆ ଜଗତର ଭଗବାନ ହେଇଛି, ସ୍ତ୍ରୀ ପାଖରେ ଶୋଇଛି ହେଲେ ଲୋକମାନେ କନ୍ଦନ କରିକି ମରିଲେଣି, ହଁ ସ୍ତ୍ରୀ କୋଳରେ ଶୋଇଥିଲା ବେଳେ ଲଗେଇଲେ ଧଳାସ କିଣୁଟିଲା, ଭଗବାନ ଉଠି ପଡ଼ିଲେ, ହେ ବ୍ରହ୍ମାଣ ଶ୍ରେଷ୍ଠ ଅତିବା କମଲ ତାତ ଚରଣ ତେ ମହାମୁନି, ହେ ମହାମୁନି ତୁମ ଚରଣଟା ଭାରି କୋମଳ। ଭଗବାନ ଦେଖନ୍ତୁ କେମିତି, ହଁ ଭୃଗୁ ଜାଣିଲେ ଏହି ଭଗବାନ, ଲାତ ଖାଇଲା ପରେ ବ୍ରାହ୍ମଣର ପାଦକୁ ଅତିବ କୋମଲମ ତାତ ପାଦଟାକୁ ଧରିକି ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହେଲେଣି, ଇଏ କି କି ଭଗବାନ ରେ, ଇଏ କି ଭକ୍ତ ରେ, ଇଏ କଣ ତା ପାଦକୁ ଧରିକି ଆସୁଛନ୍ତି, ଅତିବ କୋମଲମ ତାତ ଚରଣ ତେ ମହାମୁନି, ହେ ମହାମୁନି ହେ ତାତ ତୁମ କୋମଳ ଭାରି ଚରଣ, ଇତି କୁତ୍ୱା ବିପ୍ରଚରଣ ମର୍ଦୟନ୍ ସ୍ୱେନ ପାଣି ନାହା, ନିଜ ହାତରେ ମୋ ବକ୍ଷଟା ବଡ଼ କଠୋର, ତୁମେ ଯେଉଁ ମୋତେ ପଦାଘାତ କଲ ମୋତେ କଷ୍ଟ ହେଇନି, କଷ୍ଟ କାହାକୁ ହେଇଛି, ତୁମକୁ ହେଇଥିବ, କାରଣ ମୋର ବା ପଥର ଭଳିଆ ହୃଦୟ, ପଥର ଦେଇ କିଏ ଗୋଡ଼ କଚାଳିଲେ ଗୋଡ଼ଟା କାଟିବ ନା ପଥରୁ କାଟିବ, ମା ବିଷ୍ଣୁ ଏ କଥା କହୁଛନ୍ତି, ମୋ ହୃଦୟ ହେଉଛି ପଥର ଭଳି, ତୁମ ଚରଣ ହେଉଛି କୋମଳ ଭଳି, ପୁଷ୍ପ ଭଳି କୋମଳ, ତୁମକୁ ବହୁ କଷ୍ଟ ହେଇଥିବ, ଇତି ଉକ୍ତ୍ୱା ବିପ୍ରଚରଣ ମର୍ଦୟନ୍ ସ୍ୱେନ ପାଣି ନା, ଏଇଟା କହି କହିକି ଲକ୍ଷ୍ମୀଙ୍କ ଆଗରେ ଭଗବାନ ସେଇ କଥାଟାକୁ ଦେବଯାନୀ କହୁଛନ୍ତି, ତୁମେ ଜାଣିଛ ମୁଁ କିଏ, ତତ୍ରାପ୍ୟୟମ ମୁଁ ବ୍ରାହ୍ମ ଭୃଗୁ ବଂଶର, ଆଜ୍ଞା ଭୃଗୁ ସେଇଠୁ ଅନୁତାପ କଲେ ନା, ଆରି ମୋତେ ପରୀକ୍ଷା କରିବା ପାଇଁ ପଠେଇଲେ, ମୁଁ ଭଗବାନଙ୍କୁ ଲାତ ଲଗେଇଦେଲି, ଭଗବାନ କହିଲେ ନା ଏଇ ଚରଣ ଚିହ୍ନଟାକୁ ମୁଁ ରଖିଲି, ଭଗବାନ ଏଇ ଅନୁବାଦଟାକୁ ଚୈତନ୍ୟ ଭାଗବତରେ ଦିଆଯାଇଛି, ଭଗବାନ ଏତେ ଖୁସି ହେଇଗଲେ ନାଚି ଆନନ୍ଦର ନାଚିଲେ, ଆଜି ମୁଁ ପବିତ୍ର ହେଇଗଲି, ଯତେ କ ବ୍ରହ୍ମାଣ୍ଡ ବୈସେ ଆମର ଦେହେ ତେ ଯତେ କ ବ୍ରହ୍ମାଣ୍ଡ ବୈସେ ଆମର ଦେହେ ଯତ ଲୋକ ପାଲ ସବା ଆମର ସହିତେ ଯତ ଲୋକ ପାଲ ସବା ପାଦ ଦକ ଦିଆ ଆଜି କରିଲା ପବିତ୍ର ପାଦ ଦକ ଦିଆ ଆଜି କରିଲା ଅକ୍ଷୟ ହୋଇଆ ରହୁ ତୁମାର ଚରିତ୍ର ଅକ୍ଷୟ ହୋଇଆ ରହୁ ତୁମାର ଚରିତ୍ର,
ଭଗବାନ ନିଜେ କହୁଛନ୍ତି ପାଦକୁ ନିଜ ହସ୍ତରେ ସ୍ୱୟଂ ପାଣିରେ ମର୍ଦ୍ଦନ କରୁଛନ୍ତି, କଷ୍ଟ ହେଇଥିବ, ହେ ବ୍ରାହ୍ମଣ ମୋ ଦେହରେ ଯେତେ ବ୍ରହ୍ମାଣ୍ଡ ଅଛନ୍ତି ସ ଲୋକପାଳ ଲୋକପାଳାନ୍, ଭାଗବତର ଶ୍ଳୋକରେ ଅନୁବାଦ, ଏ ବ୍ରହ୍ମାଣ୍ଡ ଯେତେ ଅଛି ମୋ ହୃଦୟରେ ସବୁ ବ୍ରହ୍ମାଣ୍ଡ ଅଛି ନା, ମୋ ଶରୀରରେ ବ୍ରହ୍ମାଣ୍ଡ ସହିତ ସବୁ ଲୋକପାଳ, ଲୋକପାଳ ଅଗ୍ନି ଦେବତା, ଏ ଅଗ୍ନି ଇନ୍ଦ୍ର ବରୁଣ
ବାୟୁ ସମସ୍ତେ ଆଜି ପବିତ୍ର ହେଇଗଲେ। ଲାତ ଖାଇଲା ପରେ କହୁଛି ମୁଁ ପବିତ୍ର ହେଲି। ପାଦ ଦକା ଦିଅ ହରିବୋଲ ହରିବୋଲ। ଏ ବାବା ଏ ଭିତରେ କଥା କୁହନ୍ତୁନି। ପାଦ ଦକା ଦିଆ ଆଜି କରିଲ ପବିତ୍ର, ମୋତେ ପାଦ ଦକ ଦେଇକି ମୋତେ ଯେଉଁ ଆଘାତ କଲ ମୋତେ ପବିତ୍ର କରିଦେଲ। ଅକ୍ଷୟ ହୈୟା ରହୁ ତୁମାର ଚରିତ୍ର, ତୁମର ଚରିତ୍ର ଅକ୍ଷୟ ହେଇକି ରହୁ ଭଗବାନ କହୁଛନ୍ତି। ଏବଂ ପ୍ରଭୁ ଏ ବାବା ପାଟି କରନି। ଆଜି ବି ଆପଣ ଦେଖିବେ ଜଗନ୍ନାଥଙ୍କର ବିଷ୍ଣୁଙ୍କର ବିଗ୍ରହ ନିର୍ମାଣ ହେଲେ ଏଇ ଶିବଶ୍ୱର ଲାଞ୍ଛନଟା ରହିବ। ତତ୍ରାପି ବୟମ୍ ଭୃଗବଃ ଶିଷ୍ୟାସ୍ୟାନ ପିଲାସୁର। ମୁଁ କିଭଳି ଏଣେ ଆପଣ ଚାହୁଁ ଅନ୍ୟ ମନୁଷ୍ୟ କୁହନ୍ତୁନି। ଅତ୍ରାପି ଅହମ୍ ଭୃଗବଃ, ମୁଁ ହଉଛି ଭୃଗ। ଆରେ ତୁ ଅସୁର କୂଳର ଝିଅ, ତୁ ଅସୁରର ଝିଅ, ମୁଁ ହଉଛି ଭୃଗବଂଶ ବ୍ରାହ୍ମଣ। ଅସ୍ମଧାର୍ଯ୍ୟମ ଧୃତପତି ଶୂଦ୍ର ବେଦମ ଇବାସତି, ତୁମେ ମୋ ବସ୍ତ୍ରଟାକୁ କିଭଳି ଧାରଣ କଲ, ଯେଭଳି ଶୂଦ୍ର ବେଦକୁ ଗ୍ରହଣ କଲେ, ଯେଭଳି ଶୋଭା ପାଏ ନା, ତୁ ଏ ବ୍ରାହ୍ମଣ କନ୍ୟାର ବସ୍ତ୍ରକୁ ପାଇକି ତୁ ଶୂଦ୍ର ଭଳି ଶୋଭା ଆଜି ପାଉ। ଏଇ କଥାଟାକୁ ଶୁଣିଲେ ଦେଖିଲେ କେତେ ବ୍ରାହ୍ମଣର ପ୍ରବଚନ ଦେଲେ। ବର୍ତ୍ତମାନ ଦେଖନ୍ତୁ ଶର୍ମିଷ୍ଠା କ'ଣ ପ୍ରବଚନ ଦେବେ। ଶର୍ମିଷ୍ଠାର ବି କ୍ରୋଧ ଆସିଗଲା, ଆରେ ମୁଁ ସାମାନ୍ୟ ଭୁଲ କରିଛି, କେବଳ ବସ୍ତ୍ରଟାକୁ ଟିକେ ଓଲଟା କରି ପିନ୍ଧିଦେଇଛି, ମୁଁ ଜାଣିପାରିଲିନି, ଅଜାନତି ଓଲଟା ହେଇଗଲା ବସ୍ତ୍ରଟା, ତାଙ୍କ ବସ୍ତ୍ରଟାକୁ ମୁଁ ପିନ୍ଧିଦେଲି। କ'ଣ କହୁଛନ୍ତି, ଏବଂ କ୍ଷିପ୍ୟନ୍ତି ଶର୍ମିଷ୍ଠା ଗୁରୁପୁତ୍ରମ ଭାସତ ରୁଷା ସୁସନ୍ତ ଉରଙ୍ଗୀବ ଧର୍ଷିତା ଦ୍ରଷ୍ଟ ତଚ୍ଛଦା। ନାରୀମାନଙ୍କର ଗୋଟିଏ ସ୍ଥାନରେ ଅଲଗା ସ୍ଥାନରେ ସବୁ ଶୋଇପାରିବେ। ଧରଣୀ ଆଉ ନାରୀ ଦୁଇ ଜଣଙ୍କୁ ମା ବୋଲି ଡକାଯାଏ, ନାଇଁ କି ମା, ଛୋଟ ଝିଅଟେ ତାଙ୍କୁ ମା ବୋଲି ଡକା ହେବ, ବହୁତ ଶୋଇପାରିବେ। କିନ୍ତୁ ତାଙ୍କୁ ତିରସ୍କାର ବେଳେ ତାଙ୍କୁ ଶୋଇପାରିବେନି, ତାଙ୍କୁ ଯଦି କିଏ ଅପମାନ କରିଦେଲା ଆଉ ଶୋଇପାରିବେ। ଯେଉଁ ନାରୀ ଅପମାନ ବେଳେ ସହ୍ୟ କରିପାରେ, ଅପମାନ ବେଳେ ତାର ସହନ ଶକ୍ତି ଅଛି, ତାହେଲେ ଜାଣିବେ ତାର ଭଗବାନଙ୍କ ତା ଉପରେ ପ୍ରଭୁଙ୍କର କୃପା ଅଛି। ନହେଲେ ପୁରୁଷ ଅପମାନରେ ସହି ନବ, ନାରୀ ଅପମାନ ହେଲେ ବହୁତ ଧୈର୍ଯ୍ୟ କମ। ଏଇ ଅପମାନ କେସରେ ଦେଖୁନାହାନ୍ତି, ଉରୁଙ୍ଗେଇବ ସର୍ପିଣୀ ଭଳି ହେଇଗଲେ, ସର୍ପକୁ ପଦାଘାତ କଲେ ଯେଭଳି ସେ ଭୟଙ୍କର ହେଇଯାଏ। ଗୁରୁପୁତ୍ରୀ ଆଉ ବିଚାର କଲେନି, ଆରେ ସିଏ ଗୁରୁପୁତ୍ରୀ ଗୁରୁଦେବଙ୍କର କନ୍ୟା, ସିଏ ମୋତେ କହିଲେ ମୁଁ ଏଇଟା ଶୋଭା, କିନ୍ତୁ ମୁଁ କହିବା ଉଚିତ ନାହିଁ, କାରଣ ସମ୍ପୂର୍ଣ୍ଣ ଅସୁର କୂଳକୁ ସିଏ ସୁରକ୍ଷା ଦେଇଛନ୍ତି ତାଙ୍କର ବାପା। କ୍ରୋଧ ଧର୍ଷିତା ଦ୍ରଷ୍ଟ ଦଚ୍ଛଦାହ, ଦାନ୍ତକୁ ଓଠରେ କ'ଣ କୁହାଯିବ, ଓଠକୁ କାମୁଡ଼ିକି ଦାନ୍ତ ଦ୍ୱାରା ଏ ବଚନ କହୁଛନ୍ତି। ଆତ୍ମାବୃତୟ ବିଜ୍ଞାତ ସକଥ୍ୟ ସେ ବହୁ ଭିକ୍ଷୁକ କିଂ ପ୍ରତୀକ୍ଷସ୍ୟାସ୍ମାନ୍ ଗୃହାନ୍ କିଂ ନା ପ୍ରତୀକ୍ଷସେ ଆସ୍ମାନ୍ ଗୃହାନ୍ ବୋଲି ଭୁଜ ଯଥା। ସିଏ ଉଦାହରଣ କ'ଣ ଦେଇଥିଲେ, କୁକୁର ଘୃତକୁ ନେଇଗଲେ ଯେଭଳି ଅପବିତ୍ର ହେଇଯାଏ, ସେଟା ଆଉ ସ୍ପର୍ଶ ହୁଏ ନା, ସ୍ପର୍ଶ ଯୋଗ୍ୟ ହୁଏ ନା, ତୁମେ କୁକୁର ଭଳି ମୋ ଶାଢ଼ୀକି ନେଇଗଲ, ମୁଁ ହେଉଛି ବ୍ରାହ୍ମଣ। ଇଏ କହିଲେ ତୁମେ କିଭଳି ଆତ୍ମବୃତ ଅଭିଜ୍ଞାତ, ନିଜର ପୋଜିସନ୍ ମୁଁ ଜାଣିପାରୁ ନା, ତୁମେ ଆମ ଘରେ ଆମ କେଉଁ ଲୋକ ନିଚ କଥା କୁହେ, ଟଙ୍କା ପଇସା କଥା କହୁଥିବା ଲୋକ ହେଉଛି ନିଚ ରେ, ଆମ ଘରେ ଆମ ଟଙ୍କାରେ ଚଳୁଛୁ ତୁ, ଏ କହୁଛ କହୁଛୁ ଭିକ୍ଷୁକି। ଆରେ ତୁମେ ଆମ ଘରେ ରହିଛ, କିଂ ନା ପ୍ରତୀକ୍ଷା ସେ ଅସ୍ମାକମ୍ ଗୃହାନ ବଲିଭୁଜ ଯଥା, ବଲିଭୁଜ କା କହ, କୁହା ଯେଭଳି ଉଚ୍ଛିଷ୍ଟ ଖାଏ, ଆମର ଅସୁର ବଂଶରେ ଉଚ୍ଛିଷ୍ଟ ଖାଇକି ତୁମେ ବଞ୍ଚିଛ, ତୁମେ କ'ଣ ମୋତେ ଏ କଥା କହୁଛ, ଦେଖୁଛ ଟଙ୍କା ପଇସା କଥା ସାଙ୍ଗେ ସାଙ୍ଗେ କହ, ବଚନରୁ ଧରା ପଡ଼ିବ ଜଣେ ସାଧୁ ବୁଲୁଛନ୍ତି, ସେ ପଶିଗଲେ ଗୋଟେ ଦରବାର, ତିନି ଜଣ ଲୋକଙ୍କୁ ଭେଟିଲେ, ଗୋଟିଏ ଚାକର, ଗୋଟିଏ ମନ୍ତ୍ରୀ, ଗୋଟିଏ ରାଜା, କେମିତି ଜାଣିବେ? ସାଧୁ କହିଲା କେମିତି ମୁଁ ଜାଣିବି, କାରଣ ରାଜା ସେତେବେଳେ ତାଙ୍କର ବସ୍ତ୍ର ନା, ରାଜା ଖୋଜୁଛନ୍ତି କାହାକୁ, ସାଧୁ ଖୋଜୁଛନ୍ତି କାହାକୁ, ରାଜାକୁ, କିନ୍ତୁ ବଚନରୁ ଜଣାପଡ଼ିବ କିଏ ରାଜା, କିଏ ମନ୍ତ୍ରୀ, କିଏ ସେବକ। ଯାଇକି ପ୍ରଥମେ ପହଞ୍ଚୁ ପହଞ୍ଚୁ ସେବକ ଭେଟିଲା, କିଏ ସାପଣ କୁଆଡ଼ାସ ରାଜା, ସାଧୁ କହିଲେ ଏଇଟା ଚାକର ହେଇଥିବ, ଏହା କଥାରୁ ଜଣାପଡ଼ୁଛି, ଧମକା ଧମକି ଆରମ୍ଭ କରିଦେଲାଣି ସାଙ୍ଗେ ସାଙ୍ଗେ, ଦେଖୁନାହାନ୍ତି ସିକ୍ୟୁରିଟି ଗାର୍ଡ ମାନେ ଠିଆ ହେଇଥିବେ, କୁଆଡ଼େ ହେଲେ କ'ଣ କ'ଣ କାମ ଏଠି, କାହା ଖୋଜୁଛନ୍ତି ଆଜ୍ଞା, ଏଠି ଲୋକ ଏତେ ବଡ଼ ବଡ଼ କଥା କାହିଁକି କହୁଛୁ, ଯଦି ଆପଣ କହିଦେବେ ତୁମ ମାଲିକର ସାଙ୍ଗ, ଆଜ୍ଞା ଆପଣ ସାଙ୍ଗ ଗଲା ସାଙ୍ଗେ ସାଙ୍ଗ ବଦଳି ଯିବି। ସାଧୁ କହିଲେ ଆରେ ଏଇଟା କ'ଣ କହିଲେ, କେସ୍ କାହା ଖୋଜୁଛନ୍ତି, ଏ ଚାକର ହେଇଥିବ। ତାପରେ ଗଲାବେଳକୁ ମନ୍ତ୍ରୀ, ମନ୍ତ୍ରୀ ଦେଖିଦେଲେ, ମନ୍ତ୍ରୀ ମନ୍ତ୍ରୀ ଅଭିଯାନ ଅଛି ନା, ଆପଣଙ୍କର କ'ଣ କାମ ଏଠି, କ'ଣ ଆବଶ୍ୟକ, ଏଇଟା ମନ୍ତ୍ରୀ ହେଇଥିବ ଅଭିମାନଟା କହିଲେ ଆଜ୍ଞା ମୁଁ ଆସିଛି ଏମିତି ଆଉ। ତାପରେ ଜାଣି ବୁଲୁ ବୁଲୁ ରାଜାଙ୍କ ପାଖରେ ପହଞ୍ଚିଗଲେ। ଏଇ କଥାରେ କୁହାଯାଇଛି ବଚନରୁ ଜଣାପଡ଼ିବ ଲୋକଟା କେତେ, ମୁଖ ଖୋଲିଲେ ପଣ୍ଡିତ କିଏ ମୂର୍ଖ କିଏ ଜଣାପଡ଼ିବ। ଏଇଠି ଆଉ ଜଣଙ୍କୁ ବସେଇଦେବେ, ଆଉ ଜଣେ ପଣ୍ଡିତକୁ ଏଇ କରିକି ବସେଇଦେବେ, ତିନି ଜଣ ଚାରି ଜଣ ଆମେ ବସିବୁ ପାଟାକୁ ବନ୍ଦ କରି, ତା ଭିତରେ କିଏ ପଣ୍ଡିତ ଆପଣ ବାଛିରେ ଦେଖିବା, ପାଟି ବନ୍ଦ କଲେ ମୂର୍ଖ ପଣ୍ଡିତ ସମାନ, ଆଉ ପାଟି ଖୋଲିଲେ ଜଣାପଡ଼ିବ ଏ ଲୋକର କେତେ ଗଭୀରତା ଅଛି, ଇଏ ପଣ୍ଡିତ କି ମୂର୍ଖ, କଥାପଦରୁ ଧରିନେବେ ଲୋକ, ତାର ବଚନରୁ ଧରିନେବେ। ହଁ ଇଏ ସାଧୁ କହିଲା ଏଇଟା ନିଶ୍ଚିତ ଚାକର, ଏଇଟା ନିଶ୍ଚିତ ମନ୍ତ୍ରୀ। ରାଜାଙ୍କ ପାଖକୁ ଗଲେ, ରାଜା ପଚାରେ ଆଜ୍ଞା ଆପଣଙ୍କର କିଛି ଆବଶ୍ୟକ ଥିଲା କି, ଆପଣ କାହା ଖୋଜୁଛନ୍ତି, ଆଜ୍ଞା ଆପଣଙ୍କ ତ ମୋର କାମ, ଆଉ ଆପଣ ତ ମହାରାଜ, ଆଉ ନା ମୁଁ ମହାରାଜ ବୋଲି କେମିତି ଚିହ୍ନ। ରାଜା ପଚାରେ ଆଜ୍ଞା ମୁଁ ଆପଣଙ୍କ ଆପଣଙ୍କର କଥାରୁ ଜାଣିଦେଲି ଆପଣ ମହାରାଜ ହେଇଥିବେ, ବଚନ ଗୋଟେ ବଡ଼ ଜିନିଷ ନା, ଆଉ ଆଚାର କୁଲ ମାଖ୍ୟାତି ଦେଶ ମାଖ୍ୟାତି ଭାଷଣମ ସମ୍ଭ୍ରମ ସ୍ନେହ ମାଖ୍ୟାତି ବପୁର ଆଖ୍ୟାତି ଭୋଜନମ, କିଏ କେତେ ଖାଉଛି ତା ସ୍ୱରରୁ ଜଣାପଡ଼ିଯିବ, କାହାର କେତେ ସ୍ନେହ ଅଛି ତା ସମ୍ଭ୍ରମରୁ ଜଣାପଡ଼ିବ, ପିଲାଟା କେତେ ସମ୍ଭ୍ରମ, ହଁ ଏହାର ସ୍ନେହ ଅଛି, ଏସବୁ ଥର୍ମୋମିଟର ଦିଆ ହେଇ ଶାସ୍ତ୍ରରେ। ଆଚାର କୁଲ ମାଖ୍ୟାତି, ତା ଚାଲିଯିବା, ତାର ବସିବା, ତାର କଥା ଧରା ପଡ଼ିବ, ହଁ ଇଏ ଗୋଟେ ଭଲ କୁଳ ଘର ଛୁଆ। ଆଚାର କୁଲ ମାଖ୍ୟାତି ଦେଶମ ଆଖ୍ୟାତ ଭାଷଣ, କଥାବାର୍ତ୍ତା ଜଣାପଡ଼ିବ କେଉଁ ଦେଶର ଲୋକ, ଓଡ଼ିଆ କହିଲ କି ହିନ୍ଦୀ କହିଲ କି ବେଙ୍ଗଲୀ କହିଲ, ଧରା ପଡ଼ିଯିବ। ଇଏ ଅସୁର ଘରର ଝିଅ, ସାଙ୍ଗେ ସାଙ୍ଗେ କହିଦେଲା ଆରେ ଭିକ୍ଷୁକି, କାକ ଭଳିଆ ଆମର ଘରେ ତୁ ପଡ଼ିକି ରହିଛୁ, ଆମେ ଖାଇପିଇକି ଯାହା ଟଙ୍କା ପଇସା ଦେଉଛୁ ସେଥିରେ ଚଳୁଛୁ, ତୁ ଏତେ ବଡ଼ କଥା କହୁଛୁ, ଓଠକୁ ଦାବିକି ସର୍ପିଣୀ ଭଳିଆ। ଇଏ ଆଜ୍ଞା ନାରୀମାନଙ୍କର କ'ଣ କୁହାଯିବ, ଯେତେବେଳେ ତାଙ୍କୁ ଅସମ୍ମାନ କରାଯିବ, ତାଙ୍କର ବଚନକୁ ନ ମାନିବେ, ସହନ ଶକ୍ତି ବହୁତ କମ। ଲକ୍ଷ୍ମଣ କ'ଣ କହିଦେଲେ, ଲକ୍ଷ୍ମଣ କ'ଣ କହିଲେ ସୀତାମା, ହେ ମୈଥିଳି, ହେଠି ମୈଥିଳି ବୋଲି ଡାକିଲେ, ବାଲ୍ମୀକି ରାମାୟଣରେ ଅଛନ୍ତି, ଡାକୁଛନ୍ତି ନା ହେଣେ ମାରିଚ, କ'ଣ ଡାକୁଛି, ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ, ଏ ତ ରାମସ୍ୱରରେ ଡାକି ଦେଉଛି, ମାରିଚ ଦେଖିଲା ବା, ଉଭୟ ଭାଁତି ଦେଖି ନିଜ ମାରା ନା, ମରିବାଟା ମୋର ନିଶ୍ଚୟ ଦିଆଡ଼ୁ ହବ, ଯଦି ରାବଣ କଥା ନ ମାନିବି ରାବଣ ବାଣର ମାରିବ, ରାବଣ ବାଣର କାହିଁକି ମରିମି ଆଜ୍ଞା, ରାମ ବାଣର ମାରଙ୍କ ମରିବାଟା, ଇଏ ଦୁଷ୍ଟ ଲୋକ ସାଙ୍ଗରେ ସଙ୍ଗ କରିଛି ନା, ରାବଣ କଥା ଯଦି ନ ମାନିବି ମୋତେ ସିଧା ବାଣ ମାରିଦେବ, ସିଏ ରାବଣ ବାଣରେ ମରିକି ମୋର ଲାଭ କ'ଣ, ବରଂ ରାମ ବାଣରେ ମରିକି ମୁକ୍ତି ପାଇ ଯିବି। ଆସିଲା, ଆସି ତ ଏତେ ବଡ଼ ମାୟା ବି ରାମେଶ୍ୱର ଡାକିଦେଲା, ଡାକିଦେଲା, ଦେଖୁନାହାନ୍ତି ଲକ୍ଷ୍ମଣ ବୁଝୁଛନ୍ତି, ଆରେ ମୋର ଭାଇ ଜଗତର ଈଶ୍ୱର, ସେ ସର୍ବସମର୍ଥ, ଏ ଅସୁର କ'ଣ କରିବେ, ତାର ସେ ବିପଦରେ କାହିଁକି ପଡ଼ିବେ, ଯାହାଙ୍କୁ ସ୍ମରଣ କଲେ। ଆମେ କ'ଣ ପଢ଼ୁଥିଲେ ୟା ପୂର୍ବରୁ ଏଇ ଯେଉଁ ବିଷ୍ଣୁଙ୍କ ସ୍ତୁତିରେ, ବନ୍ଦେ ବିଷ୍ଣୁ, ଆରେ ଭବ ଭୟ ହରମ, ଯେ ଭବ ଭୟକୁ ହର କରନ୍ତି ତାକୁ
ତାଙ୍କୁ ପଡ଼ିଯିବ କି ଦୋଷ, ତାଙ୍କୁ ଡର ଲାଗିବ? ଲକ୍ଷ୍ମଣ ବୁଝେଇଲେ, ମା ଏଇଟା ମୋ ଭାଇଙ୍କୁ ବିପଦ ପଡ଼େ ନା, ବିପଦ ମୋ ପ୍ରଭୁଙ୍କର ରାମଙ୍କର ବିପଦ ସହିତ କେବେ ଭେଟ ହେଇନି, ବିପଦ ପ୍ରଭୁଙ୍କର ନାମରେ, ରାମ ନାମରେ ବିପଦ କେତେ ବାଟ ଦୂରକୁ ପଳାଏ, ତୁମେ କ'ଣ କହୁଛ ବିପଦ ପଡ଼ିବ? କହିଲେ ଓହ ବୁଝିଗଲି ବୁଝିଗଲି, ଦେଖନ୍ତୁ ସୀତାମାତା, ସୀତାମାତାଙ୍କର ନାରୀ ଧର୍ମ ପ୍ରାପ୍ତ ହେଇଗଲେ। କହିଲେ ତୁମେ ଯୋଉ ଏ କଥା କହୁଛ, ନଏତ ଚିତ୍ର ସପତ୍ନେଷୁ ପାପ ଲକ୍ଷ୍ମଣଂ ଯଦ ଭବେତ୍, ସପତ୍ନୀର ପୁତ୍ର ନା ତୁମେ, ତୁମେ ଆଉ ଗୋଟେ ମାଆର ପୁଅ, ତୁମେ ଏଭଳି କଥାଟା କହିବା ବିଚିତ୍ର ନୁହେଁ। ତ୍ୱତ୍ ବିଧେଷୁ ନୃଶଂସେଷୁ ନିତ୍ୟ ପ୍ରଚ୍ଛନ୍ନ ଚାରିଷୁ, ତୁ ନୃଶଂସ, ତୁ ସପତ୍ନୀର ପୁଅ, ତୁ ଚାହୁଁଛୁ ରାମ କେମିତି ଏଠି ମରନ୍ତୁ, ତୁମେ ଆଉ ଭରତ ଦୁଇ ଜଣ ମୋତେ କଥାବାର୍ତ୍ତା ହେଇକି ଆସୁ, ଭରତ ତୁମକୁ ପଠେଇଛନ୍ତି ଏଠି। ବା କହିଲେ ସୁଦୃଷ୍ଟୁଆସ୍ତୁ ବନେ ରାମ ଏକ ଅନୁଗଚ୍ଛତି, ତୁମେ ବଡ଼ ଚାଲାକ ଲକ୍ଷ୍ମଣ, ରାମ ଯେତେବେଳେ ବଣକୁ ଆସିଲେ ଦେଖିଲୁ ଯେ ରାମଙ୍କ ସାଙ୍ଗରେ କେହି ଆଉ ଆସୁନାହାନ୍ତି, ତୁ ଏକାକି ଆସୁଛୁ, ରାମ ଯେହେତୁ ବଣକୁ ଆସୁଛନ୍ତି କାହିଁକି ଆସୁ ଏକାକି, ନା ଭରତ ଏନା ନିୟୋଜିତ, ଭରତ ତୁମକୁ ପଠେଇଛି, ଭରତ କାହିଁକି ପଠେଇଛି ନା ରାମ ମରିଗଲା ପରେ ମମ ହେତୁ ପ୍ରତିଛର୍ଣ୍ଣ, ଏଇ କଥା କହିଦେଲେ ମୋତେ ତୁ ପାଖରେ ରଖିବୁ। ଆଜ୍ଞା ସୀତାମା ଏ କଥା କହିପାରୁଛନ୍ତି କାହାଙ୍କୁ, ଲକ୍ଷ୍ମଣଙ୍କୁ, ଯେଉଁ ଲକ୍ଷ୍ମଣ ସୀତାମାଙ୍କର ମୁଖ ଦେଖିନଥିଲେ, ପାଦ ଛଡ଼ା କିଛି ଦେଖିନଥିଲେ, କେତେବେଳେ କହିଲେ, ଯେତେବେଳେ ବିସର୍ଜନ ଦଉଛନ୍ତି, ସୀତାମାଙ୍କୁ ରାମଜୀ ବିସର୍ଜନ କରିଦେଲେ ନା, କହିଲେ ନେଇଯାଅ ତମ ବାଲ୍ମୀକି ଆଶ୍ରମ ଛାଡ଼ ଦେଇକି ଆସିବ ନଦୀ ଆରପଟେ, ଲକ୍ଷ୍ମଣ ତ ପାଗଳ ହେଇଗଲେଣି, ସେ ନେଇକି ତାଙ୍କର ଅଭିମାନ ଗୋଟେ ରହିଲା ନା, ଆଉ ସାନ ଭାଇ ହେବିନି, ଏ ସାନ ଭାଇ ହେଇକି ବହୁ କଷ୍ଟ ପାଇଲେଣି, ଜଗତର ଯିଏ ଜଗତର କର୍ତ୍ତା ହେଇକି ଆଜି କ'ଣ କରୁଛନ୍ତି ନା, ସ୍ୱୟଂ ଲକ୍ଷ୍ମୀକୁ ଅଗ୍ନି ପରୀକ୍ଷା କଲେ, ଅଗ୍ନି ପରୀକ୍ଷା ବେଳେ ମୁଁ ନିଜେ ବିରୋଧ କଲି, ମୋ କଥା ଶୁଣିଲେନି, ଆଜି ପ୍ରଜାମାନେ କ'ଣ କହିଦେଲେ, ଆଜି ଗର୍ଭବତୀ ଅବସ୍ଥାରେ ମାଆଙ୍କୁ ନିର୍ବାସନ ଦେଉଛନ୍ତି, ଏଇ ନିର୍ବାସନ ବେଳେ ଶପଥ କଲେ ମୁଁ ଆଜିଠାରୁ ଛୋଟ ଭାଇ ହେବିନି, ମୁଁ କ'ଣ ହେବି, ବଡ଼ ଭାଇ ହେଇକି ଆସିବି, ବଡ଼ ଭାଇକି ହେଲେ ମୁଁ କଣ୍ଟ୍ରୋଲ କରିପାରିବି ବିଷ୍ଣୁ, ୟା ପରେ ଦେଖୁନ ବଳରାମ ହେଇକି ଆଇଲେ, ତାଙ୍କ ଉପରେ ଅଙ୍କୁଶ କ'ଣ ତୁମେ ଲଗେଇବ, ଏ ବଳରାମ ହେଇକି ଆଇଲେ କ'ଣ କଣ୍ଟ୍ରୋଲ କରିପାରିଲେ? ଆଜ୍ଞା କଣ୍ଟ୍ରୋଲ କିଛି ନାହିଁ, ଭଗବାନ ଦେଖିଲେ ଆଜି କାଳିଆ ଦମନ ଲୀଳା କରିବି, ଯେଉଁଦିନ ବଳରାମ ନଥିବ ସେଦିନ କାଳିଆ ଦମନ ଲୀଳା, ଯେଉଁଦିନ ବ୍ରହ୍ମା ବିମୋହନ ଲୀଳା, ଯେଉଁଦିନ ବ୍ରହ୍ମା ଯେଉଁଦିନ ଆସିଥିଲେ ଗୋବସ୍ଥା ହରଣ କରିବା ପାଇଁ, ଆଉ ଯେଉଁଦିନ ବ୍ରହ୍ମା ପ୍ରାର୍ଥନା କଲେ, ଦୁଇ ଦିନ ଧରେ ତାଙ୍କ ନାହାନ୍ତି ବଳରାମ, କହିଲେ ମୁଁ କଣ୍ଟ୍ରୋଲ କରିବି, କ'ଣ କଣ୍ଟ୍ରୋଲ କରିବ ତାଙ୍କୁ, ସେ ନିରଙ୍କୁଶ ଇଚ୍ଛାମୟ ପୁରୁଷ ଆମର ଗୁରୁଦେବ କୁହନ୍ତି, ତାଙ୍କ ଇଚ୍ଛାରେ ତୁମେ ଅଙ୍କୁଶ ଲଗେଇ ପାରିବନି, ଯେଉଁଦିନ ଜାମଲାର୍ଜୁନ ଭର୍ଜନ ହେଲା ସେଦିନ ବଳରାମ ନାହାନ୍ତି, ଏଣେ ସଂକଳ୍ପ କରିଛନ୍ତି ମୁଁ ଛୋଟ ଭାଇ ହେବିନି, ମୁଁ ବଡ଼ ଭାଇ ହେଇକି କୃଷ୍ଣଙ୍କୁ କଣ୍ଟ୍ରୋଲ କରିବି, ଆରେ ସେ ଭାଇ ଈଶ୍ୱରା ତାଙ୍କୁ କ'ଣ କଣ୍ଟ୍ରୋଲ କରିବ, ସିଏ ସମସ୍ତ କାଳ ଦ୍ୱାରା ସମସ୍ତଙ୍କ ଚୁଟିକି ଧରିଛନ୍ତି, ସମସ୍ତେ କେଶକୁ ଧରିଛନ୍ତି, ତାଙ୍କ ଯେତେ ମଣିଷ ହାତ ବଢ଼େଇଲେ ବି ଆମ ହାତରେ ଯାଇକି ପ୍ରଭୁଙ୍କ ମସ୍ତକ ଉପରେ କେବେ ପାଇବ, ସବୁବେଳେ ପାଦ ପାଖରେ ରହିବ, ଆଉ ଉପରକୁ ଉଠିପାରିବ। ଦେଖୁନାହାନ୍ତି ସୀତା କ'ଣ କହିଦେଲେ, ମମ ହେତୁ ପ୍ରତିଛନ୍ନ, ଏ ଭାଇ ବୋଲି ପ୍ରତିଛନ୍ନ, ତୁ ଗୋଟେ ଅଲଗା ବେଶରେ ଆସୁଛୁ ମୋତେ ପାଇବା ପାଇଁ, ଆଉ ଭରତ ନା ନିୟୋଜିତ, ଭରତ ପଠେଇଛି, ଏ କଥା କହିଦେଲେ। ଏ କଥାରେ ମୁଁ କହୁଥିଲି ଲକ୍ଷ୍ମଣ ସୀତାଙ୍କର ପାଦର ଉପରକୁ ଦେଖିନାହାନ୍ତି, କେତେବେଳେ ଦେଖିନାହାନ୍ତି, ଯେତେବେଳେ ବିସର୍ଜନ ଦେଲେ, କହିଲେ ମା ଖାଲି ଲକ୍ଷ୍ମଣ କାନ୍ଦୁଛନ୍ତି, ସୀତା ବାରମ୍ବାର ପଚାରନ୍ତି ଆଜି ଏତେ ଦୁଃଖିତ କାହିଁକି, କାହିଁକି ଦୁଃଖିତ, ଆମେ ତ ଆଶ୍ରମ, ସୀତାମା ଭାବୁଥିଲେ ମୁଁ ଆଶ୍ରମ ଦେଖିବା ପାଇଁ ରାମଜୀଙ୍କୁ ବହୁବାର କହିଛି ତ, ଆଜି ମୋତେ ଆଶ୍ରମ ଦେଖିବା ପାଇଁ ନେଉଛନ୍ତି, କାରଣ ଗର୍ଭରେ ମୋର ସନ୍ତାନ ଅଛନ୍ତି, ସାଧୁଙ୍କର କୃପା ମୁଁ ପ୍ରାପ୍ତ ହେବି, ଆଶ୍ରମରେ ବୁଲିବି, ବନ୍ୟ ଦୃଶ୍ୟକୁ ଦେଖିକି ଆସିବି, ସିଏ ଭାବୁଛନ୍ତି ମୁଁ ବାଲ୍ମୀକି ଋଷିଙ୍କର ଆଶ୍ରମକୁ ଯିବି, ବନ ଦର୍ଶନ କରିବି, ମୁନି ଦର୍ଶନ କରିବି, ଏଣେ ରାମଜୀ ବିସର୍ଜନ ଦେଇଛନ୍ତି। ଲକ୍ଷ୍ମଣ ଦେଖିଲେ ବର୍ତ୍ତମାନ ମୋତେ କହିବାକୁ ପଡ଼ିବ, ନ କହିଲେ ହବନି, କାରଣ ଲକ୍ଷ୍ମଣ କାନ୍ଦୁଛନ୍ତି। ସେତେବେଳେ ସୀତା କହିଲେ, କହିଲେ ମା ତୁମର ଏଇ ସ୍ୱଳ୍ପ ଅପରାଧ ପାଇଁ ପ୍ରଜାମାନେ ଯେହେତୁ କହିଲେ, ଗତକାଲି ଶୁଣୁଥିଲେ ନା ପ୍ରଜାମାନେ ଏଇ କଥା କହିଲେ, ଆରେ ରାମଙ୍କ ଭଳି ସ୍ତ୍ରୈଣ କିଏ ଅଛି, ଏତେ ବର୍ଷ ପରେ ରାବଣ ଗୃହରେ ରହିଲା ପରେ ସୀତାଙ୍କୁ ସେ ଗ୍ରହଣ କରିଛନ୍ତି। ରାମଜୀ ଶୁଣିଦେଲେ, କହିଲେ ଆରେ ମହା ଅନର୍ଥ ହେଇଯିବ, ପ୍ରଜାମାନେ ବ୍ୟଭିଚାରୀ ହେଇଯିବେ, ଦୁଷ୍ଟା ହେଇଯିବେ ନାରୀମାନେ। କହିଲେ ଲକ୍ଷ୍ମଣ ଏଇ ଏଇଥିପାଇଁ ତ୍ୟାଗ କରିଛନ୍ତି ତ, ମୁଁ ବହୁତ ଖୁସି। କଳଙ୍କ ମନରେ ଆସିଛି, ଯଦି ସ୍ତ୍ରୀ ନାଁର କଳଙ୍କ ଆସେ ସେ କଳଙ୍କଟା ସ୍ତ୍ରୀ ଲିଭେଇ ଦେବା ଦରକାର, ନହେଲେ ଏ କଳଙ୍କ ମୋର ସ୍ୱାମୀ ପ୍ରତି ରହିବ ନା। କିନ୍ତୁ ଲକ୍ଷ୍ମଣ ଗୋଟେ ଦେଖ, କାଲି ଆଉ ଗୋଟେ ଅପବାଦ ଆସିବ। କ'ଣ ଅପବାଦ ଆସିବ ନା, ମୁଁ ଗର୍ଭବତୀ, ଏଟା ରାମ ଜାଣନ୍ତି ଆଉ ମୁଁ ଜାଣେ, କିନ୍ତୁ ଅଯୋଧ୍ୟାବାସୀ ଜାଣନ୍ତି। କାଲି ଅଯୋଧ୍ୟାବାସୀ ମାନେ କ'ଣ କହିବେ, ମୋର ତାର ସନ୍ତାନ ହବ, ତାହେଲେ କାଲି ଏଇ ଲବ ଆଉ କୁଶ ଯଦି ଦୁଇଟା ସନ୍ତାନ ହେବେ ତାଙ୍କୁ କ'ଣ କହିବେ, ଇଏ ସୀତାଙ୍କର ପୁତ୍ର ନୁହନ୍ତି। ତେଣୁ ଲକ୍ଷ୍ମଣ ତୁମେ ଟିକେ ସାକ୍ଷୀ ରୁହ, ମୁଁ ଗର୍ଭବତୀ ଅଛି ବୋଲି, ମୋ ଗର୍ଭକୁ ଟିକେ ଚାହ। ଆଜ୍ଞା, ଲକ୍ଷ୍ମଣ ଏଥିରେ ମୂର୍ଛା ହେଇକି ପଡ଼ିଗଲେ, ହେଲେ ମା ମୋତେ ଶେଷରେ ଏଇ ସାକ୍ଷୀଟା ନେବାକୁ ପଡ଼ିବ, ଭାଇ ଅଯୋଧ୍ୟାରେ ଥିଲାବେଳେ, ଭାଇଙ୍କ ସଙ୍ଗରେ ମୁଁ ଥିଲାବେଳେ ଆପଣଙ୍କର ପାଦ ଉପରକୁ ମୁଁ କେତେବେଳେ ଚାହିଁନି, ଆଜି ବନରେ ଆପଣ ଏକାକୀ ଅଛନ୍ତି, ମୁଁ ଆପଣଙ୍କର ଉଦରକୁ ଚାହିଁବି, ଏଟା ସମ୍ଭବ, ଏଇଟା ସମ୍ଭବ, କିନ୍ତୁ ମୁଁ ସାକ୍ଷୀ ରହିବି ଆପଣଙ୍କ ବଚନ ଉପରେ ମୋର ବିଶ୍ୱାସ। ଭାଉଜର ମୁହଁକୁ ଦେଖିନଥିଲେ, ଏ ଥିଲା ଆମର ସଂସ୍କୃତି, ପର ନାରୀ କଥା କ'ଣ କହିବା, ଭାଉଜର ମୁଖକୁ ଦେଖିନାହାନ୍ତି, ଏଇ ଲକ୍ଷ୍ମଣକୁ କେଉଁ ବଚନ କହୁଛନ୍ତି, ଆରେ ତୁ ଆସିଛୁ ଭରତ ଦ୍ୱାରା ପ୍ରୟୋଜିତ ହେଇକି ମୋତେ ଗ୍ରହଣ କରିବା ପାଇଁ, ଏଇଥିପାଇଁ ତୁ ଚାହୁଁଛୁ ରାମ ବରଂ ମରିଯାଆନ୍ତୁ। ସେତେବେଳେ ଲକ୍ଷ୍ମଣ ଏଇ କଥା କହିଥିଲେ, ଉତ୍ତରନ ଉତ୍ସାହେ ବକ୍ତୁମ୍ ଦୈବତୀ ଭବତୀ ମମ। ଲକ୍ଷ୍ମଣ କହିଲେ, ମା ମୁଁ ଉତ୍ତର ଏଇଥିପାଇଁ ଦେବୁନି, ତୁମେ ମୋର ଦେବୀ, ତୁମେ ଦେବୀ, ତୁମେ ମା, ମାଙ୍କୁ କେବେ ଉତ୍ତର ଦିଆଯିବ ନା, ମା ଯାହା କହିଲେ ବି ସୁହାବ, ନହେଲେ ମୁଁ ଆଉ ଯଦି କୌଣସି ନାରୀ ହେଇଥାନ୍ତା ତାହେଲେ ମୋର ଗୋଟିଏ ବାଣରେ ମୁଁ ଆଜି ପ୍ରଥମ ଥର ପାଇଁ କ୍ଷତ୍ରିୟ ହେଇକି ନାରୀବଧ କରିଥାନ୍ତି। ତୁମେ ମୋ ନାଁରେ ଏଭଳି କଥା କହିଲ, ମୋ ଚରିତ୍ର ଉପରେ ଆକ୍ଷେପ କଲ, ମୁଁ ତୁମର ପାଦ ଛଡ଼ା କାହାକୁ ଦେଖିନି, କୌଣସି ଅଙ୍ଗକୁ ଦେଖିନି, ମୁଁ ଗୋଟିଏ ବାଣରେ ତୁମକୁ ବିନାଶ କରିଥାନ୍ତି। କିନ୍ତୁ କହିଲେ, ଏଇଟା ନାରୀମାନଙ୍କର ସ୍ୱଭାବ, ଏଇ କଥାରେ ମୁଁ କହିଲି, ସ୍ୱଭାବସ୍ତୁ ଏଷ ନାରୀଣାମ୍ ଏସୁ ଲୋକେଷୁ ଦୃଶ୍ୟତେ ବିମୁକ୍ତା ଧର୍ମଶ୍ଚ ପଳା ସ୍ତ୍ରୀଣାମ୍ ଭେଦାକର ଶିବ। ନିଜ ନିଜ ଭିତରେ, ଭାଇ ଭାଇ ଭିତରେ, ପିତା ପୁତ୍ର ଭିତରେ ଭେଦ ସୃଷ୍ଟି କରିଦେବେ। ଲକ୍ଷ୍ମଣ, ଏ ସୀତେ, ତୁମେ ଆଜି ଭାଇ ଭିତରେ ମୋ ଭିତରେ ସମ୍ପର୍କକୁ ଛିନ୍ନ କରିଦେଉଛ, କାରଣ ଏଟା ନାରୀର ଧର୍ମ। ନାରୀମାନଙ୍କର କ'ଣ କ'ଣ ଧର୍ମ ଏଠି କହିଲେ, ବିମୁକ୍ତ ଧର୍ମ, ତାଙ୍କ କଥା ଟିକେ ହିସାବରେ ନ ଚାଲିଲେ ସେ ଧର୍ମକୁ ଛାଡ଼ିଦେବେ। ଆଜି ଧର୍ମ ଗ୍ରହଣ କରିଛନ୍ତି, କାଲି କହିବେ ମୁଁ ଧର୍ମ କରିବିନି। ଆଉ ଚପଳା, ସ୍ଥିର ନୁହନ୍ତି, ବିମୁକ୍ତ ଧର୍ମ ଚପଳା ସ୍ତ୍ରୀ ନାମ ଭେଦ କରା, ନିଜ ନିଜ ଭିତରେ ସ୍ତ୍ରୀମାନେ ଭେଦ କରିଦେବେ, ଭାଇ ଭାଇ ଭିତରେ, ପିତା ପୁତ୍ର ଭିତରେ ଭେଦ କରିଦେବେ। ଇଏ ନାରୀଙ୍କର ଶକ୍ତି, ଦେଖୁନ ଦାନ୍ତକୁ ଉଷ୍ଠକୁ ଉଷ୍ଠକୁ ଆଘାତ କରିକି ଏ କଥା ସିଏ କହିଲେ। ଏହା କରି କ'ଣ କଲେ, କ୍ରୋଧ ତ କଲେ, ସିଏ ତୁମକୁ ବଚନ କହିଲେ, ତୁମେ ତାଙ୍କୁ ବଚନ କହିଲ, ଶର୍ମିଷ୍ଠା ଦେବଯାନୀ ଯେଭଳି ଗାଳି ଦେଲେ, ସିଏ ତ ସୁନ୍ଦର ଭାଷାରେ ଗାଳି ଦେଲେ, ଶର୍ମିଷ୍ଠା ଭଳି ଗାଳି ଦେଲେ, ତୁମେ କାଳି ଦେଇ ପଳେଇଥାନ୍ତେ ଦୁଇ ଜଣ ଯାକ, କହିଲେ ନା ନା ଏହା କଲେନି। ଏବଂ ବିଧା ସ୍ୱପୁରୁଷେ କ୍ଷିପ୍ତାଚାର୍ଯ୍ୟ ସୁତାମ ସତୀମ ଶର୍ମିଷ୍ଠା ପ୍ରକ୍ଷିପତ୍କୂପେ ବାସାଶ୍ଚଦାୟ ମନ୍ୟୁନା। ଏତେ କ୍ରୋଧୀ ଦେବଯାନୀ କ'ଣ ବ୍ରାହ୍ମଣର କନ୍ୟା ହେଇକି, ଦେବଯାନୀ ଏ କଥା କହିଦେଲା ପରେ ଟିକେ ଶାନ୍ତ ହେଇଗଲେ, ଯେହେତୁ ବ୍ରାହ୍ମଣ କନ୍ୟା, କିନ୍ତୁ ଇଏ ତ ଅସୁର କନ୍ୟା। ଶର୍ମିଷ୍ଠା କ'ଣ କଲେ, ନହେଲେ ମନ୍ୟୁନା କ୍ରୋଧରେ ବାସସ୍ୟ ଆଦାୟ ତାଙ୍କୁ ଉଲ୍ଲଘ୍ନ କରିଦେଲେ। ଶର୍ମିଷ୍ଠା ଏବଂ ବିଦ ସ୍ୱପୁରୁଷ କ୍ଷିପ୍ତା ଆଚାର୍ଯ୍ୟ ସୁତମ ସତୀ, ସବୁ ନାରୀ ଏମିତି ନୁହନ୍ତି ଆଜ୍ଞା, ଆଚାର୍ଯ୍ୟଙ୍କର ଝିଅ, ଆଚାର୍ଯ୍ୟଙ୍କର ପୁଅ, ଏମାନଙ୍କୁ ଅବମାନନା କରିବେନି, ଏମାନେ ଆଚାର୍ଯ୍ୟ ତୁଲ୍ୟ, ତାଙ୍କ ପାଖରୁ ଜନ୍ମ ହେଇଛନ୍ତି, ତାଙ୍କୁ ଅବମାନନା କରିବେନି। ଏଭଳି କଠୋର ଭାଷାରେ କହିକି ସର୍ବିଷ୍ଟା ପ୍ରାକ୍ଷିପତ କୁପେ ଏକୁଟିଆ କଣ ଟେକି ନେଇ କୁପୁର ପକେଇବ କି? ସଖୀ ମାନଙ୍କୁ ଡାକିଲା, କହିଲେ ଆସ ଆଜ୍ଞା। ସବୁ ସଖୀ ମାନେ ମିଶିକି ଦେବଯାନୀକୁ, ସର୍ମିଷ୍ଠାର ସଖୀ ମାନେ ମିଶି ଦେବଯାନୀକୁ କଣ କଲେ? କୂପ ପ୍ରାଦାନ କୂପରେ ପକେଇଦେଲେ। ଆଚ୍ଛା, କୂପରେ ପକେଇଦେଲେ ଫଳି କିଭଳି? ବସ୍ତ୍ରକୁ କାଢ଼ିଦେଲେ, ଉଲଗ୍ନ କରି କୂପ ଭିତରେ ପକେଇଦେଲେ, ଉଲଗ୍ନ କରି। ନାରୀ ମାନେ ଏସବୁ ଈଶ୍ୱର ଇଚ୍ଛା ରହୁଛି କାହିଁକି ନା, ଏଇଟା ନହେଲେ ଯୁଜାତି ବର୍ତ୍ତମାନ ଆସିବେ ତାଙ୍କର ହାତକୁ ଧରିବେ। କିନ୍ତୁ ସବୁ ନାରୀ ଏମିତି ନୁହନ୍ତି, ସବୁ ନାରୀକୁ ଆମେ ସମାନ କରିପାରିବାନି। ଭାଗବତରେ ମହା ମହା ଦ୍ରୌପଦୀ କଣ କଲେ ଗୁରୁପୁତ୍ରଙ୍କୁ? ଆଜ୍ଞା, ପାଞ୍ଚଟି ପୁତ୍ରଙ୍କର ମସ୍ତକକୁ ନେଇ ଆଇଛନ୍ତି, ଶବ କଳି ପଡ଼ିକି ରହିଛନ୍ତି, ଶବର ସଂସ୍କାର ହେଇନି। ଅଥ ସୁସନ୍ତା ସ୍ୱ ଶିବିରେ, ଶିବିରରେ ବସି କାନ୍ଦୁଛନ୍ତି, ଆରେ ଆଜି ବିଜୟ ଉତ୍ସବ କିନ୍ତୁ ମୋର ପାଞ୍ଚଟି ପୁଅ ଚାଲିଗଲେ, କାନ୍ଦୁଛନ୍ତି। ସେତେବେଳେ ଗୋବିନ୍ଦ ପ୍ରିୟ ସାରଥୀ, ଗୋବିନ୍ଦଙ୍କର ପ୍ରିୟ ସାରଥୀ ଅର୍ଜୁନ ଆଣିକି ନିବେଦନ କଲେ, ନିଅ ତୁମର ପୁତ୍ର ହନ୍ତାକୁ ନିଅ, ଏଇ ଅଶ୍ୱତ୍ଥାମାକୁ ନିଅ। ବିଶ୍ୱନାଥ ଚକ୍ର ଠାକୁର କଣ କହୁଛନ୍ତି? ନିବେଦନ କଲେ, ଅୟନ୍ତି ପୁତ୍ର ହନ୍ତା, ପାଞ୍ଚାଳୀ ଏଇ ତୁମର ପୁଅକୁ ମାରିଛନ୍ତି। କିନ୍ତୁ ପାଞ୍ଚାଳୀ କଣ କଲେ? ଦେଖିଦେଲେ, ଆରେ ମୋ ପୁତ୍ର ହନ୍ତୁ ମାରିଛନ୍ତି ଏ ଗୁରୁପୁତ୍ର। ଦେଖନ୍ତୁ, ସିଏ ଗୁରୁପୁତ୍ରୀ ଟିକେ ପଚନ କଲା, ଶର୍ମିଷ୍ଠା ଶୋଇପାରିଲେ କି? ଉଲଗ୍ନ କରି କୂପ ଭିତରେ ପକେଇଦେଲେ। କିନ୍ତୁ ଦ୍ରୌପଦୀ ତ ସେ ନାରୀ ନା, ପାଞ୍ଚଟି ପୁଅକୁ ଯାହାକୁ ମାରିଦେଇଛନ୍ତି, ତାଙ୍କ ନିଜର ପାଞ୍ଚଟି ପୁଅକୁ ଯିଏ ମାରିଛନ୍ତି ଅସୁସ୍ଥାମା, ତାକୁ ଦେଖିଦେଇ କଣ କଲେ?
ନିରୀକ୍ଷ କୃଷ୍ଣାପକୃତ ସୁତ ବାମା ସ୍ୱଭାବ କୃପୟା ନାମ ଚ।
ଦେଖିଦେଲେ ଏ କିଏ ପାଶରେ ବନ୍ଧା ହେଇଛି। ଆରେ ମୋ ସ୍ୱାମୀ କିଭଳି କି ପାଶରେ ବାନ୍ଧିକି ଆଣିଛନ୍ତି? ଯେଉଁ ରଜୁରେ ପଶୁମାନଙ୍କ ବନ୍ଧା ଯାଏ ଗୁରୁପୁତ୍ରକୁ, ସେ ରଜୁରେ ବାନ୍ଧିକି ଆଣିଛନ୍ତି? ସେ ତ ନାରୀ ନା, ପାଞ୍ଚଟି ପୁଅକୁ ବାହାରିଛନ୍ତି। ଦେଖନ୍ତୁ କଣ ଜାଣିଦେଲେ ଗୁରୁପୁତ୍ର, ଆରେ ଅଶୋତ୍ଥାମ ତ ଗୁରୁଦେବଙ୍କର ପୁତ୍ର, ଅବାଙ୍ଗ ମୁଖ କର୍ମ ଯୋଗୁପ୍ସିତ ନା, ନିନ୍ଦନୀୟ କର୍ମ କରିଛି, ମୁହଁଟାକୁ ତଳକୁ ହେଇଛି। ନିରୀକ୍ଷା କୃଷ୍ଣ ଅପକୃତ ଗୁରୁ ସୁତା, ଆରେ ଏ ଗୁରୁଦେବଙ୍କର ପୁତ୍ର ଭୁଲ କର୍ମ କରିଛି। ଧନ୍ୟ ବାମା ସ୍ୱଭାବ କୃପୟାନ ନାମ ଅଛି, ଶପଥ କରିଥିଲେ କଣ? ଦୁଃଶାସନର କେଶଟା ଖୋଲା ଥିଲା ନା ତାଙ୍କର, ସେ ରକ୍ତ ଆଣିବେ, ସେ କେଶରେ ସ୍ନାନ କରିବେ, ତାପରେ କେଶ ବାନ୍ଧିବେ। ବର୍ତ୍ତମାନ କଣ କଲେ? ମସ୍ତକ ଉପରେ ଲୁଗାଟାକୁ ଦେଲେ, କାହିଁକି ନା ଗୁରୁପୁତ୍ରଙ୍କୁ ପ୍ରଣାମ କରିବେ। ବାମା ସ୍ୱଭାବ, ବାମ ସ୍ୱଭାବରେ ଲଜ୍ଜାରେ ପ୍ରଣାମ କଲେ, ଅଶ୍ୱତ୍ଥାମାଙ୍କୁ ପ୍ରଣାମ କରୁଛ। ଇଏ ଜଣେ ନାରୀ ନୁହନ୍ତି କି? ସେ ତ କଥା କହିଦେଲେ ସରିପାରିଲେ, କୂପରେ ଉଲଗ୍ନ କରି ପକେଇଦେଲେ, ଇଏ ନାରୀ ଗୁରୁପୁତ୍ରଙ୍କୁ ସମ୍ମାନ ଦଉଛନ୍ତି। ଉପାଚାୟ ଶାନ୍ତି ଅସ୍ୟ ବନ୍ଦନାନୟନ ସତି ମୁଚ୍ୟତାମ ମୁଚ୍ୟତାମେଶ ବ୍ରାହ୍ମଣାମୃତ ରାମ ଗୁରୁ। ସହିପାରିଲେ, ଖାଲି ବନ୍ଦନଟା ଦେଖି ସହିପାରିଲେ, ନାରୀ ବ୍ରାହ୍ମଣ ଇଏ ନିତ୍ୟରାମ ଗୁରୁ, ଇଏ ସବୁବେଳେ ସବୁ ଜନ୍ମ ପାଇଁ ଆମର ଗୁରୁ, ଚକ୍ଷୁଦାନ ଦିଲ ଯେ ଜନ୍ମେ ଜନ୍ମେ ପ୍ରଭୁ, ସବୁ ଜନ୍ମ ପାଇଁ ସେ ଗୁରୁ, ଇଏ ଗୁରୁଦେବଙ୍କର ପୁତ୍ର ବା। କହିଲେ ଇଏ ଗୁରୁ ନୁହେଁ, ଇଏ ତମ ପୁତ୍ର ହନ୍ତା, ନ ତୁ ଗୁରୁ, ନ ତୁ ଗୁରୁ ସୁତ, ତମ ପୁତ୍ର ହନ୍ତା। କହିଲେ ନା, ଅର୍ଜୁନ ଦେଖୁଛନ୍ତି ଇଏ ହେଉଛନ୍ତି ଗୁରୁଦେବଙ୍କର ପୁତ୍ର, ପାଞ୍ଚାଳୀଙ୍କର ଦୃଷ୍ଟି ଆହୁରି ଅଧିକା। ପାଞ୍ଚାଳୀ କଣ ଦେଖିଲେ? ଅର୍ଜୁନ ସ୍ୱାମୀ ଆପଣ ଦେଖିପାରୁନାହାନ୍ତି, ଇଏ ବା ପ୍ରଜା ରୂପରେ ରହିଛନ୍ତି, ଏ ବା ହେଉଛନ୍ତି ଅଶ୍ୱତ୍ଥାମା, ଇଏ ଅଶ୍ୱତ୍ଥାମା ନୁହନ୍ତି, ଇଏ ହେଉଛନ୍ତି ଦ୍ରୋଣାଚାର୍ଯ୍ୟ, ଦ୍ରୋଣ ରୂପେଣ ବର୍ତ୍ତତେ, ଗୁରୁ ରୂପେଣ ବର୍ତ୍ତତେ। ଯେଉଁଠି ଅର୍ଜୁନ ଦେଖୁଛନ୍ତି ଗୁରୁପୁତ୍ର ଦୃଷ୍ଟିରେ, আততায়ী দৃষ্টিরে সেটি পাঞ্চালী কেউ দৃষ্টি দেখুছন্তি
গুরুদেব
সে কোন নারী নুহন্তি কি এ শর্মিষ্ঠা কোন কালে এইভাবে কঠোর বচন কহিকি ভিক্ষুকি বলিভোজ কাক উচ্ছিষ্ট ভোজি আমার ভোজন খাই এভাবে কথা কু সখী মান সহ বস্ত্র কাঢ়ি দে কূপ ভিতরে পকাই দে কূপ ভিতরে কাহি পকাইলে আজ্ঞা মারিবা পাই কূপ ভিতরে পকাই দেলে ঝিওটা কোয়াড় যাব কূপ ভিতরে বাহারি পারিব না কিছুদিন পরে মরিযা আ এতে ক্রোধ এনে শিবজী গলে গন্ডগোলটা হল শিবজী নজান তার কাহি তাঁর সে গাদাগাদি করে নিজ নিজ বস্ত্র শিবজীক গন্ডগোল হল গন্ডগোল হো এ অবস্থা হল বর্তমানে কূপ ভিতরে দেব জানি পড়ছ
তস্যাগতায়াম স্বগৃহম যজাতি মৃগয়াচরণ প্রাপ্ত যদৃচ্ছয়া কূপে জলার্থী তাম দদর্শ
এ ব্ল্যাক গেট পাখার কথা সময় কি
তস্যাম গতায়া স্বগৃহম কূপ ভিতরে পকাই দে কি কে
শর্মিষ্ঠা সখী মানুষ গলে সমস্ত আস ই তো রাজা রাজা পুত্রী ইয়া আদেশ দেলা মানে সমস্ত মানিবে সব সখী মানে পলাইল কেহি দেবযানী পাখে না কূপ ভিতরে পড়ছেন দেবযানী
ভগবান যাহ রক্ষা করবে কূপ ভিতরে পড়লে বর্তমান যজাত তা গ্রহণ করবে
ই তো গোটে প্রভুঙ্কর বিশাল বড় লীলা আছে
মনিষ ভাবে মু তাঙ্কু মনিষকু বিপদরে পকাইবি পাণ্ডব মানু কোন যাউতলে দুর্যোধন কোন যাউতলা এ বিপদরে পকাই দেলে সে বোধে রাজ্য ভাজ ছাড়ি সবাড়ে ই কেতে যেত প্রকার বিপদ তৈরি করলে সে ছাড়ি কুয়াড়ে পড়াইবে কি রে সি কুয়াড়ে ছাড়ি যাবে তু সংসার কু ছাড়ি যাবু সে ভোগ করিবে মনিষ কাহাকু চাইলে বিপদরে পকাই পারিবে মনিষ যদি কিছু যোজনা করে বিপদরে পড়িয়া পাই গাতটা আগে যে আপনার খোলিলে গাত খোলা বেলা গাতটার আগে কি বসে আজ্ঞা আর গাতটা যে খোলুছে সে আগে তা ভিতরে বসবে না আর যা পাই খোলুছে সে পরে বসিব আগে বসবে কি যে করুছি আমি যে ভাবছি তাকে অড়ুয়ার পকাই দেবি আর তুমি নিজে আগে অড়ুয়ার পশিল যেত পর অনিষ্ট চিন্তা কল তুমি আগে সে গাতটা আগে বসিল তাপরে সে বসবে কার তুমা খোলছ নিজে আজ শর্মিষ্ঠা পকাই দিয়ে পলাই গলে তস্যাম গতায়া স্বগৃহম তস্যাম গতায়া শর্মিষ্ঠা স্বগৃহ চালি গেলে হ্যাঁ যজাতি মৃগয়াম চরণ পচারিলে না কন পচারিলে নতু প্রতিলোম দোষম প্রতিলোম বিবাহ কেমতি হয়ে গেল এই বর্তমান আসিগাল এ বড় গোটে সুন্দর প্রসঙ্গ সংসার লোক মানাই বৈরাগ্য পাই ভক্ত মানাই গোটে বিরাট সুন্দর চরিত্র ইয়ে মৃগয়াচরণ যজাতি আসলে রাজা মানে মৃগয়া করা যাতে না কি মৃগ শব্দর অর্থ কন মৃগ শব্দ মৃগাণাম মৃগেন্দ্রিয়হম মৃগ শব্দর অর্থ পশু মৃগ শব্দর অর্থ মৃগ হরিণ যেমিতি আমার বলি বলি অর্থ উপহার বলি অর্থ বি পশু বলি সংস্কৃতরে লোক মানে কিন্তু দেবীঙ্কর নিকটরে বলি লাগিব বলি অর্থ নয় যে পশুকে মারিবাটা কেবল বলি বলি অর্থ পূজা উপহার যে ভগবান দিয়ে তা হচ্ছে বলি দেবভাষা পা মৃগয়া রাজা মানে মৃগয়া করতে মৃগ কাই করতে না রাজা মানে প্রতি জঙ্গল ভিতরে যাই চেক করতে যদি পশুঙ্ সংখ্যা অধিকা বড়িগলা বাঘক সংখ্যা অধিকা বড়িগলে হরিণ রইপারিবে কি সেটি রাজা মানে যে এনে ক্ষেত্র ধর্ম দ্বারা পশু মানুষ যে শিকার করেন তাঁর লক্ষ্য স্থির হুয়ে দেখতে কেউ পশু সংখ্যা অধিকা হয়ে গেল তাকে মারিবে দ্বিতীয় মৃগের অর্থ হল মৃগ মানুষকে কেউপাই মারতে না মৃগর যেত নাভি পাচি যায় সেত কস্তুরী সেই নাভি বাহারি কস্তুরীটা মৃগ নাভি বাহারে নাকি নাভিটা তার পাচিব নাভি পাচিলা বেড়ে মৃগ এতে যন্ত্রণা পায় তার মরণ ঠুর অধিক যন্ত্রণা পায় সে পাগলি ভাই হাই খালি বুলুব পাগল ভাই সব পুরা কষ্ট পাই খালি বুলে
ରାଜା ସେତେବେଳେ ତାଙ୍କୁ ମାରନ୍ତି, ଲକ୍ଷ୍ୟ ସ୍ଥିର କରନ୍ତି, ଏଣେ ମାରନ୍ତି। ଯେଉଁ ଯେଉଁ ମୃଗମାନଙ୍କର ନାଭି ସବୁ କସ୍ତୁରୀ ବାହାରିବ, ସେ କସ୍ତୁରୀ ପ୍ରଭୁଙ୍କୁ ସେବାର ଲାଗିବ, ତାର ବି ଆହୁରି ଯନ୍ତ୍ରଣା ପାଇଥାନ୍ତା ନା ମୃଗଟା। ତାକୁ ମାରିଦେଇକି ରାଜା ପୁଣ୍ୟ ଦେଲେ, ତା ଜିନିଷକୁ ଆଣି ଭଗବାନଙ୍କ ସେବାରେ ଲଗେଇଲେ। ରାଜାମାନେ ଏଇଥିପାଇଁ ବଣକୁ ଯାଉଥିଲେ, ଲକ୍ଷ୍ୟ ସ୍ଥିର ହଉଥିଲା, ବଣରେ ପଶୁମାନଙ୍କ ଦ୍ୱାରା ଉପକାର କରୁଥିଲେ, ମାରିକି କେହି ଉପକାର କରନ୍ତିନି। ରାଜା ମାରିକି ଉପକାର କରନ୍ତି, ଭଗବାନ ମାରିକି ଉପକାର କରନ୍ତି, ଆଉ ସମସ୍ତେ ମାରିକି ନିଜର କ୍ଷତି କରନ୍ତି। ମୃଗେ ଯାଇଛନ୍ତି କିଏ ଯଦି, ଏହି ସମୟରେ ତାଙ୍କୁ ତୃଷ୍ଣା ଲାଗିଛି, ଯଦୃଚ୍ଛାୟା ଭଗବତ ଇଚ୍ଛାୟା, ବୁଲି 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 କୂଅ ଖୋଜୁ 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 ସେଇ କୂଅରେ ଯାଇ ପହଞ୍ଚନ୍ତି। କେଉଁ କୂଅରେ? ଯେଉଁଠି ଯଦି ସେଇ କୂଅ ପାଖରେ ପହଞ୍ଚନ୍ତି, ଯେଉଁ କୂଅରେ ଶର୍ମିଷ୍ଠା ଦେବଯାନୀଙ୍କୁ ପକେଇ ଦେଇକି ଯାଇଛନ୍ତି। ସେ ତାର ପାଖକୁ ଆସିବ, ଯା ବସ ଚୁପ କିଣି। ତସ୍ୟା ଗତାୟାଂଶ ଗୃହମ ଯଦାତି ମୃଗାଚରଣ ପ୍ରାପ୍ତ ଯଦୃଛାୟାକୁ ଜଳାର୍ଥୀ। ଜଣେ ରାସ୍ତାରେ ଯାଉଛି, ସେ କୂଅ ପାଖକୁ କାହିଁ ଯିବ? ଆପଣ କ'ଣ ରାସ୍ତାରେ ଗଲାବେଳେ କୂଅକୁ ଯାଇ ଦେଖୁଛନ୍ତି କେଉଁ କୂଅରେ କ'ଣ ଅଛି? ପରୀକ୍ଷିତ ପଚାରିଲେ, ସେ ତ ମୃଗାକୁ ଯାଇଥିଲେ, ସେ କୂପ ପାଖକୁ ଆସିବାର କ'ଣ କାରଣ ନା? ଜଳାର୍ଥୀ, ଜଳ ତାଙ୍କର ଦରକାର। ଦଦର୍ଶ ଦେଖିଦେଲେ, ଦେଖିଦେଲେ ଆରି ଜଳ କୂପକୁ ଦେଖିଲେ ଗୋଟେ କନ୍ୟା ଉଲଗ୍ନ ହେଇକି ପଡ଼ିଛି, ଉଲଗ୍ନ କନ୍ୟାକୁ ତ ଦେଖିବେନି ନା, କଦାପି ନଗ୍ନ ରୂପ ଦେଖାଯାଏ ନା କାହାର। ଆୟୁକ୍ଷୟ ଐଶ୍ୱର୍ଯ୍ୟକ୍ଷୟ ପୁଣ୍ୟକ୍ଷୟ ହେଇଯାଏ। ଲୋକ କିଏ ବୁଝୁଛି ନା କ'ଣ ଟିଭି ଫିଭି ଦେଖୁଛନ୍ତି? ତମ ପୁଣ୍ୟକ୍ଷୟ ହେଇଯିବ, ପୁଣ୍ୟକ୍ଷୟ ହେଇଯିବ। ଇଏ ରାଜା ସାଙ୍ଗେ ସାଙ୍ଗେ ଦେଖିଦେଲେ, କୌଣସି କଥା ପଚାରିବା ପୂର୍ବରୁ ଉଲଗ୍ନ ଅଛି ଗୋଟେ ନାରୀ, ନିଜ ବସ୍ତ୍ର ପକେଇଦେଲେ। ଦତ୍ୱାସ ଉତରିମ୍ବାସମ ତସ୍ୟ ରାଜା ବିବାସତେ ଗୃହୀତ୍ୱା ପାଣି ନାମ ପାଣି ଉଜ୍ଜହାର ଦୟାପର। ରାଜାଙ୍କର ଦୟା ନା, ରାଜାମାନେ ଏତେ ଦୟାଳୁ, ପ୍ରତ୍ୟେକ ଜୀବର କିଭଳି ମଙ୍ଗଳ ହବ, ସେ କାହା କନ୍ୟା କାହିଁକି ପଡ଼ିଛନ୍ତି କିଛି ବିଚାର କଲେନି, କ'ଣ କଲେ? ଦତ୍ୱା ସ୍ୱବାସମ ଉତୁରୀ, ରାଜା ଉତୁରୀ ରାଜବସ୍ତ୍ରକୁ ପକେଇଦେଲେ। କୂପବସ୍ତ୍ର ପଡ଼ିଛି ନା, ଆଠି କ'ଣ ରୋଜୁ ଖୋଜିବେ କି? ଏଇ ଲଜ୍ଜାଟାକୁ ଢାଙ୍କିବା ପାଇଁ ନାରୀକୁ ଦେଖିବେ କେମିତି? ତାକୁ ଉଦ୍ଧାର କରିବା ପୂର୍ବରୁ ନାରୀକୁ ଦର୍ଶନ କରିବାକୁ ପଡ଼ିବ। ସେ ଉଲଗ୍ନ ଅବସ୍ଥାର ନିଜ ଉତୁରୀ ଦେଲେ ଦେବଯାନୀ, କ'ଣ କଲେ? ଉତୁରୀଟାକୁ ଗୋଡ଼େଇ ହେଇଗଲେ। ତାପରେ ତାଙ୍କୁ ଉଠେଇଲେ, କିଭଳି ଉଠେଇଲେ? ପାଣି ନାମ ଉଜ୍ଜହାର ପାଣି ନାମ ପାଣି, ବହୁ କୌଶଳ। ଏ କ'ଣ କରୁଛୁ ରେ? ବସ ଉଜ୍ଜହାର ପାଣି ନାମ ପାଣି, ହସ୍ତ ଦ୍ୱାରା ଦେବଯାନୀର ହସ୍ତକୁ ଧରିକି ଉଠେଇଲେ। କିଏ କହିଥିଲେ ସେ ତ ଗଭୀର କୂପରେ? ମଧ୍ୟ ଜଣେ ପଚାରିଲା, ସେ ତ ବହୁତ ବଡ଼ ଗଭୀର କୂପରେ ପଡ଼ିଥିବେ, ଇଏ ତ ବସ୍ତ୍ରଟାକୁ ପକେଇଲେ ସେ ପିନ୍ଧିଥିବେ ନା ସେଇ ବସ୍ତ୍ର ଧରିକି ଉଠେଇଥିବେ? ଲୋକମାନେ ତାଙ୍କର ବୁଦ୍ଧି ତାଙ୍କର ଇଆଡ଼େ ଚାଲିଛି, ସିଏ କ'ଣ ଚିନ୍ତା କରୁଛନ୍ତି ଇଏ କଥା? ବସ୍ତ୍ରଟା ପକେଇଲେ ସେ ପିନ୍ଧିଲେ ନା ବସ୍ତ୍ରଟାକୁ ଦୌଡ଼ି ଭୁଲି ଧରିକି ଉଠେଇଲେ? ମୁଁ କହିଲି ତୁମେ କ'ଣ ବିଚାର କରୁଛ କୁହ, ସେ ତ ଭିତରେ ପଡ଼ିଥିବେ, ତାଙ୍କୁ କେମିତି ଉଠେଇଲେ? ମୁଁ କହିଲି ତ ଭାଗବତରେ ନାହିଁ, ତୁମ ବୁଦ୍ଧିରେ ତୁମେ ଖର୍ଚ୍ଚ କରିକି ବିଚାର କରି ସେ କେମିତି, ଗୋଟେ ଜଣେ ଝିଅ କୂପ ଭିତରେ ପଡ଼ିଛି, ହଁ ବେଶୀ ଗଭୀର ନ ହେଇପାରେ। ଏଠି କହୁଛନ୍ତି ଗୃହୀତ୍ୱମ ପାଣି ନା ପାଣି ଉଜ୍ଜହାର ଦୟାପର, ହସ୍ତକୁ ଧରିକି ବେଶୀ ଗଭୀର ପାଣି ନାହିଁ, ବା ବସ୍ତ୍ରର ଅଧା ଅଂଶକୁ ସେ ଧରିଥିବେ, ଧରିକି ଉଠିଥିବେ। ବସ୍ତ୍ରଟା ଲମ୍ବା ଉତୁରିଟା ପକେଇଛ ନା, ଉତୁରିଟା ଛଫୁଟ ତଳେ ଥିବେ, ଧରିକି ଉଠେଇଲେ। ତେଣୁ ବସ୍ତ୍ରଟା ହୁଏତ ଲଜ୍ଜା ପାଇଁ ପକାନ୍ତୁ ବା ତାଙ୍କୁ ଉଦ୍ଧାର କରିବା ପାଇଁ ପକାନ୍ତୁ, କିନ୍ତୁ ଉତୁରିଟାକୁ ପକେଇଲେ। ଭାଗବତ ଏହା କହୁଛନ୍ତି, ଆଉ ତାପରେ ଭିତରକୁ ବେଶୀ ଯାଉନି, କେମିତି ଉଠେଇଲେ? କି ରାଜା ପାଇଁ କ'ଣ ଉଠେଇବାଟା ବଡ଼ କଥା ନା କ'ଣ? ଲୋକ ମୁଖ୍ୟ ଜିନିଷକୁ ଯିବେନି, ଖାଲି କେମିତି ହେଲା କ'ଣ ହେଲା ଏଇଟା ଗୋଟେ ଭାଗୁଛନ୍ତି ଗୀତା ଭାଗବତ ଗୋଟେ କଳ୍ପନା, ଯୋଉଟା ଖୋଳି ତାଡ଼ିକି ଏଇଟା ଗୋଟେ କିଛି ବାହାର କରିବା। ଦୟାପର କାହିଁକି ଏମିତି କଲେ ନା, ରାଜା ହେଉଛନ୍ତି ଦୟାପର। ରାଜା କିଭଳି ଗୋଟେ ନୀତି ଶ୍ଳୋକରେ କୁହାଗଲା, ପର୍ଜନ୍ୟ ଇବ ଭୂତାନାମ ଆଧାର ପୃଥିବୀ ପରେ। ବର୍ଷା ହେଲେ ଆମ ପୃଥିବୀ ହେଉଛି ନା ନାହିଁ, କିନ୍ତୁ ବର୍ଷାଙ୍କ ଠାରୁ ରାଜା ହେଉଛନ୍ତି ଶ୍ରେଷ୍ଠ ନା କାହିଁକି। ରାଜନ୍ୟ ବିଜଳେ ଅପିହି ପର୍ଜନ୍ୟ ଜୀବତେ ନତୁ ଭୂପତେ। ବର୍ଷା ନହେଲେ, ବିଜଳ ହେଇଗଲେ, ଜଳ ବିହୀନ ହେଇଗଲେ କିଛି ଦିନ ଲୋକ ବଞ୍ଚିଯିବେ, ବର୍ଷା ନହେଲେ କ'ଣ ଏ ବର୍ଷା ବଞ୍ଚିପାରିବେନି, ଶସ୍ୟ ବିନା ବି ଚଳିଯିବ, କିନ୍ତୁ ରାଜା ବିନା ବଞ୍ଚି ହେବନି। ପୂର୍ବର ରାଜାମାନେ ଏଭଳି ଥିଲେ, କାଳେ ମରୁଡ଼ି ହେଇଯିବ, କାଳେ ବନ୍ୟା ହେବ, କାଳେ ବାତ୍ୟା ହେବ, ସେମାନେ ସବୁ ରଖୁଥିଲେ, ଭଣ୍ଡାର କରିଦେଉଥିଲେ। ଏବା ଶିବାଜୀଙ୍କର ଜୀବନରେ ଅଛି, ଶିବାଜୀ ଯେଉଁ ଆମେ ପଢ଼ୁନଥିଲେ କି, ରାମଦାସ ତାଙ୍କର ଗୁରୁ ରାମଭକ୍ତ, ସିଏ ତାଙ୍କର ଜୀବନ ଚରିତ ଅଦ୍ଭୁତ। ସିଏ ଏଭଳିଆ ଗୁରୁ ବିବାହ ବେଦୀରେ ବସିଛନ୍ତି, ବିବାହ ବେଦୀରେ ବସିଛନ୍ତି, ବିବାହ ବେଦୀରେ ବସିଛନ୍ତି, ରାମଦାସଙ୍କର ବିବାହ କନ୍ୟା ସେଠି ବସିଛନ୍ତି, ଶିବାଜୀଙ୍କର ଗୁରୁଙ୍କର। ପୁରୋହିତ ଡାକିଲେ, ଶୁଭ ସମୟ, ଶୁଭ ସମୟ, ଶୁଭ ସମୟ, ମାନେ ଏଇ ସମୟରେ ଗଣ୍ଠିଟା ହାତ ଗଣ୍ଠି ପକାହବ। ଇଏ ଭାବିଲେ ଶୁଭ ସମୟ, ଶୁଭ ସମୟ ମାନେ ଏଥିରେ ଭଗବାନ ମିଳିବ, ଆଜ୍ଞା ସିଧା ଡିଆଁ ମାରିକି ଉଠିଲେ ଯାଇ ବାବା। ଏଭଳି ବିଷ୍ଣୁ ଭକ୍ତ ସିଏ, ରାମ ଭକ୍ତ, ଶୁଭ ସମୟ ତାଙ୍କୁ ଲାଗିଲାରି, ମାନେ ଏଣେ ସବୁ ମନ୍ତ୍ରମନ୍ତ୍ର ପଢ଼ାପଢ଼ି ଚାଲିଛି। ତାଙ୍କର ମୁଖ୍ୟ ପୁରୋହିତକୁ ଯାଇ ଶୁଭ ସମୟ, ଶୁଭ ସମୟ ଗଣ୍ଠିଟା ପକାଅ, ଏବେ ହସ୍ତଗଣ୍ଠି ପକାଅ। ଇଏ କହିଲା ଶୁଭ ସମୟ ଜୀବନରେ ଆସେ, କେତେବେଳେ ଯେତେବେଳେ ଯିବ ଭଗବାନଙ୍କୁ ପ୍ରାପ୍ତ, ଏବେ ମୋତେ ରାମ ମିଳିବେ। ଆଉ ଏ ବାହାଚୁରା କାହିଁକି, ଆଜ୍ଞା କନ୍ୟା ସେଠି ବସିଛି, ଉଠିଲେ ସିଧା ଧାଇଁଲେ ପଳେଇଗଲେ, ସନ୍ନ୍ୟାସ, ସିଧା ସନ୍ନ୍ୟାସ ହେଲେ। ସିଏ ଏ ରାଜାଙ୍କୁ ଦେଖିଲେ, ଶିବାଜୀ ବଢ଼ିଆ ଶାସନ କରୁଛନ୍ତି, ଟିକେ ଅଭିମାନ ଅଛି। ଶିବାଜୀ ଦୀକ୍ଷା ନେଇଥିଲେ ନା ରାମତିଳକ, ରାମାନନ୍ଦ ସମ୍ପ୍ରଦାୟ, ଇଏ କ'ଣ କରିଛନ୍ତି ନା ଦୁର୍ଭିକ୍ଷ ହେଇଯାଇଛି, ପ୍ରଜାମାନଙ୍କୁ ସବୁ ଦେଇଦେଇଛନ୍ତି, କ'ଣ ଭଣ୍ଡାରରୁ କାଢ଼ିକି ସବୁ ଦେଇଦେଇଛନ୍ତି, ସବୁ ଯେତେବେଳେ ଦେଇଦେଇଛନ୍ତି, ତାଙ୍କର ଗୋଟେ ଅଭିମାନ ଆସିଯାଇଛି, କ'ଣ ପ୍ରଜାମାନଙ୍କୁ ମୁଁ ସବୁ ଦେଇଛି। ଶିବାଜୀ ଯାଉଛନ୍ତି, ଜାଣିଦେଲେ ଗୁରୁ, ଜାଣିଦେଲେ ଗୁରୁ ତ ଅନ୍ତର୍ଯ୍ୟାମୀ, ଭଗବାନଙ୍କର ଶ୍ରେଷ୍ଠ ଲୋକ, ଇଆର ଗୋଟେ ଅଭିମାନ। ସବୁ ଦେଇଦେଲା ପରେ ଲୋକମାନେ ହଇରାଣ ହଉଥିଲେ, ସବୁ ଦେଇଦେଇକି ଭାବୁଛି ଦୁର୍ଭିକ୍ଷରୁ ମୁଁ ବଞ୍ଚେଇ ଦେଇଛି। ଆଉ ଯାଉଥିଲେ ତାଙ୍କ ପାଖରେ ସୈନ୍ୟମାନେ ଯାଉଥିଲେ, କହିଲେ ଏ ପଥରଟାକୁ ପିଟିଲା, ପଥରଟାକୁ ବାଡ଼ାଅ, ଗୋଟେ ବଡ଼ ପଥରଟେ ଅଛି, ବଡ଼ ପଥର କୁଡ଼େ ଯାର। ତାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ, କହିଲେ ଏ ସୈନ୍ୟ ଏ ପଥରକୁ ବାଡ଼ା, ପଥରକୁ ବାଡ଼ାଇଲେ ତା ଦେହରୁ ଗୋଟେ ବେଙ୍ଗ ବାହାରିଲା। କହିଲେ ମହାରାଜ, ଗୁରୁ ପଚାରୁଛନ୍ତି, ମହାରାଜ ଏ ଯେଉଁ ଦୁର୍ଭିକ୍ଷରେ ସମସ୍ତଙ୍କୁ ସାହାଯ୍ୟ କଲେ, ଏ ବେଙ୍ଗକୁ କ'ଣ ଖାଇବାକୁ ଦେଇଥିଲେ? ତୁମେ ଭାବୁଛ ତୁମେ ଖାଇବାକୁ ନ ଦେଇଥିଲେ, ଏ ପ୍ରଜାମାନେ ମରିଯାଇଥାନ୍ତି, ଆକୁ କିଏ ଖାଇବାକୁ ଦେଉଛି? ଗୋଟେ ପଡ଼ିଗଲା, କହିଲା ପ୍ରଭୁ ମୋର ଗୋଟେ ଅଭିମାନ ଆସିଯାଇଥିଲା ଗୁରୁଦେବ, ମୁଁ ଭାବୁଥିଲି ମୁଁ ହେଉଛି ପୋଷକ, ମୁଁ ପାଳକ, ଆପଣ ମୋ ଆଖି ଖୋଲିଦେଲେ, ବେଙ୍ଗଟା ଏବେ ବେଙ୍ଗ ବ୍ରାହ୍ମଣୀ ବେଙ୍ଗ ନା କ'ଣ କୁହନ୍ତି ନାହିଁ, ଯେଉଁ କଟର କଟର କରେ, କେଉଁଠି ଅଛି? ଖୋଜିଲେ ଦେଖି, ଆପଣ ଖୋଜିକି ଗୋଟେ ଭାଗ କରିକି ଆଣିଲେ, ଯେ କେଉଁ ମାଟି ଭିତରେ ପଶିଥିବ, କଙ୍କଡ଼ା ହେ ମାଟି ଭିତରେ ପଳେଇଥିବ, ବାହାରିବେ କେତେବେଳେ? ବର୍ଷା ହେଲେ ବାହାରିବେ, ତାକୁ କିଏ ଖାଇବାକୁ ଦେଉଛି? ସେ ମାଟି ଭିତରେ ରହିଛନ୍ତି, ତା ଭିତରେ କିଏ ଭୋଜନ ଦେଉଛି? ଏଇଠି ସେ କଥା ସେ କହୁଛନ୍ତି, ରାଜା ନା ଦୟାପର, ରାଜାମାନେ ଭଗବତ ଅଂଶୀ ନା, ସେମାନେ ଭଗବାନଙ୍କ ଭଳି ସମସ୍ତଙ୍କୁ ଦୟା କରନ୍ତି। ଦେଖିଦେଲେ ଶର୍ମିଷ୍ଠା, ଏ ଶର୍ମିଷ୍ଠାକୁ ପକେଇ ଦିଆଯାଇଛି ଯେଉଁ ଦେବଯାନୀ କୂପ ଭିତରେ, ଦେବଯାନୀ ଉଲଗ୍ନ ହେଇକି ପଡ଼ିଛନ୍ତି, ବସ୍ତ୍ରଟାକୁ ପକେଇଲେ, ଉଜ୍ଜହାର ପାଣି ନାମ ପାଣି, ହସ୍ତକୁ ଧରିକି ଉଠେଇ ଆଣେ, ଯେତେବେଳେ ହାତଟାକୁ ଧରି ନେଲେ, ଦେଖନ୍ତୁ ଦୈବ ସମ୍ବନ୍ଧ କିଭଳି।
ପ୍ରେମ ନିର୍ଭର ରାଜମ ସ୍ତୟା ଗୃହୀତ ମେ ପାଣି ପର ପୁରଞ୍ଜୟା।
କହିଲେ ହେ ରାଜନ, ଆପଣ ଶତ୍ରୁମାନଙ୍କୁ ବିଜୟ କରିଛନ୍ତି, ପର ପୁରଞ୍ଜୟା
ତଙ୍ଗ ବିରାହ ଓସନସି।
ଆଙ୍କର ଗୋଟିଏ ପଚାରିଲେ, ମା ତୁମେ ବିଶ୍ୱନାଥ ଚକ୍ରଠାକୁ ଲେଖୁଛନ୍ତି, କିଞ୍ଚ ଜାତି ତ୍ୱମ୍, ତୁମେ କେଉଁ ଜାତିର ଝିଅ? ରାଜା ପଚାରିଲେ, ଏ କହିଲେ ମୁଁ ଔସନସୀ, ମୁଁ ଉଷିନାଙ୍କର କନ୍ୟା, ମୁଁ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା। ଇଏ ଜାଣିଥିଲେ ଏ ବ୍ରାହ୍ମଣ, ବ୍ରାହ୍ମଣ ଝିଅର ମୁଁ ହାତଟାକୁ ଧରି ନେଇଛି, କିନ୍ତୁ ଇଏ କହୁଛନ୍ତି ଦେବଯାନୀ କହୁଛନ୍ତି ରାଜା ସ୍ତୟା ଗୃହୀତ ମେ ପାଣି ପରପୁରଞ୍ଜୟ, ରାଜା ତୁମେ ମୋର ହାତକୁ ଧରିଲ, ମୋ ପାଣିକି ଗ୍ରହଣ କରିଛ, ମୋତେ ଉଠେଇଛ, ତା ମାନେ ତୁମେ ମୋତେ ବିବାହ ହେବାକୁ ପଡ଼ିବ। ଯଯାତି କହିଲେ ନା, ଏଇଟା କ୍ଷତ୍ରିୟ ଧର୍ମ ନୁହେଁ, ନା ପ୍ରତିଲୋମ ବିବାହ, ତୁମେ ବ୍ରାହ୍ମଣକୁ ବିବାହ ହୁଅ।
ହସ୍ତଗ୍ରାହ ପରମାଭୂତ ଗୃହୀତୟା ସ୍ତୟା ହି ମେ ଏସକୃତ ବୀର ସମ୍ବଧନ ସମ୍ବନ୍ଧନୋ ନା ପୁରୁଷ।
ଦେବଯାନୀ ମହାନ ପଣ୍ଡିତର ଝିଅ ନା, ଏଇଟା ମଣିଷ ଦ୍ୱାରା କିଛି ହେଇନି। ଦେବଯାନୀ ଜାଣିପାରୁଛନ୍ତି ମଣିଷ ଦ୍ୱାରା କିଛି ହେଇନି ବୋଲି, କାହିଁକି ନା ଆମେ ଖେଳିବା ପାଇଁ ଆସିଥିଲୁ, ଶିବଜୀଙ୍କର ଏଇଟା ଯିବା ଆସିବା ବାଟ ନୁହେଁ, କେତେ ଥର ଆମେ ଖେଳିବା ପାଇଁ ଏଇଠି ଆସୁଛୁ, କିନ୍ତୁ କେତେବେଳେ ତ ଇଚ୍ଛା ହୁଏ ନା ଗାଧେଇବା ପାଇଁ, ଆଜି କାହିଁକି ଇଚ୍ଛା ହେଇଗଲା? ହେଲା ଗାଧେଇଲୁ ଗାଧେଇଲୁ, ଏଇ ବାଟ ତ କେହି ଶିବଜୀ କେବେ ଯାଆନ୍ତିନି, ଶିବଜୀ କାହିଁକି ଏଇ ବାଟ ଆଜି ଗଲେ? ଏସବୁ ପ୍ରଭୁଙ୍କ ଇଚ୍ଛା ରହିଛି। ହେଲା ମୋତେ ଅତି ଶର୍ମିଷ୍ଠା ଭଲ ପାଆନ୍ତି, ଶର୍ମିଷ୍ଠାଙ୍କର ମୋର ଏମିତି କଳା ହେଇକି ବସ୍ତ୍ରଟା ଓଲ୍ଟା ପିନ୍ଧିଦେଲି, କଳା ହେଇ କ'ଣ ହେଲା, ମୋତେ ପୁଣି କୂଅରେ କେମିତି ପକେଇଦେଲେ? ଆଉ ଯଦି କୂଅରେ ପକେଇଦେଲେ ମୁଁ ତ ମରିଥାନ୍ତି, ଆପଣ ପୁଣି କେମିତି ଏଠିକି ଆଇଲେ? ଏସ ଈଶକୃତ, ନିଶ୍ଚିତ ଭାବରେ ଇଏ ଭଗବାନଙ୍କର ଇଚ୍ଛା ରହିଛି। ଆଉ ମା ଅନ୍ୟ ହସ୍ତ ଗୃହୀତ, ଅନ୍ୟ କେହି ଆଉ ଜଣେ ପୁରୁଷ ମୋ ହାତକୁ ଧରୁ, ପୁରୁଷ ନାରୀର ହାତକୁ ପ୍ରାପ୍ତ ବୟସ ପରେ ନାରୀର ହସ୍ତକୁ ନାରୀ କାହାକୁ ସ୍ପର୍ଶ କରିବେନି, ମା ପିତା, ପିତା ମାତା ଭାଇ ବନ୍ଧୁ ଛଡ଼ା କାହାକୁ ସ୍ପର୍ଶ କରିବେନି। କେତେ ଦେଖ ଶୃଙ୍ଖଳା, ନିଷିଦ୍ୱୟମ୍ ପ୍ରତିଲୋମ ସମ୍ମାନମ୍, ମନା କଲେ ଦେବେ ନା ନା ଏଇଟା ପ୍ରତିଲୋମ, ଏ ଜଗାତି ମନା କଲେ ଏଇଟା ପ୍ରତିଲୋମ, ପ୍ରତିଲୋମ ସମ୍ବନ୍ଧ, ତୁମେ ହେଉଛି ବ୍ରାହ୍ମଣ ଘରର ଝିଅ, ମୁଁ ହେଉଛି କ୍ଷତ୍ରିୟ, ମୁଁ ତୁମକୁ ବିବାହ ହେବିନି, ହାତ ଧରିବିନି। କହିଲେ ନା 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 ଏଇଟା ଈଶକୃତ, ଏଇଟା ପ୍ରଭୁଙ୍କର ଇଚ୍ଛା। କହିଲେ କେମିତି ପ୍ରଭୁଙ୍କର ଇଚ୍ଛା ବୋଲି ଜାଣୁଛ? କହିଲେ ନା ମୁଁ କୂପ ଭିତରେ ପଡ଼ିଥିଲି, ମୋତେ ତୁମେ କେମିତି ଧରିଲ, ମୋ ହାତକୁ ଧରିଲ? କହିଲେ ଆଚ୍ଛା ଠିକ ଅଛି, ମୁଁ ଯଦି ହାତକୁ ଧରିକି ତୁମକୁ ଉଦ୍ଧାର କରିଛି, ମୁଁ ତ ଚାହୁଁନି ତୁମକୁ ବିବାହ ହେବା ପାଇଁ, ତୁମେ ଯାଅ ଅନ୍ୟ କୌଣସି ବ୍ରାହ୍ମଣ ଲୋକକୁ ବିବାହ ହୁଅ। କହିଲେ ନା ମୁଁ କୌଣସି ବ୍ରାହ୍ମଣକୁ ବିବାହ ହେଇପାରିବିନି। ଦେବଯାନୀଙ୍କ ପ୍ରତି ଗୋଟେ ଅଭିଶାପ ରହିଥିଲା। ଦେବଯାନୀ କହୁଛନ୍ତି
ୟଦିଦମ୍ କୁପୟା ୟଦିଦମ୍ କୁପମ ଅଗ୍ନାୟମ୍ ଭବତୋ ଦର୍ଶନମ୍ ମମହମ୍ ନ ବ୍ରାହ୍ମଣ ମେ ଭବିତା ହସ୍ତଗ୍ରାହ ମହାଭୁଜ।
ହେ ମହାଭୁଜ, କୌଣସି ବ୍ରାହ୍ମଣ ମୋ ହସ୍ତକୁ ଧରିପାରିବେନି, ମୁଁ କୌଣସି ବ୍ରାହ୍ମଣକୁ ବିବାହ ହେଇପାରିବେନି। ମୁଁ କୂପ ଭିତରେ ଥିଲାବେଳେ ଯଦିଦମ୍ କୂପମଗ୍ନାୟା ଭବତୋ ଦର୍ଶନ ମମା, ମୁଁ କୂପ ଭିତରେ ଥିଲାବେଳେ ତୁମର ମୋର ଦର୍ଶନ କେମିତି ହେଲା? ନିଶ୍ଚିତ ଭାବରେ ଭଗବାନଙ୍କର ବିଧାନ ଅଛି। କହିଲେ ହେଲା ମୁଁ ତୁମକୁ ଦର୍ଶନ କଲି, ତୁମେ କୌଣସି ବ୍ରାହ୍ମଣକୁ ବିବାହ ହବ? କହିଲେ ନା ନ ବ୍ରାହ୍ମଣ ମେ ଭବିତା ହସ୍ତଗ୍ରାହ ମହାଭୁଜ, ନା କାହିଁକି ତୁମେ କୌଣସି ବ୍ରାହ୍ମଣକୁ ବିବାହ ହେଇପାରିବେନି, କ'ଣ ଅଭିଶାପ ଅଛି କି? କହିଲେ ଗୋଟିଏ ଅଭିଶାପ ଅଛି ମୋ ଉପରେ। କ'ଣ ସେ ଅଭିଶାପ?
କଚସ୍ୟ ବାରସ୍ପତସ୍ୟ ସାପାଦ ଜମ ସପମ ସପମ ପୁରାହା, ମୋତେ ପୂର୍ବରୁ ବୃହସ୍ପତିଙ୍କର ପୁତ୍ର, ତାଙ୍କ ନାଁ ହେଉଛି କ'ଣ?
କଚ। ଏ ବୃହସ୍ପତିଙ୍କର ପୁତ୍ର କଚ ମୋତେ ଅଭିଶାପ ଦେଇଥିଲେ। କ'ଣ ଅଭିଶାପ ଦେଇଥିଲେ? ତୁମେ କୌଣସି ବ୍ରାହ୍ମଣର ପୁତ୍ରକୁ ବିବାହ ହେଇପାରିବ ନା। ଦେବଯାନୀଙ୍କ ଅଭିଶାପ, ସିଦ୍ଧର ସମିତି ଟିକାର ସେ କଥା ଲେଖୁଛନ୍ତି, ବୃହସ୍ପତି ସୁତ କଚ ଶୁକ୍ରାନ୍ ମୃତ ସଞ୍ଜୀବନୀ ହିଁ ବିଦ୍ୟାମ ଅଧ୍ୟାଘାତ ତଦାଚ ଦେବଯାନୀ ପତି ଚ କମେ। ସେ ସମୟରେ ଦେବଯାନୀ ଚାହିଁଲେ ମୁଁ ଆଙ୍କୁ ବିବାହ ହେବି। ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ବୃହସ୍ପତିଙ୍କର ପୁତ୍ର କଚ ଆସିଥିଲେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପଢ଼ିବା ପାଇଁ। ଏ ଘଟଣାକୁ ମହାଭାରତରେ ନା ପୁରାଣରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଦୈବାସୁର ସଂଗ୍ରାମ ଯେତେବେଳେ ସରିଗଲା, ବଳି ମହାରାଜ ଯେତେବେଳେ ମୃତ୍ୟୁବରଣ କରିଥିଲେ ତାଙ୍କୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରରେ କିଏ ଶୁକ୍ରାଚାର୍ଯ୍ୟ ତାଙ୍କୁ ବଞ୍ଚାଇ ଦେଇଥିଲେ, ବହୁ ଅସୁରମାନଙ୍କୁ ବଞ୍ଚାଇ ଦେଲେ, ତେଣୁ ଦେବତାମାନଙ୍କର ମନ ଦୁଃଖ ହେଲା। ସେମାନେ ବୃହସ୍ପତିଙ୍କୁ କହିଲେ, ଗୁରୁଦେବ ଆପଣ ଦେବତାମାନଙ୍କର ଗୁରୁ ହୋଇଛନ୍ତି, ସବୁ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, କିନ୍ତୁ ଏଇ ବିଦ୍ୟାଟାକୁ ଜାଣନ୍ତିନି, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରଟା ଜାଣନ୍ତିନି ଆପଣ। କହିଲେ ଏଇଟା ଶୁକ୍ରାଚାର୍ଯ୍ୟ ଜାଣିଛନ୍ତି, ତେଣୁ ଶୁକ୍ରାଚାର୍ଯ୍ୟଙ୍କର ମୋର ଯେହେତୁ ବିରୋଧ ଅଛି, ମୁଁ ସେ ବିଦ୍ୟାଟାକୁ କେମିତି ଲାଭ କରିବି। ତେଣୁ ବୃହସ୍ପତି କହିଲେ ତାଙ୍କର ପୁତ୍ର, କଚ ତୁମେ ଯାଅ, ତୁମେ ଯାଅ 1000 ବର୍ଷ ପାଇଁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିକି ସେ ବିଦ୍ୟାଟାକୁ ଧାରଣ କରିବ, କହିବ ଗୁରୁଦେବଙ୍କ ନିକଟରେ ମୁଁ ହେଉଛି ବୃହସ୍ପତିଙ୍କର ପୁତ୍ର, ମୁଁ ଆସିଛି ଆପଣଙ୍କ ପାଖରୁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ନେବା ପାଇଁ। ବୃହସ୍ପତିଙ୍କର ଶୁକ୍ରାଚାର୍ଯ୍ୟଙ୍କ ସବୁବେଳେ କଳହ, କିନ୍ତୁ ତାଙ୍କର ପୁଅ ଆସୁଛନ୍ତି ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ନେବା ପାଇଁ, ମନା କଲେ ନା। ଦେଖୁଛନ୍ତି, ଶତ୍ରୁର ପୁଅକୁ ବିଦ୍ୟା ଦେଇଦେବେ, ହସ୍ତ ଧରିଦେଲେ କ'ଣ, ହସ୍ତ କ'ଣ ଭୀଷ୍ମ ଧରିନଥିଲେ କି, ଅମ୍ବା ସେଥିପାଇଁ ପଳେଇଗଲେ ନା। ବିଜିତ ବୀର୍ଯ୍ୟଙ୍କ ପାଇଁ କାଶୀରାଜଙ୍କର ଦୁଇଟା କନ୍ୟାକୁ ଧରିକି ଆସିଲେନି କି, ଅମ୍ବା ତିନି କନ୍ୟାକୁ, ପିତାମହ ଭୀଷ୍ମ ଯାଇକି ପହଞ୍ଚିଗଲେ ନା। ଗନ୍ଧର୍ବମାନେ ମାରିଦେଲେ ଚିତ୍ରାଙ୍ଗଦକୁ, ବିଚିତ୍ର ବୀର୍ଯ୍ୟ ଏକାକି ରହିଲେ, ବିବାହ ବୟସ ହେଇଗଲାଣି, ଇଏ ତ ବ୍ରହ୍ମଚାରୀ ରହିବେ ନା, ଇଏ 400 ବର୍ଷ ସେତେବେଳେ ବୁଢ଼ା ଚୁଟି ପାଚିଲାଣି, 300 ବର୍ଷ ପାଖାପାଖି ହେଇଗଲେ, ଇଏ ଯାଇ କାଶୀରାଜଙ୍କର ସ୍ୱୟମ୍ବର ସଭାରେ ପହଞ୍ଚିଲେ, ସମସ୍ତେ କଥାବାର୍ତ୍ତା ହେଲେ, ଇଏ ବ୍ରହ୍ମଚାରୀ ବୁଢ଼ା ଲୋକ ଇଏ କୁଆଡ଼େ ଆସିଛି ସ୍ୱୟମ୍ବରକୁ। ତିନୋଟି କନ୍ୟାକୁ ଉଠେଇକି ନେଇଗଲେ, ସବୁ ବୀରଙ୍କୁ ପରାସ୍ତ କରି ପଳାଇଲେ, କିନ୍ତୁ ଅମ୍ବାଙ୍କର ଆସକ୍ତି କାହା ପ୍ରତି ଥିଲା, ସାଲୁଅଙ୍କ ପ୍ରତି, ସାଲୁଅଙ୍କୁ ସେ ବିବାହ ପାଇଁ ଚାହୁଁଥିଲେ, ସାଲୁଅ ରାଜାଙ୍କୁ। କିନ୍ତୁ ଅମ୍ବାଙ୍କୁ ଯଦି ଉଠେଇକି ନେଇ ପଳେଇ ଆଇଲେ କିଏ, ଏଇ ବିଚିତ୍ର ବୀର୍ଯ୍ୟ ପାଇଁ ପିତାମହ ଭୀଷ୍ମ, ଅମ୍ବିକା ଅମ୍ବାଲିକା, ଇଏ ତ ଦୁଇ ଜଣ ରହିଗଲେ, କିନ୍ତୁ ଅମ୍ବା କହିଲେ ମୋର ଆସକ୍ତି ଥିଲା କାହା ପ୍ରତି, ସାଲୁଅଙ୍କ ପ୍ରତି, କିନ୍ତୁ ତୁମେ ମୋ ହାତ ଧରିକି ଆଣିଛ ମାନେ ମୋତେ ବିବାହ କର। ପିତାମହ ଭୀଷ୍ମ କ'ଣ କହିଲେ, ଇଏ ସମ୍ଭବ, ପିତାଙ୍କ ପ୍ରତିଶ୍ରୁତି ଦେଇଛି ମାନେ ମୁଁ ବିବାହ, ମୁଁ ବ୍ରହ୍ମଚାରୀ ରହିବି, ଅଖଣ୍ଡ ବ୍ରହ୍ମଚାରୀ ରହିବି। କେତେବାର ତାଙ୍କ ଜୀବନରେ ଏଇ ଅଫରିଂ ଆସିଛି, ସତ୍ୟବତୀ ବି କହିଥିଲେ ଏବେ ଟିକେ ବିବାହ ହୁଅ, ମୋ ପାଇଁ ତୁମେ ବିବାହ ହେଇନା ନା, ବର୍ତ୍ତମାନ ଟିକେ ବିବାହ ହୁଅ, କହିଲେ ନା ପିତାଙ୍କୁ ମୁଁ ବଚନ ଦେଇଛି ମାନେ ମୁଁ କଦାପି ବିବାହ କରିବି। ତାପରେ ସେ ଅମ୍ବା କ'ଣ ହେଲେ କି, ତପସ୍ୟା କଲେ ନା, ସେ ଶ୍ରୀଖଣ୍ଡି ହେଇକି ଆସିବେ, ସେ ଅମ୍ବା ପା ଶ୍ରୀଖଣ୍ଡି ହେଲେ, କିନ୍ତୁ ଶପଥ ସାରିଲେ, ଏ ହସ୍ତ ଧରିବାଟା ଏତେ ବଡ଼ ଜିନିଷ, ଇଏ ସେ କଥା କହୁଛନ୍ତି, ଆପଣ ମୋ ହସ୍ତ ଧରିଲେ ଆପଣ ମୋତେ ବିବାହ ହେବାକୁ ପଡ଼ିବ। କହିଲେ କାହିଁକି, ତୁମେ ବ୍ରାହ୍ମଣକୁ ବିବାହ ହେବ, କହିଲେ ନା ନା, କଚଙ୍କର ସାପ ଅଛି, କଚ ଏତେ ସୁନ୍ଦର ଥିଲେ, ଏଇ କଥାରେ ମୁଁ କହୁଥିଲି, ଶତ୍ରୁଙ୍କର ବୃହସ୍ପତିଙ୍କର ଶୁକ୍ରାଚାର୍ଯ୍ୟଙ୍କର ଶତ୍ରୁ, କିନ୍ତୁ ତାଙ୍କର ପୁଅକୁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଦେଇଦେଉଛନ୍ତି। ଏ ଯାଇ ପ୍ରଣାମ କଲେ, କହିଲେ ଆଜ୍ଞା, ମୁଁ ବୃହସ୍ପତିଙ୍କର ପୁତ୍ର, ମୋ ନାଁ ହେଉଛି କଚ, ମୁଁ 1000 ବର୍ଷ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ଆପଣଙ୍କ ନିକଟରୁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପଢ଼ି। କହିଲେ ହଉ, ଆୟଙ୍ଗ ନିଜ ପରବୀତି ଗଣନାମ ଲଘୁଚି ତସା, ଇଏ ମୋର ସେ ତାର, କଳହ ଲଘୁଚେ ତ ଲୋକମାନଙ୍କର ନା, ଉଚ୍ଚ ଲୋକମାନଙ୍କ ଭିତରେ ଗଣ୍ଡଗୋଳ ନାହିଁ, ଏ ବିବାଦ ଥାଇପାରେ କିଛି, କିନ୍ତୁ ନିଚ ମନା ସେମାନେ ନୁହଁ। ଦେଖୁନାହାନ୍ତି, କହିଲେ ବାପା ତୁ ରହ, କିନ୍ତୁ ଗାଈ ସେବା କର। କିନ୍ତୁ ବୃହସ୍ପତି ପଠେଇବା ପୂର୍ବରୁ ଗୋଟିଏ କଥା କହିଥିଲେ, ଦେଖ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ତୁ ପ୍ରାପ୍ତ ହେବାକୁ ହେଲେ ଶୁକ୍ରାଚାର୍ଯ୍ୟ ତୋତେ ଯଦି ସାହାଯ୍ୟ କରିପାରିବେନି, ସାହାଯ୍ୟ କରିବେ କିଏ, ଦେବଯାନୀ, କାରଣ ଶୁକ୍ରାଚାର୍ଯ୍ୟ ସଂସାରରେ ବଡ଼ ପଣ୍ଡିତ ହେଲେ ବି ତାଙ୍କର ଝିଅ ପ୍ରତି ଆସକ୍ତି ବହୁତ। ତୁ ଦୁଇ ଜଣଙ୍କୁ ସନ୍ତୁଷ୍ଟ କରିବୁ, କାହାକୁ, ଦେବଯାନୀଙ୍କୁ ଆଉ ଶୁକ୍ରାଚାର୍ଯ୍ୟ। ତେଣୁ କଚ ଏତେ ସୁନ୍ଦର ଥିଲା, ଦେବଯାନୀ ଯାହା ଫୁଲ ଫୁଲ ଯାହା ଯେତେବେଳେ ଯାହା ଚାହାନ୍ତି ସବୁ ଆଣିକି ଦେଇଦିଏ, ଗୁରୁଙ୍କର ସେବା କରେ, ଗୁରୁ କନ୍ୟାଙ୍କର ସେବା କରେ କଚ। ଗୋଟେ ଦିନର ଘଟଣା, ଗାଈ ଚରିବାକୁ ଯାଆନ୍ତି, ଗାଈ ବି ଚରାନ୍ତି, ଗାଈ ଚରୁ ଚରୁ ଗୋଟେ ଗଛ ମୂଳେ ବସିଥିଲେ, ଅସୁରମାନେ ଦେଖିଦେଲେ, ଆରେ ଇଏ ତ ଆମ ଅସୁର ସମାଜର ଲୋକ ଭଳିଆ ଦେଖାଯାଉ ନାହାନ୍ତି, ଏ ତ ଦେବ ସମାଜର ଲୋକ ଭଳିଆ ଦେଖାଯାଉଛନ୍ତି, ପଚାରିଦେଲେ, ହେଲେ ତୁ କାହା ପୁଅରେ, କଚ ସରଳ ଲୋକ, ସରଳ ପିଲା ତମ ବୃହସ୍ପତିଙ୍କର ପୁତ୍ର କହିଲି ଦି ଇଏ ବୃହସ୍ପତିଙ୍କର ପୁତ୍ର ଇଏ ଗୁରୁଙ୍କ ପାଖରୁ ପାଠ ପଢୁଛି ଇଏ ବୋଧେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟାଟା ତାକୁ ଆଜ୍ଞା ମାରିକି ଟିକ୍ ଟିକ୍ କରି କାଟିକି ଶୃଗାଳ କୁକୁରକୁ ଦେଇଦେଲେ ଗାଈମାନେ ଫେରିଲେ ଏହା ଭିତରେ ଦେବଯାନୀଙ୍କର ଆସକ୍ତି ଆସିଗଲାନି କାହା ପ୍ରତି କଚଙ୍କ ପ୍ରତି ବୃହସ୍ପତି ଜାଣନ୍ତି ତୁମକୁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପ୍ରାପ୍ତ ହେବାକୁ ହେଲେ କେବଳ ଦେବଯାନୀଙ୍କୁ ଯଦି ସନ୍ତୁଷ୍ଟ କର ଦେବଯାନୀଙ୍କୁ ସନ୍ତୁଷ୍ଟ ଏହା ଭିତରେ କରିଦେଇଛନ୍ତି ପାଞ୍ଚଶହ ବର୍ଷ ଅତିକ୍ରମ ହେଇଗଲାଣି ବ୍ରହ୍ମଚାରୀ ବ୍ରତରେ ଅଛନ୍ତି ଯେତେବେଳେ ଦେବଯାନୀ ଦେଖିଲା ଆସୁନାହାନ୍ତି କିଏ କଚ ବାବା କହିଲେ ବାପା କଚ କୁଆଡ଼େ ଗଲେ କୁଆଡ଼େ ଯାଇଥିବୁ କ'ଣ ଧ୍ୟାନ ବେଳେ ଜାଣିଦେଲେ କହିଲେ ମା ତାଙ୍କୁ ତ ଅସୁରମାନେ ମାରିଦେଇଛନ୍ତି କହିଲେ ମାରିଦେଲେ କ'ଣ ହେଲା ଆପଣଙ୍କ ତ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଅଛି ଆପଣ ଆପଣ ଡାକନ୍ତୁ ତାଙ୍କୁ ଡାକିଲେ ଆଜ୍ଞା ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଡାକ କହିବା ମାତ୍ରେ ସେ ଯେଉଁ ଯାହା କୁକୁର ଶୃଗାଳ ଯାହା ପେଟରେ ଥିଲେ ସବୁ ତାକୁ ପେଟ ଫାଟିଲା ଇଏ ବିଦ୍ୟା ସଂସାର କେଉଁଠି ନାହିଁ ଭଗବାନ ଦେଇଛନ୍ତି କେବଳ ତାଙ୍କୁ ସମସ୍ତେ ପେଟ ପେଟ ଫାଟିଗଲା ପୁଣି ଯୋଡ଼ି ଯାଡ଼ି ହେଇକି ଆସିକି ସେଟ୍ ହେଇଗଲେ କଚ ବଢ଼ିଆ ଖୁସି ହେଇଗଲା ଏ ଦେବଯାନୀ ଯାହା ହଉ ଇଏ ଜାଣିଦେଲେ ଯେ ଗୁରୁଦେବଙ୍କର କେତେ ମୋ ପ୍ରତି ଦୟା ଅଛି କିନ୍ତୁ ଦେବଯାନୀକି ଆହୁରି ସନ୍ତୁଷ୍ଟ କରିବାକୁ ଚେଷ୍ଟା କଲେ କିଏ କଚ ସବୁବେଳେ ତାଙ୍କ କିନ୍ତୁ ଦେବଯାନୀଙ୍କର ଇଚ୍ଛା ଆଙ୍କୁ ବିବାହ କରି ଦ୍ୱିତୀୟ ଦିନର ଘଟଣା ଆଉ ଥରେ ସେଭଳି ଗାଈ ଚରିବାକୁ ଯାଇଛନ୍ତି ଅସୁରମାନେ ଭେଟିଗଲେ କହିଲେ ଏଇଟାକୁ ମାରିଦେଇଥିଲୁ ପୁଣି ଏଇଟା କ'ଣ ବଞ୍ଚିଗଲାଣି କହିଲେ ଏଇଟାକୁ ମାରିକି ଖଣ୍ଡ ଖଣ୍ଡ କରିଦେଇଥିଲୁ ଗୁରୁଦେବ ବଞ୍ଚେଇ ଦେଇ କ'ଣ କଲେ ନା ତାଙ୍କୁ ପେଶିଲେ ମାରିଦେଇକି ତାର ମାଂସ ହାଡ଼କୁ ସବୁ ପେଶିକି ଘୋଳ କରିଦେଲେ ସମୁଦ୍ର ପାଣିଟା ଗୋଳେଇକି ତାଙ୍କୁ ସମୁଦ୍ର ପାଣିଟା ଗୋଳେଇଦେଲେ ଗୋଳେଇ ଦେଇକି ଦେଇଦେଲେ ଶୁକ୍ରାଚାର୍ଯ୍ୟଙ୍କୁ ପିଇଲେନି କହିଲେ ଶୁକ୍ରାଚାର୍ଯ୍ୟ ବଞ୍ଚିଲେ ତ ବାହାରେ ବଞ୍ଚିଲେ ତ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ମଦ ସାଙ୍ଗରେ ସ୍ୱର୍ଗର ମଦିରା ସାଙ୍ଗରେ ମିଶେଇକି ଅସୁର ବୁଦ୍ଧିବା ଦେଇଦେଲେ ଶୁକ୍ରାଚାର୍ଯ୍ୟ ଆଉ କାହିଁକି ଆଣିବି ସେ ତାଙ୍କର ପାନ କରିଦେଲେ ଶୁକ୍ରାଚାର୍ଯ୍ୟଙ୍କର ଗୋଟେ ଅଭିଶାପ ଅଛି ସେଥିପାଇଁ ବ୍ରାହ୍ମଣମାନଙ୍କୁ ସେ ଲେଖିଛନ୍ତି ବ୍ରହ୍ମତ୍ୟା ଦୋଷ ଯୋ ବ୍ରାହ୍ମଣମ୍ ଅଦ୍ୟ ପ୍ରଭୃତି ହିଁ କଶ୍ଚିତ୍ ମୋହାତ୍ ସୁରା ପାଶ୍ୟତି ମନ୍ଦ ବୁଦ୍ଧି ଯଦି କୌଣସି ବ୍ରାହ୍ମଣ ମନ୍ଦ ବୁଦ୍ଧି ମୋହରେ ଅଜ୍ଞାନରେ ମଦକୁ ପିଇଦେଲା ଅପେତ ଧର୍ମା ବ୍ରହ୍ମାତ୍ ଚୈବ ଶସ୍ୟାତ୍ ତା ଧର୍ମ ସବୁ ପଳେଇବ ସେ ବ୍ରାହ୍ମଣ ଯଦି ମଦ୍ୟପାନ କଲା କାରଣ ସେ ଅଜ୍ଞାତରେ ତାକୁ ଅସୁରମାନେ ଦେଇଦେଲେ ସେ ପିଇଦେଲେ ସୁରା ସାଙ୍ଗରେ ସ୍ୱର୍ଗୀୟ ସୁରା ସାଙ୍ଗରେ ମିଶେଇକି ୟା ଶରୀରକୁ ଦେଇଦେଲେ ଆଜ୍ଞା ଦୁଇଥର ବଞ୍ଚେଇଲେଣି ଏମିତିକା ଦୁଇଥର କେସ୍ ହେଇଛି ଦେବଯାନୀ କାନ୍ଦନ୍ତି ଶୁକ୍ରାଚାର୍ଯ୍ୟ ବଞ୍ଚେଇ ଦିଅନ୍ତି ହଁ ଥରେ ୟା ପୂର୍ବରୁ ଥରେ ଶୁକ୍ରାଚାର୍ଯ୍ୟ ଅସୁରମାନେ କ'ଣ କଲେ ତାଙ୍କୁ ମାରିକି ଟିକିଟି କରିକି ସମୁଦ୍ର ଭିତରେ ପକେଇଦେଲେ ସମୁଦ୍ର ଭିତରେ ତାକୁ ଗୋଳି ଗୋଳ କରିକି ପକେଇଦେଲେ ପୁଣି ବି ମୃତ୍ୟୁ ସଞ୍ଜୀବନୀ ବିଦ୍ୟାରେ ବଞ୍ଚେଇଦେଲେ ଏଥର କ'ଣ କଲେ ନା ତାଙ୍କର ହାଡ଼ ମାଂସ ସବୁ ମିଶେଇକି ମଧ୍ୟ ଧରି ମିଶେଇ ଦେଇଦେଲେ ଇଏ ଖୋଜିଲେ କଚ ଖୋଜୁଛ କଚକୁ ଖୋଜୁଛନ୍ତି କିଏ ଦେବଯାନୀ କହିଲେ କାହାନ୍ତି କାହାନ୍ତି କହିଲେ ବାପା କୁଆଡ଼େ ଗଲେ ସିଏ କହିଲେ କା କଥା କାହିଁ କହୁଛି ଦୁଇଥର ବଞ୍ଚେଇଲେଣି ଅସୁରଟା ମାରିଦେଇଛି ସେ ଯାଉଛି ତାର ଗଲା ଗଲା କାହିଁ ତା କଥା କହିଲେ ନା ବାପା ତାକୁ ଯଦି ନ ବଞ୍ଚେଇବେ ମୁଁ ମୃତ୍ୟୁବରଣ କରିବି ଇଏ ତ ଝିଅକୁ ଭଲ ପାଆନ୍ତି ଆଉ ବୃହସ୍ପତି କଚକୁ ସେ କଥା କହିଥିଲେ ଦେବଯାନୀକୁ ସନ୍ତୁଷ୍ଟ କଲେ ତୁମେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟାଟା ପ୍ରାପ୍ତ ବର୍ତ୍ତମାନ ଅଛନ୍ତି କେଉଁଠି ପେଟ ଭିତରେ ପେଟ ଭିତରେ ଅଛନ୍ତି ଯଦି ଡାକିବେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟାଟା ଡାକିବେ ତାହେଲେ ମରିବେ କିଏ ଶୁକ୍ରାଚାର୍ଯ୍ୟ ମରିବେ ଶୁକ୍ରାଚାର୍ଯ୍ୟ ଧ୍ୟାନରେ ବସିଲେ ଧ୍ୟାନରେ ବସିଲେ କହିଲେ ମା ଆଉ ସିଏ ବଞ୍ଚିବେ ନା କାହିଁକି ଆଉ ମୋ ଉତ୍ତର ଭିତରେ ଯିବା ଯଦି ମୁଁ ବର୍ତ୍ତମାନ ବଞ୍ଚେଇବି ତାଙ୍କୁ ମୁଁ ମରିବି ତୁମେ ତା ଦୁଇଟା ଭିତରୁ କାହାକୁ ଚାହୁଁଛ କୁହ ମୋତେ ଚାହୁଁଛ ନା କଚକୁ ଚାହୁଁଛ କହିଲେ ଆଜ୍ଞା ମୁଁ ଦୁଇ ଜଣଙ୍କୁ ଚାହୁଁଛି ଦେବଯାନୀ ଆଉ କହିଲେ ଆଜ୍ଞା ମୁଁ ଦୁଇ ଜଣଙ୍କୁ ଚାହୁଁଛି ଆପଣ ହିଁ ବଞ୍ଚିବେ କଚ ହିଁ ବଞ୍ଚିବ କହିଲେ ମୁଁ ଆଉ କଚ ବଞ୍ଚିବାକୁ ହେଲେ ଗୋଟେ ଉପାୟ ଅଛି କଚଙ୍କୁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଗର୍ଭରେ କଥାବାର୍ତ୍ତା କରୁଛନ୍ତି କଚଙ୍କ ସାଙ୍ଗରେ କଚ ବର୍ତ୍ତମାନ ମୋ ଗର୍ଭରେ ତୁମେ ଅଛ ନା ମୋ ଉଦର ଭିତରେ ଅଛ ତୁମେ ମୋର ପୁତ୍ର ତୁମେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟାକୁ ପ୍ରାପ୍ତ ହୁଅ ବର୍ତ୍ତମାନ ଗର୍ଭ ଭିତରେ ଥିଲାବେଳେ ଉଦର ଭିତରେ ଥିଲାବେଳେ ମୃତ୍ୟୁ ତାଙ୍କୁ ବଞ୍ଚେଇକି ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଦେଲେ କହିଲେ ଗୁରୁଦେବ ଏଠି ମୃତ୍ୟୁଭଞ୍ଜନ ବିଦ୍ୟା କାହିଁକି ଦେଉଛନ୍ତି? କହିଲେ ରେ ବାପା, ବର୍ତ୍ତମାନ ତତେ ବଞ୍ଚିବାକୁ ହେଲେ ତତେ ଉଦରରୁ ମୁଁ ଯେତେବେଳେ ବାହାର କରିବି ମୁଁ ମୃତ୍ୟୁବରଣ କରିବି, ତେଣୁ ତୁ ଗୁରୁ ଗୁରୁଙ୍କ ପ୍ରତି ଦକ୍ଷିଣା ଦେବୁ। କ'ଣ ଦେବୁ? ଏ ଯେଉଁ ମୋର ଉଦର ଭିତରେ ଯେଉଁ ବିଦ୍ୟାଟାକୁ ଶିଖିଲୁ, ତୁ ଯେତେବେଳେ ବାହାରକୁ ଆସିବୁ ନା ମୁଁ ମୃତ୍ୟୁବରଣ କରିବି, ତୁମେ ତା ଦ୍ୱାରା ମୋତେ ବଞ୍ଚେଇ। ଇଏ ଆଜ୍ଞା ବିଦ୍ୟା କହୁ ସଂସାରରେ ନାହିଁ, ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ଅଛି। ସେଥିପାଇଁ ସେ କହିଲେ କବି ନା ମୁସି ନା କବି ବ୍ରହ୍ମଶ୍ରୀନାମ ବୃହସ୍ପତି, ବ୍ରହ୍ମର୍ଷିମାନଙ୍କ ଭିତରେ ମୁଁ ହେଉଛି ବୃହସ୍ପତି। ଏ ଭଗବାନଙ୍କର ସବୁ ଭଗବାନଙ୍କର ବିଭୂତି ନା, ଭଗବାନଙ୍କ ଦେହରୁ ସବୁ ବାହାରିଛନ୍ତି, ବଡ଼ ବଡ଼ ବିଖ୍ୟାତ। ସେୟା କଲେ ଭିତରେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟାକୁ ଦେଇଦେଲେ, ଇଏ ପ୍ରାପ୍ତ ହେଲେ। କହିଲେ ପୁତ୍ର ପ୍ରାପ୍ତ ହେଲୁ ତ? କଚ କହିଲେ ହଁ ଆଜ୍ଞା ପ୍ରାପ୍ତ ହେଲେ। କହିଲେ ଦେଖ ବର୍ତ୍ତମାନ ମୁଁ ଦେହ ତ୍ୟାଗ କରୁଛି, ତୁ ବାହାରିକି ଆ। ବାହାରିକି ଆସିଲେ, ବାହାରିକି ଆସିଲା ପରେ କଚ ଚାହିଁଥିଲେ ପଳେଇ ନଥାନ୍ତି କି? ନା, ସେ ସେମିତିକା ଶିଷ୍ୟ ନୁହନ୍ତି। ଗୁରୁଙ୍କୁ ବଞ୍ଚେଇ ଦେଲେ, ଗୁରୁଙ୍କୁ ବଞ୍ଚେଇ ଦେଲେ ରହିଲେ ଆଶ୍ରମରେ। ଯେତେବେଳେ ଗୁରୁ ଦକ୍ଷିଣା ମାଗିଲେ, ଏଠି କହୁଛନ୍ତି ନା ମୋତେ କଚ ବାରହସ୍ପତି ସାପାତ, ମୋତେ ବୃହସ୍ପତିଙ୍କର ପୁତ୍ର କଚ ମୋତେ ଅଭିଶାପ ଦେଇଛି, ତୁମେ ଦେବଯାନୀ କହୁଛନ୍ତି ଯଜାତିଙ୍କୁ, ମୁଁ କୌଣସି ବ୍ରାହ୍ମଣ ପୁତ୍ରକୁ ବିବାହ ହେଇପାରିବି ନା, କାହିଁକି ଅଭିଶାପ ଦେଲେ ନା ଏଇ ଏଇ ଅବସ୍ଥାରେ। ଯେତେବେଳେ ଗୁରୁ ଦକ୍ଷିଣା ମାଗିକି ଯାଉଛନ୍ତି, କହିଲେ ବାପା ତୁ ଗୁରୁ ଗୁରୁ ଦକ୍ଷିଣା କିଛି ଦେବା ଦରକାର ନାହିଁ, ବୃହସ୍ପତି କହୁଛନ୍ତି, ତୁ ଆଉ ଜୀବନ ଦେଇଦେଲୁ, ତୁ ମୋତେ ବଞ୍ଚେଇ ଦେଇଛୁ, ତୋର ଗୁରୁ ଦକ୍ଷିଣା କିଛି ଦରକାର ନାହିଁ। କିନ୍ତୁ ଦେବଯାନୀ କହିଲା ଆଜ୍ଞା ବାପା କଚକୁ କୁହନ୍ତୁ ମୋତେ ବିବାହ। କଚ କହିଲେ ନା, ଗୁରୁ ପୁତ୍ରୀଙ୍କୁ କେବେ ବିବାହ କରାଯାଏ। କେତେ ବଡ଼ ମହାନ ଶିକ୍ଷା ଆଜ୍ଞା, ସଂସାର କେଉଁଠି ଅଛି? ସଂସାରର କେତେ କେତେ ବଡ଼, ଦେଖନ୍ତୁ ସଂସାରର ସବୁଠୁ ବଡ଼ ବିଦ୍ୟା ପାଇଥିଲେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା। ଗୁରୁ କହୁଛନ୍ତି କଚ କନ୍ୟା ଚାହୁଁଛନ୍ତି, ମୋର କନ୍ୟା ଦେବଯାନୀ ଚାହୁଁଛନ୍ତି ବିବାହ ପାଇଁ, ତୁମେ ବିବାହ କଲେ ନା ଗୁରୁଦେବ? ନା ବେଦ ନିୟମ ନୁହେଁ, ଗୁରୁଙ୍କର କନ୍ୟା କେବେ ବିବାହ ହେବେ? ଯେତେ ପ୍ରକାର କହିଲେ ସୁଦ୍ଧା ରାଜି ହେଲେନି। ସେତେବେଳେ ଦେବଯାନୀ ଅଭିଶାପ ଦେଲେ କଚକୁ। କ'ଣ ଅଭିଶାପ ଦେଲେ? କଚ ତୁ ମୋ ବାବାଙ୍କ ନିକଟରୁ ବିଦ୍ୟା ପଢ଼ିଛୁ, ମୁଁ ଗୁରୁପୁତ୍ରୀ, ମୋ ନିକଟରେ ବି ଶକ୍ତି ଅଛି, ମୁଁ ଅଭିଶାପ ଦେଉଛୁ ତୁ ଯେଉଁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପ୍ରାପ୍ତ ହେଇଛୁ, ଏଇଟା ତୋର କାମରେ ଲାଗିବନି। ଇଏ ସେଠୁ ଅଭିଶାପ ଦେଇଦେଲେ। କହିଲେ ହଁ, କହିଲେ ମୋର କାମରେ ଲାଗିବ, ମୋର ସିନା କାମରେ ଲାଗିବନି କିନ୍ତୁ ବିଦ୍ୟାଟା ତ ନଷ୍ଟ ହେବନି, ମୋ ଦ୍ୱାରା ମୃତ୍ୟୁ ସଞ୍ଜୀବନୀ ବିଦ୍ୟା କାମରେ ଲାଗିବନି, କିନ୍ତୁ ମୁଁ ଆଉ ଜଣଙ୍କୁ ପଢ଼େଇଦେବି ତାର କାମରେ ଲାଗିବ, ସେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟାକୁ କାମରେ ଲାଗିବ। କି ତୁମେ ବି ନିଅ ଅଭିଶାପ, ମୁଁ ଅଭିଶାପ ଦେଉଛି, ତୁମେ ବ୍ରାହ୍ମଣ କନ୍ୟା ହେଇକି ମୋ ପ୍ରତି ଆକୃଷ୍ଟ ହେଲ, ସେଥିପାଇଁ ତୁମେ ଆଜିଠାରୁ କୌଣସି ବ୍ରାହ୍ମଣ ପୁରୁଷକୁ ବିବାହ କରିପାରିବ। ସେଇଥିପାଇଁ ଆସିକି ବର୍ତ୍ତମାନ ଯଜାତି ମହାରାଜ ଦେଖନ୍ତୁ କେଉଁଠି ଭଗବାନଙ୍କର ଅଭିଶାପ, କେଉଁଠି ଅଛି ପ୍ରଭୁଙ୍କର ସମ୍ବନ୍ଧ କିଭଳି। ଯଜାତି ମହାରାଜଙ୍କ ହାତ ଧରିଲେ, କହିଲେ ରାଜା ତୁମେ ପାଣିକି ଧରିଲ, ହସ୍ତକୁ ଧରିଲ, ମୋତେ ଏତିକି କୃପା କର କୌଣସି ଆଉ କୌଣସି ପରପୁରୁଷ ମୋ ହାତକୁ ନ ଧରନ୍ତୁ, କାରଣ ମୁଁ ବୃହସ୍ପତିଙ୍କର ପୁତ୍ର କଚଙ୍କ ଦ୍ୱାରା ଅଭିଶାପ ପାଇଛି, ମୁଁ କୌଣସି ବ୍ରାହ୍ମଣକୁ ବିବାହ ହେଇପାରିବି। କାଲିକି ଶୁଣିବେ କେତେ ସୁନ୍ଦର କଥା, ଇଏ କ'ଣ କହିଦେଲା ପରେ କ'ଣ ବିଶ୍ୱାସ କରିଯିବି କି? ଭଗବାନଙ୍କୁ ପଚାରିବେ ଆଜ୍ଞା ଏଇ କଥାଟା, ଏଇପାଇଁ ଚରିତ୍ରଟା ପଢ଼ିଛି, ବଡ଼ ସୁନ୍ଦର ଚରିତ୍ର। ଭଗବାନଙ୍କୁ ପଚାରିକି ପରାମର୍ଶ କରିକି ମନରେ ପରମାତ୍ମାଙ୍କୁ ପଚାରିକି ବିବାହ ହେଲେ, ସିଏ ବି ସଂସାରରେ ବଡ଼ ସଂସାରୀ ହେଇକି ବଡ଼ ଧନ ସମ୍ପତ୍ତି ପାଇକି ସୁଖ ପାଇଲେ। ସଂସାରଟା ଏତେ ଜଟିଳ, ହରିଭଜନ ବିନା ସୁଖ ନାହିଁ। କାଲି ଶୁଣିବେ ଆରେ ଇଏ କନ୍ୟାଟି ଯାହା କହୁଛି, ଦେବଯାନୀ ଯାହା କହୁଛି ସତ୍ୟ, ମୁଁ କ'ଣ ତାଙ୍କୁ ବିବାହ ହେବି, ବ୍ରାହ୍ମଣର କନ୍ୟାକୁ ବିବାହ ହେବି? ତାଙ୍କର ମନ ତାଙ୍କର ଅନ୍ତରରୁ ପରମାତ୍ମା କହିବ ହଁ ତୁମେ ବିବାହ ହୁଅ, ପ୍ରଭୁଙ୍କ ନିର୍ଦ୍ଦେଶରେ କାଲି ବିବାହ ହେବି। ତାପରେ ଆଉ ଗୋଟିଏ ଜୀବନଚରିତ ପୁଣି ଆରମ୍ଭ ହେବ, ତାଙ୍କର ସମ୍ପୂର୍ଣ୍ଣ ଜୀବନଚରିତ୍ରଟା ଆସିବ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ପ୍ରଭୁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ, ଶିଲ ପ୍ରଭୁପାଜି ମହାରାଜ କି ଜୟ, ଶିଲ ଗୁରୁ ଗୋବିନ୍ଦ ଗୋସ୍ୱାମୀ ଶିଲ ଗୁରୁଦେବ କି ଜୟ, ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ସମବେତ ଭକ୍ତ ବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ।